ओम नमो भगवते वासुदेवाय। श्रीमद भगवद गीता द्वितीय अध्यायर 69 श्लोक आम श्रवण करुले यानिशा सर्वभूतानां तस्य जागृति संयमी जस्यं जागृति संयमी सा निशा पश्यतु मुने। विषय प्रवणा बुद्धि एवं आत्मप्रवणा बुद्धिर विचारी एवं यार सार को बलदेव विद्याभूषण बड़ मार्मिक बा तात्विक भाव लिखिले जेभली नर्तकी तार मस्तक से गोटे कलश रखिक नृत्य करुच्ची विभिन्न भंगी करुच्ची तार नृत्यर भंगी आउ तार शैली गुड़ी विभिन्न परिवर्तन हेले भी गतिशील हेले भी किंतु तार चित्तवृत्ति सेठी अच्छी तार चित्तवृत्तिटा केउटरे जना कलश उपर रहिछि ସେଠି ସ୍ଥିତ ପ୍ରଜ୍ଞ ବ୍ୟକ୍ତି ପ୍ରାରବ୍ଧ ହିସାବରେ ବିଷୟ ଭୋଗ କଲେ ସୁଦ୍ଧା ବିଷୟଟା ତାକୁ ବିଚଳିତ କରିପାରିବ ନାହିଁ, କାରଣ ଯେହେତୁ ତାର ଚିତ୍ତବୃତ୍ତିଟା ସ୍ଥିର ନାହିଁ, ଚିତ୍ତବୃତ୍ତିଟା ଭଗବାନଙ୍କ ପାଖରେ ଅଛି। ତୁମେ ଭୋଜନ କରୁଛ, ଜଣେ ଶୁଦ୍ଧ ଭକ୍ତି ଭୋଜନ କରୁଛି। ତୁମେ ପାର୍କକୁ ଯାଉଛ ବା ବୁଲିବାକୁ ଯାଉଛ, ଆଉ ଜଣେ ଶୁଦ୍ଧ ଭକ୍ତି ବୁଲିବାକୁ ଯାଉଛି। ତୁମର ଚିତ୍ତବୃତ୍ତି ବିଷୟ ବିଷୟ ଯେଉଁ ଅଛି ସେ ବିଷୟଟା ଚିତ୍ତବୃତ୍ତିକୁ ଅଧିକାର କରନି, କି ସେ ବିଷୟ ଭିତରେ ବା ସେଇ ସ୍ଥାନକୁ ସେଇ ବସ୍ତୁକୁ ଜଣେ ଶୁଦ୍ଧ ଭକ୍ତ ତାର ସହିତ ବ୍ୟବହାର କଲେ ବି ସେ ବିଚଳିତ ହେବନି, କାରଣ ତା ଚିତ୍ତବୃତ୍ତିଟା କେମିତି ଅଛି କୃଷ୍ଣଙ୍କ ପାଖରେ ଅଛି, ସେଟାକୁ ସେ ଆମେ ଶୁଣୁଥିଲେ ପୂର୍ବରୁ। ଏବଂ ସ୍କନ୍ଦ ପ୍ରଣ ଆସିକି ସେ କଥା ଅଜ୍ଞାନ ତୁ ନିଶାମ୍ପ୍ରକୃତମ ଦିବ୍ୟ ଜ୍ଞାନ ଉଦିୟାର୍ଦ୍ଧେ। ଅଜ୍ଞାନ ହେଉଛି ନିଶା ସ୍ୱରୂପ ଏବଂ ଜ୍ଞାନ ହେଉଛି ଦିବ୍ୟ ସ୍ୱରୂପ। ଯେଉଁ ଏଠି କହିଲେ ଜାଣିଛନ୍ତି ସଦ୍ୟ ସର୍ବଭୂତ ଆନିମିତ ଜାଗ୍ରତି ସଂଯମୀ ବିଷୟ ପ୍ରମାଣ ଆମର ଭକ୍ତିମଣ ଠାକୁର ବିଷୟ ପ୍ରମାଣ ବୁଦ୍ଧି ଆତ୍ମପ୍ରାଣ ବୁଦ୍ଧି କଥା କହିଲେ। ଏଠି ଦିନରାତି କାହାକୁ ହେଲା, ଏଠି କହିଲେ ସ୍କନ୍ଦ ପ୍ରାଣ ଆଣିକି ଅଜ୍ଞାନ ହେଉଛି ନିଶା ସ୍ୱରୂପ। ଯେ ଅଜ୍ଞାନ ରହୁଛି ସ୍ତ୍ରୀ ପୁତ୍ର କନ୍ୟା ଧନ ଯେଉଁ ବିଷୟ ଗୁଡ଼ାକ ଅଛି, ଏଇଟା ବି ଜଣେ ଭକ୍ତର ସୁଦାମନ କ'ଣ ନଥିଲା, ନା ସ୍ତ୍ରୀ ନଥିଲା, ନା ପୁତ୍ର ନଥିଲା, ନା ବାସ୍ ତାର ଦେହ ଥିଲା, ସବୁ ଥିଲା। ଚିତ୍ତବୃତ୍ତିଟା କେଉଁଠି ରହୁଛି, ଚିତ୍ତର ଆସକ୍ତିଟା କେଉଁଠି ରହୁଛି, ଯଦି ବର୍ଣ୍ଣାଶ୍ରମ ଧର୍ମ ପ୍ରତି ଏତେ ପ୍ରାଧାନ୍ୟ ଦିଆଯାଏ ନା, ଇଏ ବ୍ରହ୍ମଚାରୀ, ଇଏ ଗୃହସ୍ଥ, ଇଏ ବାନପ୍ରସ୍ଥ, ଇଏ ସନ୍ୟାସୀ, ଯେଉଁଟା ସଂସାରରେ ବହୁତ ବଡ଼ ଦୃଷ୍ଟି ଯେମିତି ଲୋକ କଥା, ଏଇ ବାବାଜୀ ଆମର ମହାପ୍ରଭୁଙ୍କର ପ୍ରିନ୍ସିପଲ ସେଇଟା ନୁହେଁ। ଆମର ପ୍ରଭୁଙ୍କ ପ୍ରତି କାହାର ଆସକ୍ତି ଚିତ୍ତବୃତ୍ତିରେ ତାର କାହାର ଭଗବାନଙ୍କ ଚରଣ କମଳରେ ଅଛି, କେବେ ବି ନାହିଁ ଯେ କେବଳ ଜଣେ ବ୍ରହ୍ମଚାରୀଙ୍କୁ ବଡ଼ କରାଯିବ କି ସନ୍ନ୍ୟାସୀକୁ ବଡ଼ କରାଯିବ, ନାହିଁ। ଭଗବତ ଯେଇ ଭଜେ ସେଇ ବଡ଼, ଅଭକ୍ତ ହିନ ଛାର, ଯିଏ ଭକ୍ତ ଭଜନ ନ କଲା ସେ ଅଭକ୍ତ, ବଡ଼ କିଏ ନା ଯେଇ ଭଜେ ସେଇ ବଡ଼। ଏଠି ପୋଜିସନ ରଖିଛ ନା, ଏଠି ପୋଜିସନ ହେଉଛି ଭଜନ ହିସାବରେ ଦିଆଯାଏ। ତୁମେ ଛୋଟ ପିଲା ହୁଅ, ବଡ଼ ପିଲା ହୁଅ, ସ୍ତ୍ରୀଟେ ହୁଅ, ତୁମ ଚିତ୍ତବୃତ୍ତିଟା କେଉଁଠି ରହୁଛି, ତୁମର ଆସକ୍ତି କେଉଁଠି ରହୁଛି, କାରଣ ଆସକ୍ତି ତୁମର ଯଦି ଭଗବାନ ପାଖରେ ନାହିଁ ମାନେ ତୁମ ବିଷୟ ଧରିକି ରଖିଛି ଚିତ୍ତବୃତ୍ତିରେ, କେତେବେଳେ ପକେଇଦେବ, ତୁମେ ସ୍ଥିର ଚିତ୍ତ ହେଇପାରିବନି। ବାହାରକୁ ବହୁତ ଧୀରେ ଧୀରେ ସବୁ ଦେଖାଯାଆନ୍ତି, ତ୍ରିକୋଣଟା ଅଛି, ଚିତ୍ତବୃତ୍ତିରେ ଯେଉଁଟା ଥିବ ନା, ଆଉ ସେଟା ଧରିକି ରଖିଥିବ ତୁମକୁ ଆସକ୍ତିରେ। ଚିତ୍ତବୃତ୍ତିରେ କ'ଣ, ଚିତ୍ତବୃତ୍ତି କେଉଁଟା ଧରି ରଖିବ, ଯେଉଁଟାକୁ ସେ ଭଲ ପାଇଥିବ ସେଟା କ'ଣ, ସେଥିରେ ତ ବ୍ୟକ୍ତିର ବ୍ୟବହାର ସହିତ ସମ୍ପର୍କ ନାହିଁ। ଗୋଟେ ବ୍ୟବହାରଟା କ'ଣ କରେ, ମାର୍ଜିତ ବ୍ୟବହାର ସମାଜକୁ ଶୃଙ୍ଖଳିତ କରେ, କିନ୍ତୁ ବ୍ୟବହାର ବହୁତ ଲୋକ ବହୁତ ମାର୍ଜିତ ବ୍ୟବହାର, କିନ୍ତୁ ଆସକ୍ତି ହେଉଛି ପ୍ରବଳ, ଚିତ୍ତବୃତ୍ତି ପ୍ରବଳ, ସେମାନଙ୍କର କ'ଣ ହେବ। ଭକ୍ତ ଭଦ୍ର ହେବା ଦରକାର, କିନ୍ତୁ ଭଦ୍ର ଲୋକ ଯେ ପୁରା ସଂସାର ଉଦ୍ଧାର ପାଇକି ଯିବେ ତାର କିଛି ମାନେ ନାହିଁ। ଭକ୍ତର ଗୋଟେ ବେସିକ କ୍ୱାଲିଫିକେସନ ଭଦ୍ର ହେବା ଦରକାର। ଭକ୍ତକୁ ଭଦ୍ର ହେବା ପାଇଁ ଶିଖେଇବେ କ'ଣ, କଥା ଭାଷା ଚାଲିଚରଣ ଏଇଟା ସବୁ କ'ଣ ଶିଖାହବ ତାଙ୍କୁ, ଏଥିରେ ସମୟ ମାନେ ସମୟ ନଷ୍ଟ ହେଲା ଭଳିଆ ଲାଗେ। ଆମକୁ ଭଗବାନ ପାଖକୁ ଯିବାର ଅଛି, ଏଇଟା ଗୋଟେ ସ୍ୱାଭାବିକ ମାନବୀୟ ଗୁଣ, ଗୋଟେ ଡିସିପ୍ଲିନ ଶୃଙ୍ଖଳା, ତା ଗୋଟେ ମାନବୀୟ ଗୁଣ, ଡିସିପ୍ଲିନ ଶୃଙ୍ଖଳା। ଏ ତ ଆଜିକାଲି ମାନେ ସବୁ ବିଶୃଙ୍ଖଳିତ, ଏମାନଙ୍କର ମାନେ ଗୋଟେ ସିରିୟସନେସ୍ ନାହିଁ, ଆଉ ବିଶୃଙ୍ଖଳିତ, କେୟାରଲେସନେସ୍ ଚାର ମାନେ ସେଇପାରିବେ। ଏଇଟା ସବୁ ସଂସ୍କାର ଜିନିଷ, ମୁଁ ଦେଖୁଛି ଘୁରି 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 ଦେଖୁଛି ନା, ଗୋଟେ ବେସିକ ମାନବୀୟ ସଂସ୍କାର, ତାର ପୂର୍ବ ସଂସ୍କାରଟା ବଳବାନ ନାହିଁ ମାନେ ସେ ଧରିପାରିବେନି ଏଠି। ଆଉ ଯେତେ ଆଜିକାଲି ତୁମେ କହୁନାହାନ୍ତି ମାନେ ସେ ଧରିପାରିବେନି, କ'ଣ କରିବେ, ତାର ତ ସଂସ୍କାରଟା ନାହିଁ, ତାକୁ ତ ମୁଣ୍ଡକୁ ହାଲୁକା ଲାଗୁଛି, ଆଉ ହଜାର କଥାକୁ ତମକୁ ହାଲୁକା ଲାଗିବ, ଏଇଟା ସବୁ ଆମେ ଅଙ୍ଗ ନିଭେଇବା କଥା। ଜଣଙ୍କୁ କୁହାଯିବ କ'ଣ, ଏତେ କଥା କୁହାଯିବନି, ତାର ସଂସ୍କାରଟା ରହୁନି। ଆଜି ତୁମର ସେ ସଂସ୍କାର ଜିନିଷଟା ନାହିଁ, ସେଥିପାଇଁ ତୁମକୁ ସାଧୁ ଗୁରୁ ଭଗବାନ କେତେ ପ୍ରକାର ବ୍ୟବସ୍ଥା କରିକି ଦେଇଛନ୍ତି। ତୁମେ ସିରିୟସ୍ ହବ ନା, ଗମ୍ଭୀର ହବ ନା? କୌଣସି ଜିନିଷ କୃଷ୍ଣ ଚେତନାରେ ହାଲକା ତୁମେ ନବନି, କୌଣସି ଜିନିଷ। ଯେଉଁମାନେ ସବୁବେଳେ ଗୋଟେ ଜିନିଷଟାକୁ ଇମ୍ପୋର୍ଟାନ୍ସ ଦିଅନ୍ତିନି, ଯିଏ ଅଟାକୁ ଇମ୍ପୋର୍ଟାନ୍ସ ଦେଇନି, ସେ ପିଜି ପଢ଼ିଲେ ବି ଇମ୍ପୋର୍ଟାନ୍ସ ଦେଇପାରିନି ତା ଲିଟରେଚର୍କୁ। ଯେଉଁ ଛୁଆମାନେ ପ୍ରଥମରୁ ଗମ୍ଭୀର ସେମାନେ ସବୁବେଳେ ଗମ୍ଭୀର ହେଇକି ରହିବେ। ସବୁଠାରୁ ସବୁ ସବୁ ଜିନିଷଟାକୁ ଇମ୍ପୋର୍ଟାନ୍ସ ଦେବାକୁ ପଡ଼ିବ, ସବୁ ଆମ ଜୀବନର ପ୍ରତ୍ୟେକ ପାର୍ଟଟାକୁ ଇମ୍ପୋର୍ଟାନ୍ସ ଦେବାକୁ ପଡ଼ିବ। ଯେତେବେଳେ ତୁମେ ଯାହା କରୁଛ ସେଟା ଗୁରୁତ୍ୱପୂର୍ଣ୍ଣ। ଭକ୍ତ ପାଇଁ ଢିଲା କାମ କିଛି ନାହିଁ, ତାର ଶୋଇବାଟା ବି ଢିଲା ନୁହେଁ, ମନେ ରଖ, ଖାଇବାଟା ବି ଢିଲା ନୁହେଁ, କାରଣ ଯେଉଁଟା ଢିଲା କରିଛ ମଲା। ତୁମେ କହୁନି ମୁଁ ଚାଣ୍ଟିଂ ଠିଙ୍କ କରିଦେଉ ତାପରେ ଯାହା କରୁଛି, ଦ୍ୟାଟ୍ ଇଜ୍ ନୋ ନୋ ନୋ, ସେଟା ଆମ ଫିଲୋସଫି ନୁହେଁ। ଏଟା ଗୋଟେ ମୁଣ୍ଡ ଭିତରେ ଭୂତ ପଶିଛି ଜଣେ, ତୁମେ ଜାଣ। ମୁଁ ମୁଁ ଜପ ଠିକ୍ କରିଦେଲେ ଆଉ ଯାହା କହିଲେ ମୋର କିଛି ଅସୁବିଧା ନାହିଁ? ତୁମେ ଶୋଇବାଟା ବି ଶୃଙ୍ଖଳା, ଖାଇବାଟା ବି ଶୃଙ୍ଖଳା, ତୁମର କୌଣସି ଜିନିଷ ଢିଲା ହେଇପାରିବନି। ଯେଉଁଟା ଢିଲା ତୁମେ ଢିଲା ଢିଲା କଲ, ତୁମ ଚିତ୍ତବୃତ୍ତି ଉପରେ ଆସକ୍ତି ରହିଯିବ। ଗୋଟେ ବ୍ୟବହାରିକ ଜୀବନଟା ବହୁତ ଶୃଙ୍ଖଳା, ତୁମେ କୌଣସି ଜିନିଷ ଢିଲା କରିପାରିବନି ଭକ୍ତି ଜୀବନରେ। ଗୋଟେ ସଂଯମିତ ଜୀବନଟା ସେଇଟା କ'ଣ ତାକୁ କୁହାଯିବ? କେଉଁ କଥା ମୁଁ ଏଠି ଗୋଟେ ପଳେଇ ଆସିଲି, ଏ ଯେଉଁ ଅଜ୍ଞାନ ଜ୍ଞାନ କଥା କହୁଛନ୍ତି। ଜାନିଷା ସର୍ବତାନ ତସ୍ୟ ଜାଗ୍ରତି ସଂଯସାଂ ଜାଗ୍ରତି ସଂଯମିଷାନିଶା ପଶୁତ ମନେ। ଅଜ୍ଞାନ ଲୋକଗୁଡ଼ାକୁ ଯେତେ ବୁଝେଇଲେ କ'ଣ ହବ? ଭୋଜନ ହଉ, ଶୟନ ହଉ, ବ୍ୟବହାରିକ ଜୀବନ ହଉ, ସବୁଥିରେ ସେଥିପାଇଁ ସେଠି ତାଙ୍କ ପାଇଁ ରାତି ଗୁଡ଼ାକ ଜ୍ଞାନଟା ଗୋଟେ ରାତି ଭଳିଆ, ଜ୍ଞାନଟା ଗୋଟେ ଦିନ ଦିନ ଭଳିଆ। ଯେତେ କଷ୍ଟ ପାଇଲେ କ'ଣ ଅଜ୍ଞାନ ରହିଛନ୍ତି ନା? ସେଥିପାଇଁ ଆମେ କ'ଣ କହୁଛୁ, ଅଜ୍ଞାନ ତିମିରାନ୍ଧ ସେ ଅଜ୍ଞାନକୁ ତିମିର ଅନ୍ଧ ବୋଲି କୁହା। ଅନ୍ଧକାରଠୁ ଗୋଟେ ଅଲଗା, ଅନ୍ଧକାରଠୁ ଡେଞ୍ଜର ହେଉଛି କ'ଣ? ଅନ୍ଧକାର ତୁମେ ଦେଖିପାରିବ? ଅନ୍ଧକାର ତୁମେ ଦେଖିଛ ନା ନାହିଁ? ଭାବିଲେ ଅନ୍ଧକାର ଚାଲିପାରିବ ନାହିଁ, କ'ଣ ଚାଲିବ? ତୁମେ ତୁମର ପ୍ରାୟ ଜନ୍ମବେଳୁ ସବୁ ଇଲେକ୍ଟ୍ରି ଥିଲା, ତୁମ ରାସ୍ତାରେ ଖଞ୍ଜା ଥିଲା ନା କ'ଣ? ଅନ୍ଧାର ବା ଆମେ ସବୁ ଚାଲିକି ଯାଉ, ମୋର ମନେ ଅଛି। ଏଇ ଯେଉଁ ମାଆ ମାନେ ସବୁ ଏଇ ଯେଉଁ ଯାଆନ୍ତି ଆମର ଗାଁ ଗୁଡ଼ାକର ସବୁ, ସେ ପଣ୍ଡାପଟି ଆସିବ, ସେ ପଣ୍ଡା ଯେଉଁ ଥିଲା ନାଟକ କରେ ମ କି ପଣ୍ଡା, ରଘୁନାଥ ପଣ୍ଡା, ରଘୁନାଥ ପଣ୍ଡାରେ ତା ମାମୁଁ ଘରୁ ସେ ଆମର ପୂର୍ବ ଆଶ୍ରମ ଘର, ସେ ଯେତେବେଳେ ନାଟକ ଶିଖିବ ସେ ଆସିବ ସେଠି ଗଣେଶ ପୂଜାକୁ କରିବ, ତା ପ୍ରଥମ ଗଣେଶଙ୍କୁ ସେ କରିବ। ସେତେବେଳେ ସବୁ ଭଲ ହେବେ, ସେତେବେଳେ ସବୁ ଆଗେ ଥିଲା ପୌରାଣିକ ନାଟକ, ତାପରେ ହେଲା ସାମାଜିକ ନାଟକ, ତାପରେ ଏଗୁଡ଼ା କ'ଣ ହେଲା, ଏଗୁଡ଼ା ଆଧୁନିକ। ଆଗେ ପୌରାଣିକ ସବୁ ଥିଲା ନା, ପୌରାଣିକ ନାଟକ ଗୁଡ଼ାକ ଆମର ସେ ଯେଉଁ କ'ଣ ନା ଆମ ତ ତୁମେ ଅଧ, ତୁମେ କେଉଁଠିକାର ତୁମ ମୁଣ୍ଡରେ କିଛି ଅଛି? ଇଏ ମହାଭାରତରୁ ଏଇ ଯେଉଁ ନାଟକ ଗୁଡ଼ାକ ହେବା ଗୀତ ନାଟ୍ୟ ଗୋଟେ ହୁଏ, କର୍ଣ୍ଣବଦ୍ଧ, କିଚକବଦ୍ଧ, ଏଗୁଡ଼ା ଯିଏ ମେଲୋଡ଼ି କରୁଛନ୍ତି, ଏଗୁଡ଼ା ସେତେବେଳେ କିଚକବଦ୍ଧ ହୁଏ, କର୍ଣ୍ଣବଦ୍ଧ ଲୋକ ଶିକ୍ଷା କରୁଥିଲେ ନା। ମୁଁ ପାଇଁ ମେଟ୍ରିକ ପରୀକ୍ଷା ଦେଇକି ପାଞ୍ଚ ଦିନ ଦେଖିଛି ସେ, ସେତେବେଳେ ମୁଁ ତୋର ଅଲଗା ଦିନ ଫିଲ୍ମ ଫିଲ୍ମ ଭଲ ଲାଗେନି ପଡ଼ିଥାଏ, ସେଇଟା କ'ଣ ଯଶୋଦା ଏ ଯେଉଁ ଗୋଟା ପ୍ରଭାସ ଯଜ୍ଞ, ସେମାନେ ଏତେ ସୁନ୍ଦର, ସେମାନେ ସେତେବେଳେ ଝିଅମାନେ ରୋଲ୍ କରୁନଥିଲେ, ସେତେବେଳେ ଝିଅମାନେ ରୋଲ୍ କରୁନଥିଲେ, ସେତେବେଳେ ପୁଅମାନେ ଝିଅ ରୋଲ୍ କରୁଥିଲେ। ସେମାନଙ୍କର ଗୋଟେ ଯାହା କୁହନ୍ତି ଥିଲା ତାଙ୍କର ମାନେ ଆକ୍ସନ୍ କରିବାର ସବୁ, ସେତେବେଳେ ମ୍ୟୁଜିକ୍ ଏତେ ଆଡ଼ଭାନ୍ସ ନଥିଲା, କିନ୍ତୁ ବହୁତ ସୁନ୍ଦର ସେମାନଙ୍କର ଲୋକ ଶିକ୍ଷା ସବୁ ପଡ଼ୁଥିଲା। କିଏ ଗୋଥର ଏଇଟା ପଳେଇ ଆସିଲି ସେ ନାଟକ କଥାକୁ, ହଁ ଅନ୍ଧାରେ ଚାଲି, ଆମେ ଚାଲିକି ଅନ୍ଧାରେ ପଳାଉ, ଅନ୍ଧାର ଗୋଟେ, ଅନ୍ଧାର ଗୋଟେ ତୁମ ଆଖିରେ ଗୋଟେ ପାୱାର ଅଛି, ତୁମେ ଅନ୍ଧାର ସବୁବେଳେ ଚାଲ, ବାଟଟା ଦେଖାଯିବ। ସେ ଆଲୋକରୁ ଅନ୍ଧା ହେଲେ ଅସୁବିଧା ଦେଖା ହେବନି, ତୁମେ ଲାଇଟ୍ଟା ବନ୍ଦ କର। ସେ ନେଇକି ଘରେ ବିରକ୍ତ ହୁଅନ୍ତି, ଟର୍ଚ୍ଚ ଛୁଆମାନଙ୍କୁ ଦେଇଦେଲେ ଟିକେ ମାରିଥିବେ ବନ୍ଦ କରୁଥିବେ, ଟିକେ ମାରିଥିବେ ବନ୍ଦ କରୁଥିବେ, ଏଠି ବନ୍ଦ କରିଦେବେ ପୁରା ବନ୍ଦ କରିଦେବେ, ଦେଖିବ ଅନ୍ଧାର ରାସ୍ତା ଦେଖାଅ, ଅନ୍ଧାର ରାସ୍ତା ତୁମକୁ ଦେଖାଅ, ଆଜି ମାରିବ ଆଲୋକରେ ଚାଲ। ହେ ସେମାନେ ଅନ୍ଧାରରେ ତୁମେ ଚାଲିପାରିବ, କୁହୁଡ଼ିରେ ଚାଲିପାରିବନି, କୁହୁଡ଼ିରେ କିଛି ଦେଖା ହେବନି। ସେଥିପାଇଁ ଅଜ୍ଞାନ ତିମିରାନ୍ଧସ୍ୟ, ତିମିରଟା ଯୋଉ ଇଏ ପୁରା ଅନ୍ଧ କେମିତି ନା, ଏଟା ଗୋଟେ ଅଜ୍ଞାନଟା ପୁରା ଗାରିଦେବ ତୁମକୁ। ଜ୍ଞାନଞ୍ଜନ ଶଳା କହେ, ଇଏ ସଂସାର ଯୋଉ ଚିନ୍ତା, ସଂସାର ଯୋଉ ଗୋଟେ ପ୍ରବଣତା, ଯୋଉ କଦର୍ଯ୍ୟ ସ୍ୱଭାବ ଯାହା କୁହନ୍ତି ନାରଦ ମୁନିଙ୍କର ଚକ୍ରପାଦ ଜୀବ ଗୋସ୍ୱାମୀଙ୍କ କଥା, କଦର୍ଯ୍ୟ ସ୍ୱଭାବ ଆନାମ ସେ ଲେଖିଲେ, କାହିଁକି ନାମ ପ୍ରଭୁଙ୍କୁ ଶ୍ରେଷ୍ଠ କରାଗଲା, ସରି କାହିଁକି ବିଗ୍ରହ ସେବା ରଖାଗଲା, ନାମ ତ ସବୁ କଳିଯୁଗରେ। ସେଠି ସେ ବଢ଼ିଆ ସୁନ୍ଦର ଲେଖିଛନ୍ତି ସେ ଭାଷାଟି, ମତେ ଭାରି ଭଲ ଲାଗେ, କଦର୍ଯ୍ୟ ସ୍ୱଭାବ ଆନାମ। ଏ କଳିଯୁଗ ଲୋକଟାଙ୍କର କଦର୍ଯ୍ୟ ସ୍ୱଭାବ, ହିଂସା ବାଦ ଛିଦ୍ର ମିଥ୍ୟାବାଦୀ କୁଟ କୁଟିଳ, କି କ'ଣ ଧର୍ମ କରିବେ ମାନେ? ଶୃଙ୍ଖଳିତ ଗୋଟେ ଧର୍ମର ଯୋଉ ଯାହା କୁହନ୍ତି ଯୋଉଗୁଡ଼ିକ ବେସିକ୍ ଜିନିଷ, ସେଟା ତାଙ୍କ ହୃଦୟ ଭିତରେ ନାହିଁ, ପୁରା ଛାରଖାର କଳି ସବୁ ଭାଙ୍ଗି ମାରିଦେଇଛି ନା। ତାଙ୍କ ସଂସ୍କାରକୁ ଆଣିବା ପାଇଁ ନାରଦାଦି ପଞ୍ଚ ନାରଦାଦି ଋଷି ବି, ନାରଦାଦି ଋଷିମାନେ ପାଞ୍ଚ ପ୍ରକାର ଜ୍ଞାନ ଦେଲେ, ଯୋଉ ନାରଦ ପଞ୍ଚରାତ୍ର ପାଞ୍ଚଟା ଜ୍ଞାନ ଦେଲେ, ସେ ନାରଦ ପଞ୍ଚରାତ୍ର ପାଞ୍ଚ ପ୍ରକାର ଜ୍ଞାନ ଅଛି, ସେ ଗୁରୁଦେବ ସେ ଆଣିକି କହୁଛନ୍ତି କ'ଣ କ'ଣ ଜ୍ଞାନ ତାକୁ ସବୁ ଦେଇଛନ୍ତି। ଏଇ ତା ଦେହରେ ଅର୍ଚ୍ଚନଟା ରହିଛି, ଅର୍ଚ୍ଚନ ରହିଲେ ଏମାନଙ୍କର ସଂସ୍କାର ସମ୍ବନ୍ଧ ଜ୍ଞାନ, ଗୋଟେ ଭଗବାନଙ୍କୁ ଭଲ ପାଇବା, ଭଗବାନଙ୍କୁ ଭୋଜନ କରିବା, କିଏ ଠାକୁର କଥା ଚିନ୍ତା କରୁଛି? ଭଗବାନ ଆଜି ଲୁଣିଆ ହେଲା ଅଲଣା ହେଲା ଦେ ଖାଇଦିଅ, ଆମର କଞ୍ଚା ଲଙ୍କା ତଳି ଦିଅ ଭଲ ଲାଗୁନି ଖାଇଦେବା, କିଏ ବହୁ କଥା ଚିନ୍ତା କରୁଛି? ଆମର ତ ସ୍ୱଭାବ, ସେ ଆମକୁ କ'ଣ କାହାକୁ ଦୋଷ ଦେବା? ସେଥିପାଇଁ ସେମାନେ ଜାଣିକି ଏଇ ନାରଦାଦି ପଞ୍ଚରାତ୍ରି ଋଷିମାନେ ବିଗ୍ରହ, ଭଗବାନଙ୍କର ବିଗ୍ରହ ପୂଜା ଅନୁଷ୍ଠାନ ସବୁ କଲେ। ଏହା କଲା ପରେ ବି ଗୋଟେ ରୁଚି ନାହିଁ, କାହାର ରୁଚି ଗୋଟେ ସେବା କରିବା ଗୋଟେ କାହାର ରୁଚି ନାହିଁ। ଏ ବଡ଼ କଦର୍ଯ୍ୟ ସ୍ୱଭାବ ଆଉ କ'ଣଟା କରାହବ? ଅଜ୍ଞାନ ତିମିରାନ୍ଦ ସେ ଜ୍ଞାନଞ୍ଜନ ସଲା କେ ଚକ୍ଷୁ ଅନୁମିଳିତ ଜ୍ଞାନ, କ'ଣ ଚକ୍ଷୁଟା ଖୋଲିବ ଗୁରୁ? କୋଉ ଜ୍ଞାନ ଦେଇ ପ୍ରବଚନ ଦେଇଦେବ ତୁମ ଚକ୍ଷୁ ଖୋଲିଗଲା ନା କ'ଣ? ତୁମେ ତ ପ୍ରବଚନ ଗୁରୁ କଥା ଶୁଣି ତୁମେ ତ ପ୍ରବଚନ ଦେଇଦେଉଛ, ତୁମେ ତ ଗୁରୁ ହେଇଯାଉଛ। ତୁମେ କ'ଣଟା 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 ଜ୍ଞାନ ଖୋଲିଲା? ଯେ କୁହାଗଲା ଅଜ୍ଞାନ ତିମିରାନ୍ଧ ସେ ଜ୍ଞାନଞ୍ଜନ ଶଳା କହିବା ଚକ୍ଷୁରୁ ମିଳି ତମ ଜାନ, ଜ୍ଞାନ ରୂପକ ଅଞ୍ଜନ ସେ ଦେବେ ତା ତୁମେ ଚକ୍ଷୁ ଖୋଲିବ। କ'ଣ ଚକ୍ଷୁ ଖୋଲିବ? ସେଥି ଖୋଲିଲେ ମାନେ ତୁମେ ତୁମେ ଯାହା କରୁଛ କର, ତୁମ ଅନ୍ଧ କ'ଣଟା ଚକ୍ଷୁ ଖୋଲିବ? ତୁମ ଚକ୍ଷୁଟା ଖୋଲିବ, ମୁଁ ହେଉଛି ଏ ଜଗତର ଲୋକ ନୁହେଁ, ମୁଁ ହେଉଛି ଆତ୍ମା, ମୋର ସ୍ୱରୂପ ହେଉଛି ମୁଁ କୃଷ୍ଣଙ୍କର, ମୁଁ ଏ ଜଗତର କାହାର ନୁହେଁ। ଆମର ଡ୍ୟୁଟି ହେଉଛି କୃଷ୍ଣଙ୍କର ସେବା କରିବା, ସେଟା ଗୁରୁ ମୁଁ ଶିଖେଇବେ। ସେଥିପାଇଁ ଗୁରୁ ପ୍ରଥମେ ତ କହୁଛନ୍ତି ତୁମେ କାହାର ନୁହଁ, ତୁମେ ହେଉଛି କୃଷ୍ଣଙ୍କର ଦାସ ହେଲା ଆଜିଠୁ। ସେ ଏଇଟା ଆମର ଗୌଡ଼ିଆ ସିଦ୍ଧାନ୍ତ ନା, ବହୁତ ହେଭି ଜିନିଷ। ଏ ଜଗତର କୌଣସି ପ୍ରକାର ଆଡ଼ଜଷ୍ଟମେଣ୍ଟ, ଏ ଜଗତର କୌଣସି ପ୍ରକାର ସ୍ଥିତି ସହିତ ଆମର ଏଠି ଖାଲି କ'ଣ କୁହାଯାଏ, ମିଳିମିଶି ରହିବାର ଅଛି। ଗୋଟେ କାହାକୁ ଏବେ ସେ କେଉଁଠି ଯାଇଥିଲି, ଗୋଟେ ବୁଝାଉଥିଲି, ଆମେ ଆପୋଷ ମିଳାମିଶା କରିବୁନୁ। କ'ଣ ଆପୋଷ ମିଳାମିଶା? କ'ଣ ଆମେ ଆଡ଼ଜଷ୍ଟମେଣ୍ଟ କରିବୁ କିନ୍ତୁ କମ୍ପ୍ରମାଇଜ୍ କରିବୁନୁ। ଇଂଲିଶରେ ଏଇଟା କହିଲେ ବୁଝିପାରିବ, ଆମେ ଆଡ଼ଜଷ୍ଟମେଣ୍ଟ କରିବୁ କିନ୍ତୁ କମ୍ପ୍ରମାଇଜ୍ କରିବୁନୁ। ଏଇଟା ହେଉଛି ଆମ ନେଚର ହବା ଦରକାର। ମୁଁ ଆଡ଼ଜଷ୍ଟମେଣ୍ଟ କାରଣ ସଂସାର ରହିଲେ ତୁମେ ଆଡ଼ଜଷ୍ଟ କରିବୁ ନା? ମଠରେ ତୁମେ ଯିଏ ରହିଛନ୍ତି କ'ଣ ସମିତିଙ୍କର ମୋ ସମିତି ମନ ଠିକ୍ ଅଛି ନା? କ'ଣ ନା ସମିତି ସମିତି ସବୁ ଭଲ ପାଉଛନ୍ତି ନା? ତୁମେ କୁଆଡ଼େ ଗଲେ ବି ତୁମ ଘରେ ତୁମ ବଡ଼ ଭାଇ କି ତୁମର ସ୍ୱଭାବ ଭଲ ଲାଗୁଛି, ତୁମ ପୁଅ ସ୍ୱଭାବ ଭଲ ଲାଗୁଛି ନା ସ୍ତ୍ରୀ ସ୍ୱଭାବ? ତୁମେ ଯାଡ଼େ ହେଲେ ଓଲଟାଲି ଜଗତର ଏମିତି ତିଆରି କରେ ତୁମ ଗୋଟେ କାହା ସ୍ୱଭାବ ଭଲ ଲାଗିବନି। ତୁମ ସ୍ତ୍ରୀ ଛୁଆ ପିଲା ଭିତରେ ଦେଖିବ ଦୁଇଟା ବୋହ ଭଲ ଲାଗୁଥିବ ଆଉ ଗୋଟେ ବୋହ ଭଲ ଲାଗୁନଥିବ। ଏ ଜଗତ ଏମିତି ବିଚିତ୍ର କରି ତିଆରି କରାଯାଇଛି। ଲୋକ ଖାଲି ଭାବୁଛି ମୋ ଛୁଆଟା ଖରାପ, ମୋ ସ୍ତ୍ରୀଟା ଖରାପ, ଜଗତର ସେମିତିକା। ଏଠି ଆଡ଼ଜଷ୍ଟମେଣ୍ଟ କରିବାକୁ ପଡ଼େ କିନ୍ତୁ କମ୍ପ୍ରମାଇଜ୍ ଆମେ କରିବୁନୁ। ସେଠି ଭୌତିକ ଜୀବନରେ ଦୁଇଟା କରାହଉଛି, କ'ଣ କରାହଉଛି? ଆଡ଼ଜଷ୍ଟମେଣ୍ଟକୁ ଆଡ଼ଜଷ୍ଟମେଣ୍ଟ କରୁଛନ୍ତି, କମ୍ପ୍ରମାଇଜ୍ କରିକି ପହଞ୍ଚୁଛନ୍ତି, କାରଣ ତାଙ୍କର ଭୌତିକ ଜିନିଷ ପାଇବାର ଅଛି। କିନ୍ତୁ ଆମର ପରମାର୍ଥ ପାଇବାର ଅଛି। ଆମେ ସ୍ତ୍ରୀ ସହିତ, ପୁତ୍ର କନ୍ୟା ସହିତ, ସଂସାର ସହିତ, ଚାକିରି ସହିତ ଆଡ଼ଜଷ୍ଟମେଣ୍ଟ କରିବୁ କିନ୍ତୁ ଭକ୍ତିରେ କମ୍ପ୍ରମାଇଜ୍ କରିବୁନୁ। ଏଇଟା ଗୁରୁ ଶିଖେଇବେ, ଏଇ ଜ୍ଞାନଟା ତୁମର ପାଇବ। ମୁଁ ସବୁ କରିଦେଇପାରିବି ଯେତେ ବଳି ମହାରାଜ ଆଡ଼ଜଷ୍ଟମେଣ୍ଟ କରିକି ରହୁଥିଲେ, ଶୁକ୍ରାଚାର୍ଯ୍ୟଙ୍କ ସହିତ ସବୁ ପ୍ରକାର ଆଡ଼ଜଷ୍ଟମେଣ୍ଟ କଲେ କିନ୍ତୁ କମ୍ପ୍ରମାଇଜ୍ କଲେ ନାହିଁ, ମୁଁ ଭଗବାନଙ୍କୁ ଦେବି ଆପଣ ସେଇଟା ମୋତେ କମ୍ପ୍ରମାଇଜ୍ କଲୁ। କମ୍ପ୍ରମାଇଜିଂ ନେଚର ତଳେ ଯାହାର ଆସିଲା ଭକ୍ତିରେ ସେ ଗଲା, ସେ ଡଲ ହେଡ଼େଡ୍ ସେ କଲା, ସେ ଚାଲି ତଳକୁ ଚାଲିଯିବ। ଏଇଟା ଗୁରୁ ଶିଖେଇବେ, କୌଣସି ଅବସ୍ଥା ଆମେ କମ୍ପ୍ରମାଇଜ୍ କରିବୁନୁ। ମୋର ଏଇଟା ଡ୍ୟୁଟିଟା, ମୋର ଷୋଳମାଳା ଜପ କରିବା ଆଜି ତ ପ୍ରଭୁପାଦ ସେଇଟା ମୁଁ ରଖିଛି ସେ କୋର୍ସଟାକୁ, ତା ପୋଷ୍ଟ ଦେଇନି, ତାକୁ ଦେଖୁଥିଲି। ପ୍ରଭୁପାଦ କେତେ ସୁନ୍ଦର ସେ ଷୋଳମାଳା ଜପ ବିଷୟରେ କହୁଛନ୍ତି, ବିଦେଶରେ ବୁଝାଉଛନ୍ତି। ଆମେ କମ୍ପ୍ରମାଇଜ୍ କରିବୁନୁ ଚାଣ୍ଟିଂ ସହିତ, ସେଇଟା ଆମର ହବ ପ୍ରସାଦ ଆମେ ପାଇବୁ। ଆମର ଯାହା ବୈଷ୍ଣବ ପ୍ରିନ୍ସିପାଲ ତା ସହିତ କମ୍ପ୍ରମାଇଜ୍ କିଛି ହବନି। ଆଡ଼ଜଷ୍ଟମେଣ୍ଟଟା ଘର, ସ୍ତ୍ରୀ, ପୁତ୍ର, ଧନ୍ୟା, କାରଣ ତ ଆମ ବିଷୟ ସହିତ ରହିବାକୁ ପଡ଼ିବ ନା, ସ୍ୱର ଅଛି ନା, ତା ସହିତ ଆଡ଼ଜଷ୍ଟମେଣ୍ଟ କର, ଭଜନ ସହିତ କମ୍ପ୍ରମାଇଜ୍ କରନି। କିନ୍ତୁ ଆମେ ଆମର ଉଲ୍ଟା ଭଜନଟାକୁ ଆଡ଼ଜଷ୍ଟମେଣ୍ଟ କେତେ କେମିତି ଚଳିଯାଉଛି, ସେଠି ଆଉ କମ୍ପ୍ରମାଇଜ୍ କରିଦେଇକି ଆମେ ଚଳିଯିବା, କିନ୍ତୁ ସେଇଟା ହେଉଛି କମ୍ପଲସରି। ମୋର ଏଇଟା ଡ୍ୟୁଟି ଅଛି ଆଉ ମୋର ଏଇଟା ଏମିତି କାମ ଅଛି ଆଉ, କ'ଣ ତୁମର କାମ ଅଛି? ଗୁରୁ ତ ଭାରି ବିରକ୍ତି ହୁଅନ୍ତି, ଆଜିକାଲି ତ ବିଲମ୍ବ କରି ସବୁ ଡିଷ୍ଟର୍ବ ହେଇଛି ଶୁଣିଲେ କି କହିବେ, ଆଜ୍ଞା ଗୃହସ୍ଥ ଆପଣ ଏମିତି କଥାବାର୍ତ୍ତା କରୁଛନ୍ତି, ଆରେ ଆମେ କ'ଣ ମନା କରୁଛୁ ତୋ ସ୍ତ୍ରୀ ଛୁଆ ପିଲାଙ୍କୁ ଚଳିଲି ବୋଲି? ଆମେ ତ ଶିଖଉଛୁ କି ତୁମେ ସ୍ତ୍ରୀ ପୁତ୍ର କନ୍ୟାକୁ ନେଇ, ଧନକୁ ନେଇ ତୁମେ ଯାହା ରହିଛ, ତୁମ ଚିତ୍ତବୃତ୍ତି କେଉଁଠି ଅଛି? ତୁମର ଯଦି ବିଷୟ ଭୋଗିବାର ଅଛି ବିଷୟ ଭୋଗି ନିଅ, ଯଦି ଭକ୍ତ ହେବାର ଅଛି ଭଗବାନଙ୍କୁ ପାଇବାର ଅଛି ତାହେଲେ ତୁମକୁ ସାବଧାନ ରହିବାକୁ ପଡ଼ିବ। ତୁମେ ଦୁଇଟାକୁ ଏକା ସାଙ୍ଗରେ ଆଶା କରନି, ଏକା ସାଙ୍ଗରେ ଦୁଇଟା ଗୋଟେ ବିଷ ଅମୃତ ଗୋଟେ ପାତ୍ର ଭିତରେ ରହିପାରିବେନି। ତେଣୁ ଆମର ଏ ଯେଉଁ ଅଜ୍ଞାନଟା ରହିଲା, ଏ ହେଉଛି ରାତ୍ରି ସ୍ୱରୂପ। ସେଥିପାଇଁ ସେଇଟା ଭକ୍ତ ଠାକୁର କହିଲେ, ଜୀବ ଜାଗୋ ଜୀବ ଜାଗୋ ଗୁରାଚାନ୍ଦ ବୋଲେ, କତ ନିଦ୍ରା ଯାବ ମାୟା ପିଶାଚିର କୋଳେ। କେତେ ବଡ଼ ୱାର୍ଡିଂ ସେ ଦେଲେ, ପିଶାଚି କୋଳରେ ଶୋଇଛ। ପିଶାଚି କ'ଣ? ପିଶାଚି କ'ଣ? ପିଶାଚି ମ ପିଶାଚି ମାନେ ଭୂତ ଦୁଇ ପ୍ରକାର, ବୁଝୁଛ କି ନାହିଁ? ପୁରୁଷ ଲୋକ ବି ଭୂତ ହୁଅନ୍ତି, ପିଶାଚି ଗୁଡା ଯୋଉଟା ଅଛନ୍ତି ସେଇଟା ତମ ଦେହରେ ରହିଗଲେ ତମ ରକ୍ତକୁ ଶୋଷିଦେବେ, ଖାଲି ପତଳା 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 ତାକୁ ଗୁଣିଆକୁ ଧରିପାରିବନି। ଏ ପିଶାଚି ଲାଗିଛି ରେ, ପିଶାଚି ଲାଗିଛି ତାକୁ କୁହନ୍ତି। ଭୂତ ତ ଛଡ଼େଇଦେବ, ପିଶାଚି ଛଡ଼େଇବା ତ ସହଜ ନୁହେଁ, ବଡ଼ ଗୁଣିଆ ଆସିବ। ତାକୁ ଛାଡ଼ିବେନି, ସେ ଧୀରେ ଧୀରେ ସେ ଲୋକଟା ବଞ୍ଚିଥିବ ଖାଲି, ମାନେ ସେ ଏତେ ଉତ୍ପାତ କରିବନି, ଧୀରେ 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 ତାକୁ ମାରିଦେବ। ପିଶାଚି, ପିଶାଚି ଶବ୍ଦର ସବୁବେଳେ ଦେଖ ଲାଗିଛି, ଏଠି ଲାଗିଲା ପିଶାଚି, ମାୟା ପିଶାଚିର କୋଳେ ସେଠି ଲାଗିଲା, ପିଶାଚି ଲାଗିଲେ ଯେନ ମତି ଛନ୍ନ ହଏ, ମାୟାଗ୍ରସ୍ତ ଜୀବେର ହଏ ସେ ଭାବ ଉଦୟ। ସବୁ ପିଛା ସବୁ ଗୋଟେ ଦେଖ, ୱାର୍ଣ୍ଣିଂଟା ସବୁବେଳେ ଗୋଟେ ରହୁଛି, କାହିଁକି ରହୁ, ତାର ସିଗ୍ନିଫିକାନ୍ସ ଅଛି। ତୁମେ ଭାବ ତ ମୁଁ ଠିକ ରହିଛି, କିନ୍ତୁ ତୁମକୁ ଶୋଷିକି ଖାଇ, ବିଷୟ ତୁମେ ଜାଣିପାରିବନି, ତୁମେ ଜାଣିପାରିବନି, ତୁମ ବିଷୟ ପୁରା ତୁମ ଚିତ୍ତବୃତ୍ତି ଧରିଦେଲାଣି ବୋଲି ସବୁ ଶୋଷି ନେଇଯାଇଥିବ। ଏଇଟା ଅଜ୍ଞାନ, ଏଇଟା ହଉଛି ଅଜ୍ଞାନ। ଜଗତର ଆମେ ଭକ୍ତି ସହିତ ସାର କଥା ହେଲା, ଆମେ ରାତି ଭଳିଆ ରହିକି ରହିବୁ ନାହୁଁ, ଆତ୍ମପ୍ରବଣା ସ୍ଥିତିକୁ ଆମକୁ ଯିବାକୁ ପଡ଼ିବ। ବିଷୟ ପ୍ରବଣା ରହିଲେ ସବୁବେଳେ ଅନ୍ଧକାର ଭିତରେ ରହିବାକୁ ପଡ଼ିବ, ଆଉ ସଂସାର ରହିଲେ ସବୁ କାମ କରିବାକୁ ପଡ଼ିବ। ସନ୍ନ୍ୟାସ ହୁଏ ଆଉ ପୂର୍ବର ବୈରାଗ୍ୟ ନାହିଁ, ପୂର୍ବର ବୈରାଗ୍ୟ ଆମ ପରମ୍ପରା ଆଚାର୍ଯ୍ୟମାନେ ଶିଖେଇ ନାହାନ୍ତି, ଆମର ଏଇଟା ମହାପ୍ରଭୁଙ୍କର ଶିକ୍ଷା। ମହାପ୍ରଭୁଙ୍କ ପାଖକୁ, ମହାପ୍ରଭୁ ହେଲେ ସଂସାର ସବୁଠୁ, ସେ ଭଗବାନ କୃଷ୍ଣ ସନ୍ନ୍ୟାସୀ ହେଇଥିଲେ, ତାଙ୍କର ସବୁ ଭକ୍ତମାନେ ଛୁଆ ପିଲା ସବୁ ଧରିକି ଆସି ମହାପୁରୀରେ ନୃତ୍ୟ କୀର୍ତ୍ତନ ସବୁ ଚାଲିଥିଲା, କିନ୍ତୁ ତାଙ୍କର ପରମ୍ପରାରେ ଦେଖ କେତେ ବଡ଼ ବଡ଼ ବୈରାଗୀ ମାନେ ଆସିଲେ, ଜୀବ ଗୋସ୍ୱାମୀଙ୍କୁ ନାରିକି କାହା ମୁହଁକୁ ବି ଦେଖୁନଥିଲେ। ଏବେ ତ ଜୀବ ଗୋସ୍ୱାମୀ କଥା ଯେଉଁ କହୁଛନ୍ତି, ମୀରାବାଈ କଥାଟା ସେଟା କାଟି ଦେଉଛନ୍ତି, ତାଙ୍କ ସେ କେବେ ଆସିନାହାନ୍ତି, ଏଟା ମିଛ କଥା, ଗୋଟେ କଳ୍ପନା ବୋଲି କହୁଛନ୍ତି। ମୁଁ ପୁରା ପଢ଼ୁଥିଲି ଠାକୁରଙ୍କର ଇଏ, ସେଟା ଆମର କଳ୍ପନା, ସେଟା ଯେଉଁମାନେ କହୁଛନ୍ତି ସେଟା ମୀରାବାଈ ସମ୍ପ୍ରଦାୟ ଲୋକମାନେ ଏଇଟା କହୁଛନ୍ତି, ଜୀବ ଗୋସ୍ୱାମୀଙ୍କର ମୀରାବାଈ ସାକ୍ଷାତ ହେଇନି, ଆମେ କୌଣସି ହିଷ୍ଟ୍ରି ପାଉନୁ, କାଟିଦେଉଛୁ। ଯଦି ବି କେହି ଶ୍ରୁତି ଆକାର କହୁଛି କହୁ, କିନ୍ତୁ ମୁଁ ଦେଖୁଥିଲା ତାଙ୍କ ଆର୍ଟିକିଲେ, ଭକ୍ତି ଠାକୁରଙ୍କର ଆର୍ଟିକିଲେ ସେ କହୁଛନ୍ତି ନା, ଆମେ କେତେଟା ଜିନିଷକୁ ମାନିବୁନୁ। ଆଉ କେତେ ଲୋକ କେତେ ଯୁକ୍ତିତର୍କ କରନ୍ତୁ, ଆମର କିଛି ଅସୁବିଧା ନାହିଁ, ଆମର ଜିନିଷ ହେଲା ଆମେ ଆଚାର୍ଯ୍ୟମାନେ ଯାହା କହୁଛନ୍ତି ଆମେ ସେଟା ଧରିବୁ। ଗର୍ଭିସ୍ତାଜୀ ମହାରାଜ କେତେ କେତେ ବୈରାଗୀ, ଆମର ସେଇ ମହାପ୍ରଭୁଙ୍କ ପରମ୍ପରା, ଆଉ ମହାପ୍ରଭୁଙ୍କ ପାଖରେ ତ ଅଦିତ୍ୟାଚାର୍ଯ୍ୟ ମାଳିନୀ ସବୁ ତାଙ୍କର ଛୁଆ ପିଲା ସହିତ ରହୁଥିଲେ। ଆମର ଶିକ୍ଷାଟା ରହୁଛି, ମୁଁ କୃଷ୍ଣଙ୍କର, ମୋ ଚିତ୍ତବୃତ୍ତି କୃଷ୍ଣଙ୍କ ପ୍ରତି ରହିବା ଦରକାର। ମୋର ସଂସାର, ସ୍ତ୍ରୀ ପୁତ୍ର କନ୍ୟା ଧନ, ତୁମେ ଏକାକୀ ରୁହ, କିଏ ବି ହୁଅ, ବ୍ରହ୍ମଚାରୀ ହୁଅ କି ଗୃହସ୍ଥ ହୁଅ କି କିଏ ବି ହୁଅ, ଗୃହେ ଥାକ ବନେ ଥାକ ସଦା ହରି ବୋଲି ଠାକ, ସୁଖେ ଦୁଃଖେ ବୋଲ ନାଗ ବଦନେ ହରି ନାମ କର। ମହାପ୍ରଭୁଙ୍କୁ ଶିକ୍ଷା ଲାଗେ, ତୁମେ କେଉଁଠି ବି ରୁହ, ତୁମର ଆସକ୍ତି ଭଗବାନଙ୍କ କତିକି ବଢ଼ା, କାହିଁକି ନ ବଢ଼େଇ ପାରିବ, ପୁଣି ଜଗତରେ ଅଟକିକି ରହିଯିବ, କାରଣ ଚିତ୍ତବୃତ୍ତିରେ ଏଇଟା ରହିଯିବ। ତୁମେ ଭାବନି ଯେ ମୁଁ କେମିତି କ'ଣ କରିଦେଲେ ବି ମୋର କିଛି ଅସୁବିଧା ହେବନି, ନା, ଚିତ୍ତବୃତ୍ତି ଭିତରକୁ ସବୁବେଳେ ଗୋଟେ ଫ୍ଲୋ ଚାଲିଛି ବିଷୟର, କାହିଁକି ତୁମେ ରହିଛ ନା ଏଠି, ଆଉ ଏଠି ଯେତେବେଳେ ରହିଥିବ ସ୍ୱରଟା ଅଛି ମାନେ ତୁମେ ଗୋଟେ ନାରୀଟାକୁ ଦେଖିବ, କିଛି ଭୋଜନ କରିବ, ସେଟା ଭଲ ହେଇପାରେ ଖରାପ ହେଇପାରେ, ଧନ କିଛି ଦରକାର, ବିଷୟକୁ ଛାଡ଼ି ତ ତୁମେ ରହିପାରିବ ନା, ଗୋଟେ ପିନ୍ଧିବାକୁ ପଡ଼ିବ, ତୁମର ଚିତ୍ତବୃତ୍ତି ଏମିତି ହେବା ଦରକାର। ନର୍ତ୍ତକୀ ଭଳି ତୁମେ କେତେ ଆକ୍ସନ୍ କରୁଛ, କ'ଣ କରୁଛ, କର, ଭଗବାନ ବାଙ୍ଗିଥିବ, ତ ସନ୍ନ୍ୟାସୀକି ଆକ୍ସନ୍ କର, ଗୃହସ୍ଥିକି ଆକ୍ସନ୍ କର, ବ୍ରହ୍ମଚାରୀ ଆକ୍ସନ୍, ଏଟା ତୁମର କର୍ତ୍ତବ୍ୟ, ତୁମେ ଯାହା କରୁଛ କର, କିନ୍ତୁ ଚିତ୍ତବୃତ୍ତି କ'ଣ ରହିବା ଦରକାର, ଭଗବାନ ପାଖ। ଏ ଯେଉଁ ଏମିତି ନୁହେଁ ଯେ ଜଣେ ଗୃହସ୍ଥ ଆକ୍ସନ୍, ଏଟା ମାନେ ତୁମେ କର୍ତ୍ତବ୍ୟ, ସେଟା ତୁମର ମାନେ ବର୍ଣ୍ଣାଶ୍ରମ ଧର୍ମ ହିସାବରେ ତୁମେ କର୍ତ୍ତବ୍ୟ କର, କିନ୍ତୁ ମନେ ରଖ ତୁମେ ଯେତେ ପରଫେକ୍ଟ କଲେ ବି, ଯେତେ ସୁନ୍ଦର ଭାବରେ ଧର୍ମକୁ ପାଳନ କଲେ ବି, ପ୍ରଭୁଙ୍କ ପ୍ରତି ଆସକ୍ତି ହେଉଛି କେବଳ ଚିତ୍ତବୃତ୍ତିରେ, ଭଗବାନଙ୍କ ଆସକ୍ତି ହେଉଛି କେବଳ ପରୀକ୍ଷା। ଭଗବାନ ମୋତେ କେତେ ଭଲ ଲାଗୁଛି, ତାଙ୍କର ନାମ, ତାଙ୍କର କଥା, ତାଙ୍କର ରୂପ, ତାଙ୍କର ଗୁଣ, କାରଣ ଆମେ ଏତିକି ଭଲ ନ ଲାଗିଲେ ଆମେ ଜଗତରୁ ବାହାରିକି ଯାଇପାରିବାନି। ଆମର ଲକ୍ଷ୍ୟଟା ରହୁଛି ଏଇଟା, ଏ ଜଗତରେ ଭଲ ରହିବାର ନାହିଁ, ଏ ଜଗତରୁ ଆମର ବାହାରିବାର ଅଛି। ବାହାରିବା ଲୋକଟା ସେ କ'ଣ କରିବ, ଇଏ ଟୁର୍ ଫୁର ଯାଆନ୍ତି, ଅଫିସ୍ ଟୁର୍ ମାନେ ଯାଆନ୍ତି, ଏ ଯେଉଁ ଆମେ ସବୁ ବିଦେଶ ଯାଉ, ଖାଲି ଇଚ୍ଛା ହେବ କେମିତି ସରିବ, କେଉଁଦିନ ସରିବ ଆମେ ପଡ଼ିବୁ ଇଣ୍ଡିଆ, ଏଇଟା ଭଲ ଲାଗୁନି, ସେଟା ଖାଲି ଆଡ଼ଜଷ୍ଟମେଣ୍ଟ କରାଯାଉଛି ଏ ଜଗତରେ, ସେଭଳିଆ ତୁମେ ଆଡ଼ଜଷ୍ଟମେଣ୍ଟ କରିବ, ଏଇଠି ଯୋଜନା ପକେଇ କୋଠାବାଟି ବାଡ଼େଇକି ତୁମେ ଏଠି ଧନ୍ଦା ଟଙ୍କା ପଇସା ଇଏ କରିକି ତୁମେ ଚଲେଇବ, କରୁଥ ନା କରିକି, ତୁମେ ଏଇଠି ବ୍ୟବସ୍ଥା କରୁଛ, ଏଇଠି ରହିବ, ଏ ଭାବିଲେ ତୁମେ କ'ଣ ଯିବ, ତୁ ଯିବା ବାଟ କରୁଛୁ କି, ରହିବା ବାଟ କରୁଛ, ଏଠି ଘର କରିବି, ସେଠି ଘର କରିବି, ଏଠି ଟ୍ରାକ୍ଟର ନେଇଆସିବି, ଆଉ ପୁଣି ଗୋଟେ ମୁନା ହବ, ଏଟା ଗାଡ଼ି ନେଇଆସିବି, କର, ଏଇଠି ଏଇଠି କରିବ, ଏଇଠି ଏ ଜଗତ ପାଇଁ କରିବ, ଏଇଠି ଅଟକି ରହିବ, କାରଣ କାହିଁକି ମନେ ରଖ, ଏ ଜଗତର କୌଣସି ଯେତେ ପ୍ରକାର ତୁମେ କର୍ମ କରୁଛ, ସେ କର୍ମର ଆସକ୍ତିଟା ତୁମ ପ୍ରତି ତୁମେ କରୁଛ, ସେଟା ଆଉ ଦେଖିଦେଲ, ତୁମ ଟ୍ରାକ୍ଟରଟା ଦେଖିଦେଲ, କ'ଣ ମନେ ହେଉଛି, ମୋତେ କୁହନା ଖୋଲିକି, କ'ଣ କ'ଣ ମନେ ହେଉଛି, ଏ ଛୁଆଟା କିଛି ଦେଖୁନାହାନ୍ତି, ହଉନି ସତ କଥା କହୁନା ଖୋଲିକି, ମୁଁ କ'ଣ ଜାଣିନି, ମୁଁ ନିଜେ କରିଛି, ମଠ ମନ୍ଦିର ଆମେ କରୁଛୁ, ତୁମର ଯେମିତି ଆମର ସେମିତି, ଏକ ଭାଙ୍ଗଲା ଚୋରି ଗଲା ଆମେ ଏଟା କରୁଛୁ, ଏଟା କ'ଣ ଭାଙ୍ଗଲା, ଏଟା ଗଲା, ଏଟା ଭଗବାନଙ୍କର ସମାନ ବାପା, ତୁମେ ଭାବୁଛ କି ଆମେ ଫାଙ୍କାରେ ବସିଛୁ, ତ ତୁମର ସେଠି ଘର ପାଇଁ ବାଡ଼ି ଛାଟି ହେଉଛୁ, ଆମେ ମଠ ପାଇଁ ଛାଟି ଭଗବାନ ପାଇଁ ଛାଟି ପଟିବୁଛୁ, ଆସକ୍ତିରେ ସମାନ। କିନ୍ତୁ ଚିତ୍ତବୃତ୍ତି କେଉଁଠି ରହୁଛି? ଏଇଟା ପ୍ରଭୁଙ୍କର। ତୁମକୁ ଯେମିତି ତୁମ ଘର ଜିନିଷ ଗୋଟେ ଇଟା ଖଣ୍ଡେ ଖସିଗଲେ ଲାଗୁଛି, ଆମ ଗୋଟେ ଭଗବାନଙ୍କର, ଆମର ଗୋଟେ ଛୁଆ ପିଲାଟି ଅଛି ଯେ ଆମର କାର ଅଛି, ତେଣୁ ତୁମେ ଏଥିପାଇଁ ଯଦି କରିବ ଏଠି ଅଟକି ଯିବ। ତୁମେ ଏ ଜଗତର କୌଣସି ପ୍ରକାର କର୍ମ କଲେ ତୁମକୁ ଦୁଇଟା ଜିନିଷ ଆସିବ, ଗୋଟେ ମାନ ଆଉ ଗୋଟେ ସମ୍ମାନ। କର୍ମରେ ଖାଲି ଜିନିଷ ନାହିଁ, ଆଉ କର୍ତ୍ତୃତ୍ୱ ଅଭିମାନ। ଆଉ ମାନ ଯଦି ଆସିଗଲା ଲାଗିକି ରହିଲା, ତୁମେ ଲାଗିକି ରହିଯିବ ଏଠି ଚିତ୍ତବୃତ୍ତିରେ। ମୋତେ ଏତେ ଲୋକ ଯାହା କହିଲେ ତାହା କହିଲେ, ଅପମାନ ହେଲା ମାନେ ଦ୍ୱେଷ ଆସିଲା। ଆମର ପ୍ରିନ୍ସିପଲଟା ସେଇଟା ନୁହେଁ, ସେଥିପାଇଁ ସେ କହିଦେଲେ ନର୍ତ୍ତକୀ ଭଳି ତୁମେ ରୁହ। ନର୍ତ୍ତକୀ ନୃତ୍ୟ କରୁଛି, ମସ୍ତକ ଉପରେ ସେ ବିଭିନ୍ନ କଳସ ରଖିକି ନୃତ୍ୟ କରୁଛି, କିନ୍ତୁ ଚିତ୍ତବୃତ୍ତିଟା ସେଇଠି ଅଛି। ସଂସାରରେ ସୁଖ ଦୁଃଖ, କେତେ ନିନ୍ଦା ପ୍ରଶଂସା, କେତେ ଜୀବନ ଆସିବ, କେତେ ଜିନିଷ ଚାଲିବ, ଚିତ୍ତବୃତ୍ତି ତୁମର କୃଷ୍ଣ ପାଖରୁ। ଆଉ ସେଇଟା ତ କହିଦେଲେ ଖାଲି ପ୍ରବଚନ ଆକାର ହବନି, ଏଇଟା ଗୋଟେ ବହୁତ ବଡ଼ ଜିନିଷ। ତୁମେ ଏକ୍ସରସାଇଜ୍ କରୁଛ ନା? ଏକ୍ସରସାଇଜ୍ କରନ୍ତିନି କି? ଯୋଉ ସର୍କସ୍ ଦେଖିଛ ବାବୁଲେ? କୋଉ ସର୍କସ୍ ଦେଖିଛ? ରେମଣ୍ଡ ସର୍କସ୍ ସେତେବେଳେ ଆସୁଥିଲା ଦେଖିଛ? ସେ ଗୋଟେ ଝିଅ ଗୁଡ଼ାକ, ଟିକି ଟିକି ଝିଅ ଗୁଡ଼ାକ, ସେଗୁଡ଼ା କୌଣସି ରବର ଭଳିଆ ପ୍ୟାଣ୍ଟ ପିନ୍ଧନ୍ତି ମ, ରଷିଆରୁ ଆସନ୍ତି, ମୁଁ ଦେଖିଛି ଛୋଟ ବେଳେ। ସେ ଗୋଟେ ରିଙ୍ଗ ଭିତରେ ପଶିକି ପଳେଇବେ, ଦେଖିଛ ନା? ରିଙ୍ଗ ଭିତରେ ସେ ପଶିକି ପଳେଇବେ, ପୁରା ଗୋଟେ ଏଠି ଗୋଟେ ରିଙ୍ଗ ଭିତରେ ସେ ପଶିକି ପଳେଇବେ। ଆଉ ହାଡ଼ ଗୁଡ଼ାକ ତାଙ୍କର ସବୁ ଭାଙ୍ଗିକି ତା ଛୁଆକୁ ଆଣି ପୁରା ମୋଡ଼ା ମୋଡ଼ି କରିକି ତାଙ୍କ କାହିଁକି ଛୁଆଟି ବେଳେ ସେ କ'ଣ କରୁଛନ୍ତି? ତାଙ୍କ ହାଡ଼ ଗୁଡ଼ା ସବୁ ଭାଙ୍ଗି ଦେଉଛନ୍ତି, କ'ଣ ଛୁଆଟା ସବୁ ମୋଡ଼ି ଦେଉଛନ୍ତି ଛୋଟି ବେଳୁ। ଏକ୍ସରସାଇଜ୍ କରିଛି ସେ ନା? ସେ ଏକ୍ସରସାଇଜ୍ କରିଛି ମାନେ ସେ ଜଟେ ପରେ ସେଠି ବୁଲେଇ ଦେଉଛି ସେଭଳି। ଏଇଟା ଏଇ ଯେଉଁ ଭଗବାନ ଏ ଜଗତରୁ ବାହାରିକି ଯିବା, ଏଠୁ ଆମେ ପ୍ରଭୁଙ୍କ ଚରଣକୁ ଯିବା, ଆମର ଆମର ଏକ୍ସରସାଇଜ୍ ଭଳିଆ କାମ ଇଏ। ଡେଲି 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 ଲାଗି 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 ଲାଗି, କାରଣ ଏ ଜଗତର କେମିତି ମୋର ଆଟାଚମେଣ୍ଟଟା କଟୁ, ଏଇଟା ଯେମିତି କଟିବନି, ସେଥିପାଇଁ ଆମକୁ ପୁରା ପ୍ରିନ୍ସିପଲ୍ ରଖିଦେଲେ ବୈଷ୍ଣବ ଆଚାର୍ଯ୍ୟମାନେ। ସକାଳୁ ଉଠ, ମଙ୍ଗଳାରତି ଆସ, ଜପ କର, ସେବା କର, ଶ୍ରବଣ କର, କୀର୍ତ୍ତନ କର, ଲାଗି ଲାଗି ଗୋଟେ ଏକ୍ସରସାଇଜ୍ ତୁମର, ଆଉ ସ୍ପିରିଚୁଆଲ୍ ଏକ୍ସରସାଇଜ୍। ଆଉ ତୁମକୁ ଏଇଟା ଭଲ ଲାଗିବନି, ଲେଜିନେସ୍ ଲାଗିବ, ପାରିବନି ତୁମେ। ଏଇ ତୁମେ ଯେଉଁ କହୁଛ ଯେଉଁ ଫିଲ୍ମ ବାଲା, ଏଇ ମୁଁ ଯାଇଥିଲି, ମୁଁ ଯେତେବେଳେ ରହୁଥିଲି ସିଆଡ଼େ ବାଲେଶ୍ୱର ସଗରେ, ଯେତେବେଳେ ରୁହେ ଯାଏ ଏକାଦଶୀ ମାନଙ୍କୁ, ସେ ଯେଉଁ ଶ୍ୟାମାନନ୍ଦ ପ୍ରଭୁ ପିଠକୁ, ସେଠି ନାଟ ପାଟି ଥାଏ, ଷ୍ଟେସନ ଓହ୍ଲେଇ 5-7 କିଲୋମିଟର ଚାଲିଚାଲା ଯାଏ ଏକାଦଶୀ ଥାଏ। ମୁଁ ଦେଖିଲି ମାନେ କ'ଣ ଏ ନାଟ ପାଟି ସବୁବେଳେ ଏଠି ବାଜୁଛି, ତା ବର୍ଷା ଦିନିଆ, ବର୍ଷା ଦିନ କ'ଣ ହବ ସେଠି? ବର୍ଷା ଦିନ କ'ଣ ନାଟ ପାଟି କରନ୍ତି? କ'ଣ ଟେଣ୍ଟ ମାରିହେବ? ବର୍ଷା ଦିନିଆ ସେମାନେ ନାଟ କରନ୍ତିନି, ବର୍ଷା ଦିନିଆ ରେହର୍ସେଲ୍ କରିବେ। କେଉଁ ବହିଟା କରିବେ ସେଠି ତା ଡାଇରେକ୍ଟର ଆସିବ, ତାଙ୍କର ସବୁ ସିଲେକ୍ସନ ହବ, ତାଙ୍କ ଚାଲିଲା ତାଙ୍କ ଡ୍ରେସ୍ ଚଲେଇଛନ୍ତି ନା? ଆଉ ବସିକି ରହିଛନ୍ତି ନା କ'ଣ? ମାଷ୍ଟର ହେଇଗଲେ ଛାଡ଼ିଦେବେ? ଏ ଅମିତାଭ ବଚ୍ଚନ କ'ଣ, ସେ ଅମିତାଭ ବଚ୍ଚନ ଯେଉଁ ଆକ୍ଟର, ତାର ଗୁରୁ ଅଛନ୍ତି ନା ନାହିଁ? ନା ସେ ଏକୁଟିଆ କରିଦେଉଛି, ସମସ୍ତେ ଏକ୍ସରସାଇଜ୍ କରୁଛନ୍ତି, କାଳ ଆମେ ଅଳସୁଆ ହେଉଛେ। ଆମର ଦୀକ୍ଷା ସରିଲା, ଷୋଳ ମାସ ସରିଲା ସରିଲା ବାବା, ଆଉ ସମସ୍ତେ ସବୁ ଡିପାର୍ଟମେଣ୍ଟ, ମୁଁ ତ ଏତେ ବୁଦ୍ଧି ନଥିଲା, ଏ ପେପର ହେବାର ପଡ଼ିଲା ପରେ ମୁଁ ଜାଣିଲି, ଏ କ୍ରିକେଟର ଗୁଡ଼ା କ'ଣ ବସିକି ରହୁଛନ୍ତି ଭାବୁଛ? ବାପା ସେମିତି ନାହିଁ, ତାଙ୍କୁ ବସେଇ ଦିଆଯିବନି, ଏଠି ଖେଳ ସେଠି ଖେଳ ଏହା କର, ନହେଲେ ତାଙ୍କ ସେ ବଲ୍ ଫୋପାଡ଼ି ପାରିବେନି, ଆଉ ସେ ବାଡ଼ି ପାରିବେ, କେହି ବସୁନାହାନ୍ତି ଏ ଆର୍ମି ଡିପାର୍ଟମେଣ୍ଟ ଯେତେ ଅଛନ୍ତି, କାହାକୁ ବସିବାକୁ ଦିଆଯିବ? ତା ବସିଲା ମାନେ ଲୋକ କ'ଣ ହବ? ତା ଏକ୍ସରସାଇଜ୍ଟା କମିଗଲା ମାନେ ତା ହାବିଟ୍ଟା ପଳେଇବ। ଆମର ଇଏ ଗୋଟେ ଏମିତି ପ୍ରଭୁପାତ କୁହନ୍ତି, ଏଇଟା ଏମିତି ତୁମକୁ ସବୁବେଳେ ଆକ୍ଟିଭ ସୋଲଜର ଭଳିଆ ରହିବାକୁ ପଡ଼ିବ, ଗୋଟେ ସୋଲଜର ଆକ୍ଟିଭ ହେଇକି ରହିବାକୁ ପଡ଼ିବ। କୃଷ୍ଣ କନସିୟସନେସ୍ରେ କେତେବେଳେ ଲେଜିନେସ୍ ନାହିଁ, ଗୋଟେ ବୋର୍ କ'ଣ ଏଇଆକୁ ସେଇଆକୁ କରିବି, ତା'ମାନେ ତୁମର ଅଲଗା କିଛି କାମନା ଅଛି, ତୁମେ ଏଠି ପ୍ରତିଦିନର ଗୋଟେ ନୂତନ ଜୀବନ, ପ୍ରତିଦିନଟା ଗୋଟେ ନୂଆ ଜୀବନ, ପୁରୁଣା ତ କିଛି ଲାଗୁନି। ତୁମକୁ କ'ଣ ଲାଗୁଛି ମୁଁ କହିପାରୁନି, ଆମେ ତ 25-30 ବର୍ଷ ମଟର ହେଇଗଲାଣି, ଆମକୁ 5 ଦିନ ଭଳିଆ ବି ଲାଗୁନି। ପ୍ରତିଦିନ ଗୋଟେ ନୂଆ ଜୀବନ, ପ୍ରତିଦିନ ସେ ସେବାଟା, ପ୍ରତିଦିନ ସେ ଜୀବନଟା, କିଛି ନାହିଁ କୁଆଡ଼େ କୁଆଡ଼େ ମୁଣ୍ଡରୁ କିଛି ନାହିଁ ସେଇଟା। ତୁମେ ଯଦି ବୋର୍ ଫିଲ୍ ହେଉଛି, ତା'ମାନେ ତୁମର ସେପାରେଟ୍ ଡିଜାୟର ଅଛି, ଠେଲି ବେଲି କିଛି ଏଥିରେ ଚାଲିପାରେ, ଏଇଟା ଗୋଟେ ନେଚୁରାଲ୍ ୱେ, ଏଇଟା ସ୍ୱାଭାବିକ ଜିନିଷଟା ନା? ଜଣେ ଗୋଟେ ଗୋଟେ ଜବରଦସ୍ତି ବାହା କରିଦେବ, ସେ କେମିତି କେମିତି କ'ଣ କରିବ? ଜବରଦସ୍ତି ପୁଅର ତାର ଇଚ୍ଛା ତ ବାହା କରିଦେବ, ସେ କ'ଣ ହବ ନା? ସେ ବୋଉ ସାଙ୍ଗରେ ଚଳିପାରିବ ନା? ଘର ସାଙ୍ଗରେ ପଡ଼ିବ ନା? ନିଜେ ସୁଖ ପାଇବ? ଭକ୍ତି ସେଭଳିଆ ତୁମର ସ୍ୱାଭାବିକ ଗୋଟେ ଆକର୍ଷଣ ନାହିଁ। ଗୁରୁ କେତେଦିନ ତୁମକୁ ଠେଲିବେ, କେତେଦିନ ତୁମକୁ କହିବେ, କେତେଦିନ ତୁମକୁ ବାଡ଼ି ଧରିକି ତୁମକୁ ଜଗା ହବ? ତୁମର ଇଚ୍ଛା ନାହିଁ ନା? ତେଣୁ ତୁମକୁ କଷ୍ଟ ହବ, ଭଗବାନଙ୍କୁ ବି କଷ୍ଟ ହବ, ସମାଜରେ ବି କିଛି ଉତ୍ପାଦ କରିବ ତୁମେ। ତୁମେ ସେଟା କହିଦେଲେ ତୁ ଚିତ୍ତବୃତ୍ତିକୁ ତୁମେ ସାଇଜ୍ କର, ତୁମେ ଯାହା କରୁଛ କର, କିଛି ଅସୁବିଧା ନାହିଁ, ପ୍ରଚାର କର, ସନ୍ୟାସ ହୁଅ, କ'ଣ ବି ତୁମେ କାମ କର, ଭଗବାନଙ୍କର ନାମ କର, ଯାହା କରୁଛ ତୁମେ କର, ତୁମେ ନିଜକୁ ନିଜେ ପରଖ ସବୁବେଳେ। ଏଠି ନିଜେ ଭକ୍ତିପଥରେ ନିଜେ ବଣିଆ ହବାକୁ ପଡ଼ିବ। କ'ଣ ସୁନାରୀ କୁହନ୍ତି ନା, ସୁନାରୀ ବଣିଆ ଯିବ, ତୁମେ ସୁନା ନେଇକି ଯିବ, ସେ କ'ଣ କରିବ? ସେ କଷଟି ପଥରରେ ତୁମେ ତାର କ'ଣ ସେଟା ଗୋଟେ ଅଛି ଏସିଡ଼ି ନା କ'ଣ ପକେଇ ଦେଇକି, ହଁ ସେ ତେଜାବ ପକେଇ ଦେଇକି ସେ ତାର ଘଷି ଦେଇକି ଦେଖିଦେବ ଏତେ କ୍ୟାରେଟ୍ ଆଜ୍ଞା, ସେ କହିଦେଉଛି ଏଠି ତୁମକୁ ନିଜେ ଘଷିବ, ତୁମେ ନିଜକୁ ନିଜେ ଶ୍ରବଣ କରିବ, କୀର୍ତ୍ତନ କରିବ, ଶାସ୍ତ୍ର ଶ୍ରଦ୍ଧା କରିବ, ତାପରେ ତୁମେ ନିଜକୁ ନିଜେ ମୁଁ ଏ ସ୍ଥିତିରେ ଅଛି କ'ଣ କରିବି ପ୍ରଭୁ, ପୁଣି ବ୍ୟାକୁଳକୁ ଡାକିବ। ଏଇଟା ଏ ରାସ୍ତା ହଉଛି ଏହା, ଏଥିରେ ଆଉ ଢିଲାପ ମାରିଲା ହେଲେ ସବୁ ସ୍ପିରିଚୁଆଲ ଏକ୍ସରସାଇଜ ଯେମିତି ମେଟେରିଆଲ ଏକ୍ସରସାଇଜ ତାଙ୍କର ଚାଲିଛି ମୁଁ ସବୁ ଦେଖୁଛି, ମୁଁ ସବୁ ବସିକି ମୁଁ ତ ଏଇଟା ଜ୍ଞାନ ନଥିଲା ପେପର ଫେପର ଟିକେ ଦେଖିଲା, ଏଇ ଯେଉଁ ଆମର ନେତାମାନଙ୍କର ଯେଉଁ ନେତା ଗୁଡ଼ାକ ଆମର ଯେଉଁ ଭୋଟ ଭୋଟ ଆସିଯାଉଛି ତାଙ୍କର କ'ଣ ହେଉଛି, ତାର ହାଇକମାଣ୍ଡର ମିଟିଂ ବସୁଛି, ଆମ ପାର୍ଟିର କେଉଁଠି ଦୁର୍ବଳତା ରହିଲା, କ'ଣ ହେଲା, କେଉଁ କେଉଁ ଜିଲ୍ଲାର କେଉଁଠି କ'ଣ ହେଲା, ତାକୁ କାହାକୁ ଚେଞ୍ଜ କର, ଇଏ ଟିକେ ହେଲା ଏଠି ସେ ହେଲା, ତାଙ୍କର ସବୁ ଚଲେଇଛନ୍ତି ନା, ଆଉ କେହି ବସିକି ରହୁନାହାନ୍ତି, ସମସ୍ତଙ୍କ ଏକ୍ସରସାଇଜ ଲଗେଇଛନ୍ତି ନା, ସେ ଡାଉନ ହେଇଯିବେ ସାଙ୍ଗେ ସାଙ୍ଗେ, ଆଉ ଗୋଟେ ପାର୍ଟି ସେ ଆଡ଼ଭାନ୍ସ ହେଇଯିବ, ଆଉ ତୁମକୁ ବୋର୍ ଲାଗିବ ତୁମର କମର ସରିଲା, ଏ ପାଠ ସରିବାର କେଉଁଠି ଅଛି, ତୁମେ ଆଡ଼ମିସନ ହେଲ ଦୀକ୍ଷା ମାନେ ତୁମେ ଆଡ଼ମିସନ ହେଲ, ତୁମର କିଛି ହେଇନି, ପ୍ରଭାତ ଗୀତାର ଗୀତାର ଷ୍ଟଡି କି ପ୍ରଭାତ କୁହନ୍ତି, ଏବିସିଡି ଷ୍ଟଡି, ଏଇଟା ସ୍ପିରିଚୁଆଲ ସାଇନ୍ସ ଏତେ ଆଡ଼ଭାନ୍ସ, ପ୍ରଭାତ କୁହନ୍ତି ଏଇଟା ହେଉଛି ଏବିସିଡି ଷ୍ଟଡି, ଆଉ ପ୍ରଭାତ କୁହନ୍ତି ଆମେ ଏତେ ଫଲେନ କଳିଯୁଗରେ ଗୀତାର ଏବିସିଡି ମାନେ ଭକ୍ତିର ଯେଉଁଟା ସବୁଠୁ ହାଇ ଷ୍ଟାଣ୍ଡାର୍ଡ ତାର ଏଇଟା ବିଗିନିଂ, ଭକ୍ତିର ପ୍ରେମ ପ୍ରେମ ପାଠ ଅଛି ନା, ସେଇଟାକୁ ଲୋକ ବୁଝିବାକୁ ସମକ୍ଷମ ହୁଅନ୍ତି, ସ୍ପିରିଚୁଆଲ କ'ଣ, ତେଣୁ ଏ ଶ୍ଲୋକ ପରେ ବଳଦେବୀ ଦାସ ଲେଖିଲେ ଉକ୍ତମ ଭାବମ ସ୍ଫୁଟୟନ ଆହ, ଭାବଟାକୁ ପରିପୃଷ୍ଟ କରୁଛନ୍ତି, କୋଉ କୋଉ ଭାବଟାକୁ, ପୂର୍ବ ଭାବଟାକୁ, ଜାନିସା ସର୍ବଭୂତାନାମ ତସ୍ୟା ଜାଗ୍ରତି ସଂଯମୀ, ଏ ଯୋଉଟା କହିଲେ ସେଇଟାକୁ ଆଉ ଥରେ ବୁଝାଇଲେ, ପ୍ରଭୁ ଏମିତି ପ୍ରବଚନ ଦେଇଛନ୍ତି ପୁରା ମାଠି 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 ମାଠି, ଯେତେ ପ୍ରବଚନ ଭଗବାନ ଦେଇଛନ୍ତି ଭଗବାନଙ୍କର ଆଉ ଭକ୍ତଙ୍କର ସବୁ ପୁରା ମାଠି କହୁଛନ୍ତି, ଗୋଟେ କଥାକୁ ମାଠାନ୍ତି, ମାଠିବା ମାନେ କ'ଣ, ସେଇଟାକୁ ରିପିଟ୍ କରୁଛନ୍ତି, ତାକୁ ଦୋହରଉଛନ୍ତି, କାହିଁ ସ୍ପଷ୍ଟ କରୁଛନ୍ତି, ପୂର୍ବ ଶ୍ଳୋକଟା କହିଦେଲେ ନା କ'ଣ, ଆତ୍ମପ୍ରବଣା ବିଷୟ ପ୍ରବଣା, ୟା ପାଇଁ ଦିନ ହେଲେ ତା ପାଇଁ ରାତି, ତା ପାଇଁ ରାତି ହେଲେ ୟା ପାଇଁ ଦିନ, ସେଟାକୁ ଆଉ ଥରେ ସ୍ପଷ୍ଟ କଲେ, କ'ଣ ସ୍ପଷ୍ଟ କଲେ ଏଇ ଶ୍ଳୋକରେ, ଅପୁରିୟମାଣମ୍ ଅଚଳମ୍ ପ୍ରତିଷ୍ଠମ୍ ସମୁଦ୍ରମାପମ୍ ପ୍ରବସନ୍ତି ଯଦ୍ଵତ୍ ତଦ୍ଵତ୍ କାମାୟମ୍ ପ୍ରବିଶନ୍ତି ସର୍ବେ ସଶାନ୍ତି ମାପ୍ନନ୍ତି ନ କାମ କାମୀ। ଯେପରି ସମୁଦ୍ର ସର୍ବଦା ଜଳରେ ପରିପୂର୍ଣ୍ଣ ଥାଏ ଏବଂ ସେଥିରେ ଯେତେ ନଦୀ ଆସି ମିଶିଲେ ସୁଦ୍ଧା ସେ ବରାବର ସ୍ଥିର ରହେ, ସେହିପରି ଯେତେ କାମନା ଉଦିତ ହେଲେ ସୁଦ୍ଧା ଯଦି କୌଣସି ବ୍ୟକ୍ତି ସେଥିରେ ବିଚଳିତ ହୁଏ ନାହିଁ ତାହେଲେ ଏକମାତ୍ର ସେ ହିଁ ଶାନ୍ତି ପ୍ରାପ୍ତି ହୋଇପାରେ, କିନ୍ତୁ ଯେଉଁ ବ୍ୟକ୍ତି ସର୍ବଦା କାମନା ଚରିତାର୍ଥରେ ବ୍ୟସ୍ତ ସେ କଦାପି ଶାନ୍ତି ପାଇପାରିବ ନାହିଁ। ପୂର୍ବ ଶ୍ଲୋକକୁ ଏଠି ଲଗେଇଲେ ପୂର୍ବ ଶ୍ଲୋକକୁ ସ୍ପଷ୍ଟ କରୁଛନ୍ତି, ବିଶ୍ୱ ପ୍ରମାଣ ବୁଦ୍ଧିର ଲକ୍ଷଣ କ'ଣ, ଆତ୍ମପ୍ରମାଣ ବୁଦ୍ଧିର ଲକ୍ଷଣଟା କ'ଣ, ଏଠି ଆହୁରି ସ୍ପଷ୍ଟ କରିଦେଲେ, ସେଠି ଦିବାନୀତି କହିଦେଲେ ବୁଝିବାଟା କଷ୍ଟ ହବ, ଏଠି ସ୍ପଷ୍ଟ କରିଦେଲେ ଆପୁରିୟମାଣ ମଚଳମ ପ୍ରତି, ଏଇଟା କେଉଁ କେଉଁଟା ହବ, ସମୁଦ୍ର ମହାବ ପ୍ରବଶ୍ୟନ୍ତି ଯଦବତ୍, ଏଇଟା କେଉଁଟା ହବ, ଆତ୍ମବିଷଣ ପ୍ରବଣ ଆତ୍ମପ୍ରମାଣ ବୁଦ୍ଧି, ସମୁଦ୍ର ଭିତରକୁ ଯେତେ ଜଳ ଗଲେ ସମୁଦ୍ର କ'ଣ କୂଳ ଲଙ୍ଘନ କରୁଛି କି, ସେଭଳି ଆତ୍ମପ୍ରମାଣା ବୁଦ୍ଧି ଯା ଭକ୍ତି ଠାକୁର ତାଙ୍କ ଭାଷ୍ୟ କ'ଣ ଲେଖିଲେ ଦେଖ, କାମକାମୀ କେବେ ବି ଶାନ୍ତି ଲାଭ କରିପାରେ ନା ନାହିଁ, କେବେ ବି ଶାନ୍ତି ଲାଭ କରିପାରେ ନାହିଁ, କାମକାମୀ ଯିଏ କାମକାମୀ ମାନେ କ'ଣ, ତାର କାମିନା ତାର କାମନା ସବୁବେଳେ ଆସୁଛି, ସେ କେବେ ଶାନ୍ତି ଲାଭ କରିପାରିବ ନାହିଁ। ଅନ୍ୟାନ୍ୟ ଜଳ ଯେଭଳି ଆପୂର୍ଯ୍ୟମାଣ ସମୁଦ୍ରରେ ପ୍ରବେଶ କରି ମଧ୍ୟ ତାହାକୁ କ୍ଷୋଭିତ କରିପାରେ ନା, ସେଭଳି କାମ ସକଳ ସ୍ଥିତ ପ୍ରଜ୍ଞାରେ ପ୍ରବିଷ୍ଟ ହେଲେ ସୁଦ୍ଧା ତାକୁ କ୍ଷୋଭ ଜନ୍ମାଇ ପାରେ ନା, ଅତଏବ ସେ ଶାନ୍ତି ଲାଭ କରେ। ଏଇଟା ପୁରା ପୂର୍ବ ଶ୍ଳୋକଟାକୁ ଏଠି ଭେଦ କରି ବୁଝେଇଦେଲେ, ବିଶ୍ୱ ପ୍ରମାଣ ବୁଦ୍ଧି କ'ଣ, ଆତ୍ମପ୍ରମାଣ ବୁଦ୍ଧି କ'ଣ, ବିଶ୍ୱ ଆତ୍ମପ୍ରମାଣ ବୁଦ୍ଧିରେ ସମୁଦ୍ର ଭିତରକୁ ଜଳ ଯେତେ ପ୍ରବେଶ କଲେ ବି ସମୁଦ୍ର ଯେଭଳି କ୍ଷୋଭିତ ହଉନି, ଆତ୍ମପ୍ରମାଣ ବୁଦ୍ଧିରେ ତାର ଅନ୍ତର ଭିତରକୁ ବିଷୟ ଆସିବ, କିନ୍ତୁ ଆସିବନି ମାନେ ନୁହେଁ, ଏଇଟା ସୁନ୍ଦର ଏଇଟା ଅସୁନ୍ଦର, ତାକୁ କ୍ଷୋଭିତ କରିପାରିବନି, ତା ଚିତ୍ତବୃତ୍ତିକୁ ଅଧିକାର କରିପାରିବନି, କିଛି ଅଧିକାର କରିପାରିବନି, ତା ଚିତ୍ତବୃତ୍ତିକୁ ଯାହାକୁ ହଲଚଲ କରିପାରିବନି, ସେ କୂଳ ଲଙ୍ଘନ କରିବ ନାହିଁ, ଏଇଟା ହବନି। ବଳଦେବ ଭୂଷଣ ଟିକାରେ ଲେଖିଲା ସେ କଥା, ସ୍ୱରୂପେ ସ୍ୱରୂପେଣ ଏବ ଅପୂର୍ଯ୍ୟମାଣମ ତଥା ଅଚଳ ପ୍ରତିଷ୍ଠମ ଉଲ୍ଲଂଘିତ ଉଲ୍ଲଂଘିତ ବେଲମ ସମୁଦ୍ରମ ଯଥା ଯଥା ଅପି ଅନ୍ୟ ବର୍ଷୋଦ୍ଭବା ନଦ୍ୟା ପ୍ରବିଶ୍ୟନ୍ତି। ସେ କହୁଛନ୍ତି ଯେଭଳି ସମୁଦ୍ର ଏମିତି ସ୍ୱରୂପର ତ ସମୁଦ୍ରଟା କ'ଣ ଜଳ ଶୁଖିଯାଉଛି, ସମୁଦ୍ର ଜଳ ଶୁଖୁଛି କେବେ, ତା ଜଳଟା ଛାଡ଼ି କୁଆଡେ ପଳଉଛି, ତାର ତ ଜଳ ଯେମିତି ପୁରୀରେ ସମୁଦ୍ର ସେଇଠି ସବୁବେଳେ ସେଇଠି ଅଛି ନା, ମୁଁ ଛୁଆଟି ବେଳେ ଦେଖି ସେୟା ନା ଶୁଖିଗଲାଣି ପଳେଇଲାଣି 10 କିଲୋମିଟର, ସିଏ ସବୁବେଳେ ପୂର୍ଣ୍ଣ ଅଛି, ପୂର୍ଣ୍ଣ ଭିତରେ ପୁଣି ବି ନଦୀରେ ଜଳ ବସୁଛି, କିନ୍ତୁ ପୁଣି ବି ସିଏ କୂଳ ଲଙ୍ଘନ କରୁନି, ସିଏ ସେତିକି ରହିଛି। ସେଭଳି ନ ତୁ ତତ୍ର କିଞ୍ଚିତ ବିଶେଷମ ଶକ୍ନୁମନ୍ତି କରତୁମ, କିଛି ବି ନଦୀରେ ଜଳ ଗଲେ ବି ତା ହୃଦୟ କିଛି କରିପାରୁନାହାନ୍ତି, ସେଭଳି ତା ହୃଦୟ ଭିତରେ ଯେତେ ବିଷୟ ପ୍ରବେଶ କଲେ ବି ଏ ଶ୍ଳୋକଟା କୋଉଠି ଲାଗିବ? ଏ ଯେମିତି ଦୁର୍ବାସା କହୁଥିଲେ, ଦୁର୍ବାସା ନିରାହାରି, ସେ ବହୁତ ଖାଇଦେଲେ, ଖାଇଦେଲେ କଣଟା ହବ? ତାଙ୍କ ଭୋଗ କରୁଛନ୍ତି ନା ଭୋଗ, ତାଙ୍କ ଭୋଗ ବୁଦ୍ଧି ଅଛି ନା କଣ? ଶୀତ ଋତୁରେ ସେ ଭୋଜନ କରୁଛନ୍ତି ନାହିଁ, ସେ ବି ଜାଣିନାହାନ୍ତି, କରିବା କଥା କରିଦେଲେ, ଆଣିଛନ୍ତି ଉପହାର ଦେଉଛନ୍ତି, ଦେଇଦେଲେ ଭୋଜନ କରିଦେଲେ। ତତ ସର୍ବେ କାମ ପ୍ରାରବ୍ଧ କୃଷ୍ଟାବେଶମ ଯମ ପ୍ରବିଶ୍ୟନ୍ତି ନ ତୁ ବିଭକ୍ତୁମ ପ୍ରଭବନ୍ତି ସ ଶାନ୍ତି ମାପନନ୍ତି। ଏଠି ସୁନ୍ଦର ଶବ୍ଦରେ ସମସ୍ତେ ଲଗାଉଛନ୍ତି ଗୋଟିଏ କଥା, ଯେ ପ୍ରାରବ୍ଧ କୃଷ୍ଟା ବିଷୟ ଯ ପ୍ରବିଶ୍ୟନ୍ତି, ତୁମେ ସ୍ୱରଧର୍ଯ୍ୟ ମାନେ ପ୍ରାରବ୍ଧ ହିସାବରେ ଗୋଟେ ବିଷୟ ତୁମକୁ ସବୁବେଳେ ଆଟାକ୍ କରିବ, ତୁମର ଦରକାର ବି ସେଇଟା ନା, ତୁମକୁ ଘର ଖଣ୍ଡ ଦରକାର, ବାପାଟେ ଅଛି, ମାଆଟେ ଅଛି, ଧନ ଟିକେ ଦରକାର, ସବୁ ବିଷୟଟା ତୁମ ପ୍ରାରବ୍ଧ କୃଷ୍ଟ ପ୍ରାରବ୍ଧ ହିସାବରେ ତୁମକୁ ବିଷୟଟା ମିଳିବ। ସେଇଟା ଗୋଟେ ଜଣେ ଆତ୍ମପ୍ରବଣା ବୁଦ୍ଧି ବା ସ୍ଥିତ ପ୍ରଜ୍ଞା ବ୍ୟକ୍ତିର ହୃଦୟ ଭିତରେ ପ୍ରବେଶ କଲେ ବି ତାକୁ କ୍ଷତ କରିପାରିବ ନାହିଁ, କିଛି କରିପାରିବନି। ଗୋଟେ ଭଲ ଏ ଯେଉଁ ପ୍ରଭୁପାଦଙ୍କୁ ସବୁ ପଚାରନ୍ତି, ଆପଣ ଏତେ ଭଲ ଭଲ କାର ସବୁ ବ୍ୟବହାର କରୁଛନ୍ତି, ଏତେ ବଡ଼ ବଡ଼ ଜିନିଷ ବ୍ୟବହାର, କାହିଁ ବାହାର ଲୋକ ଏଇଟା କ'ଣ ଗୋଟେ ବହୁତ ବଡ଼ ଭାବନ୍ତି, ଗୋଟେ ବାହାର ଲୋକ ବହୁତ ବଡ଼, ଆପଣ ବିଦେଶ ଯାଇଛନ୍ତି କିରେ, କ'ଣ ବିଦେଶଟା, ବିଦେଶଟା କ'ଣ, କ'ଣଟା ବିଦେଶଟା, ବିଦେଶ ଆପଣ ବିଦେଶ ଯାଇଛନ୍ତି ଲୋକ ପଚାରିଦେବେ, ତାଙ୍କ ପାଇଁ ଗୋଟେ ବିଦେଶ ଯିବାଟା ବହୁତ ବଡ଼, ବହୁତ ବଡ଼ ସାଧନ, ଗୋଟେ ଭଲ ଗାଡ଼ି ଗୋଟେ ଗାଡ଼ି କରିଦେବାଟା, ଗୋଟେ ଗାଡ଼ି କାର କର, ତାଙ୍କ ଗୋଟେ କାର ଅଛି, ତୁମକୁ ଏଇଟା ଗୋଟେ ବହୁତ ବଡ଼ ଜିନିଷ, ତୁମ ଚିତ କ୍ଷମି ହେଉଛି, କିନ୍ତୁ ଆତ୍ମପ୍ରଣ ବିଷୟରେ ତାର କାର ହଉ, ତାର ସାଇକେଲଟା ହଉ, ତାର ଗାଡ଼ିଟେ ହଉ, ତାର କାମଟା ଚଳେଇବ, ତାର ଚିତ୍ତ କ୍ଷୋଭିତ ହବନି, ଭଲ ପାଉ କି ଖରାପ ପାଉ, ତା ଚିତ୍ତଟା କ୍ଷୋଭିତ ହବନି, ସେ ଶାନ୍ତିପ୍ରାପ୍ତ ହୁଏ, ପ୍ରାରବ୍ଧ ହିସାବରେ ବିଷୟ ଆସିକି ପହଞ୍ଚିବ, କିନ୍ତୁ ସେଥିରେ ଯାହା ଚିତ୍ତ କ୍ଷୋଭିତ ନ ହବ ସିଏ ହିଁ ହେଲା ଶାନ୍ତିପ୍ରାପ୍ତ ହେଇପାରିବ, ସିଏ ହିଁ ସ୍ଥିତ ପ୍ରଜ୍ଞ। ଆଉ ତୁମେ ହଲଚଲ ହେଇଗଲେ କ'ଣଟା ହବ, ମୋର ଭଲ ଜିନିଷଟା ଦରକାର, ମୋର ଏଟା ଦରକାର, ମୋର ସେଟା ଦରକାର, ତୁମର ତ ଗୋଟେ ଚୁଜି ନେଚର ଗୋଟେ ଯାହା କୁହନ୍ତି ଆସିଲାଣି, ପଇସା ପାଇଲା ଏଟା କିଣି ପକେଇବି ସେଟା କିଣି ପକେଇବି, ତୁମେ କି କି କଣ୍ଟା ହବ, କି ତୁମେ କି ଭକ୍ତ ହବ, ଏଗୁଡ଼ା ସବୁ ଆମେ ଦେଖିନୁ, ଆମେ ଗୁରୁଦେବଙ୍କୁ ତ ଦେଖିଥିଲୁ, ସେ ଯାହା କୁହନ୍ତି ପାଦରେ ଚାଲିକି ମଠ ମନ୍ଦିର କରିଥିଲେ, ଯେତେବେଳେ କରୋଡ଼ କରୋଡ଼ ଟଙ୍କା ଯଦି 92 ମୁଁ ଜଏନ୍ କଲି 91 ନା ନା 92 94 95 93 ଏଣ୍ଡ 94 95 ଏ ମନ୍ଦିର ପୁରା ଠିଆ ହେଲା ସବୁ, ସେଇ ଚାଳ ଘର ଯେତିକି ସେତିକି ଯାହା କିଛି କୌଣସି ଜିନିଷର ପରିବର୍ତ୍ତନ, ସେ ଯେଉଁ କପଡ଼ା ପିନ୍ଧୁ ସେଇ କପଡ଼ା, ସେତିକି ସମୟ ଥିଲା ଏଇ ସମୟ, ସେ ସମୟରେ ଗୁରୁଦେବ କପଡ଼ା ଆଇରନ୍ କରି ଦେଉଥିଲେ କପଡ଼ା, ଆମର ବିଦେଶୀ ଭକ୍ତମାନେ ସବୁ ଆଇରନ୍ କରି ଦିଆହେଲା ନା, ଆଉ ଗୁରୁଦେବଙ୍କର ଆଇରନ୍ ଆଇରନ୍ ସାଧୁବ୍ରତରେ ଥିଲା, ଆଇରନ୍ ନଥିଲା, ପିତ୍ତଳ ଥାଳି କୋଇଲା କାଠ ରୋଷେଇ ହବ, ସେଇଟା ଗୋଟିଏ ଫୁଣି ସେଇଟା ଗୋଟିଏ, ଗୁରୁଦେବ କହିଲେ ଆଇରନ୍ କ'ଣ କରିବୁ, ଆମର ପଇସା କୁଟୁଛି ଆମେ ସେଗୁଡ଼ା କ'ଣ କରିବା, ତୁ କ'ଣ କର ଲୁଗାଟା ଧୋଇଦେ, ସାଧୁ ତୁ ଲୁଗାଟା ଧୋଇଦେଇକି ନେଇଆ ମୁଣ୍ଡ ତଳେ, ତ ଯେଉଁ ତକିଆ ମୁଣ୍ଡ ତଳେ ତାପରେ ରଖିଦେବା, ସେ ରଖିଦେବା, ସେ ତାର ଭାଙ୍ଗ ହେଇଯିବ ଆଉ, ସେଇଟା ପିନ୍ଧିଦେବା ଆଉ, ସେ କହିବ ବାବା, ସେ ତ ବାବାଟା କହନ୍ତି ହେ ବାବା ଏମିତି ଏଗୁଡ଼ା କୋଚା ମୋଚା ହେଇଯାଉଛି, କାରଣ ଏ କପଡ଼ା ଗୁଡ଼ା ସିନା କୋଚା ହଉନି, ଏଇ ତ ଦାମିକିଆ କପଡ଼ା କିଏ ଦେଇଦେବୁ, ତୁ ପିନ୍ଧିଦେଉଛୁ, ସେ କପଡ଼ାଟା କୋଚା ହେଇଯିବ, ଏ ଯେଉଁ ସାଧା କପଡ଼ା ଧୋଇଦେଲେ କୋଚା ହେଇଯିବ, ଦାଗ ପଡ଼ିଯିବ ସବୁ, କୋଚା ହେଇକି ଅପରିଷ୍କାର ଗାର ପଡ଼ିଯିବ, ସେସବୁ ଭାଙ୍ଗି ମୁଣ୍ଡ ତଳେ ତାକୁ ଦିଆହେବ, ତାପରେ ଯେତେବେଳେ କିନ୍ତୁ ଗୋଟେ ଦୁଇଟା ଯେଉଁ ପ୍ରୋଗ୍ରାମକୁ ଯିବେ, ସାଧୁଗୁରୁ ମୋତେ କୁହେ ଯେଉଁ ପ୍ରୋଗ୍ରାମକୁ ଯିବେ ସେତେବେଳେ ଯେଉଁ କୋଇଲା ରୋଷେଇ ହେଇଥିବ, କୋଇଲା ଆଣିକି ପିତ୍ତଳ ଥାଳି କହିବ, ପିତ୍ତଳ ଥାଳ ରଖିଦେବି, ଗୋଟେ କପଡ଼ା ଦ୍ୱାରା ଧରିକି ତାକୁ ଚାପିଦେବି, ପିତ୍ତଳ ଥାଳ ଚାପିଦେଲେ ଏଇଟା ସିଧା ହେଇଗଲା, ଖଟପୁର ରଖିକି ତାକୁ ଚାପିଦେବି ସିଧା ହେଲେ ତାକୁ ଭାଙ୍ଗିଦେବି, ସେଇଟା କହିବ କେବଳ ଥିବ ଯେତେବେଳେ ପ୍ରୋଗ୍ରାମ କୁଆଡ଼େ ଯିବ ସେଟା ପିନ୍ଧିକି ଯିବେ, ହେଇ ସେଇ ସେଇ ଏଇ ଏଇ ଯେଉଁ ତୁମେ ଯେଉଁ ପିଞ୍ଚ ଆମର କ'ଣ କି କପଡ଼ା କୁହନ୍ତି କଟନ କପଡ଼ା ସେତିକି, କିନ୍ତୁ କୋଟି 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 ଟଙ୍କା ସେତେବେଳେ ଆସୁଥିଲା ଏଇ ମନ୍ଦିର ଠିଆ ହେଇଗଲା, କିଛି ନାହିଁ ତାଙ୍କ ସେ ଅରଣ୍ୟାଲମା ସେତିକି ସେ ଘର ସେତିକି, ଆଉ ତୁମେ ତ 50 ପାଇଗଲେ ତୁମେ ଉଠି ପଡ଼ିବ ସାଙ୍ଗେ ସାଙ୍ଗେ, ଆଉ ମୁଣ୍ଡ ଗରମ, ଆଉ ଚାଲ ବଜାର ଆଡ଼େ ବୁଲି ଆସିବା, ଆଉ 10-50 ଦେଇଗଲ ନା ସେ ଗୋଟେ ଭଲ ମୋବାଇଲ କିଣି ନେଇଆସିବ ସାଙ୍ଗେ ସାଙ୍ଗେ, ଆ ମୁଣ୍ଡ ତ ଆମ ମୁଣ୍ଡ ହଉଛି ଏଇ ବିଷୟଟା ତାଙ୍କୁ ଧରିଦେଉଛି, ଚିତ୍ତବୃତ୍ତିକୁ ସାଙ୍ଗେ ସାଙ୍ଗେ ଧରି ପକଉଛି, ପଇସା ପାଇଲେ ଧନ ପାଇଲେ ଭଲ ଜିନିଷ ବ୍ୟବହାର କରି ଭଲ, ଆରେ ତୁମେ କି ବାବା ଝିଅ ତୁମେ କି ଭକ୍ତ ପାରିବନି, ତୁମକୁ ଧରିଦେଉଛି ବିଷୟ ପ୍ରମାଣ ବୁଦ୍ଧି ତୁମର, ତୁ ସ୍ଥିର ଚିତ୍ତରେ ରହିପାରୁନୁ, ସୌକିନୀ କୁହନ୍ତି ନା ସୌକିନୀ ଏଟା, ଆରେ ତୁମେ କି ତୁମେ କ'ଣ ତୁମ ବିଷୟଟା ତୁମକୁ ହଲଚଲ କରିଦେଉଛି ଆଉ, ଟଙ୍କା ପଇସା ପାଇଲା ତୁମେ ହଲଚଲ ହେଇଯାଉଛ, ଭୋଗ ପାଇଲା ହଲଚଲ ହେଇଯାଉଛ, ତୁମେ ସାଧୁ ହେଇପାରିବନି, ତୁମେ ସେତେ ପ୍ରଜ୍ଞା ହେଇପାରିବେ, ତୁମେ ତୁମର ବିଶ୍ୱପ୍ରବଣା ବୁଦ୍ଧିଟା ରହିଯାଉଛି ନା, ତୁମର ଆତ୍ମପ୍ରବଣା ବୁଦ୍ଧି ହେବାର ଅଛି, ମୋତେ ଜଗତରେ ବଞ୍ଚିବାର ଅଛି, ଆଡ଼ଜଷ୍ଟମେଣ୍ଟ କରିବାର ଅଛି, ଆଉ ଯାହା ସବୁ ଭଗବାନଙ୍କର କ'ଣ ଧନ ସମ୍ପତ୍ତି ଯାହା ସବୁ ପ୍ରଭୁଙ୍କର, ଏ ମାନ ସମ୍ମାନଟା ପ୍ରଭୁଙ୍କର ହେଇଗଲା, ଆଉ ଧନଟା କ'ଣଟା ମୁଁ, ତୁମେ ସବୁ ଯଦି ଦେଇକି ମାନ ସମ୍ମାନଟା ଭଗବାନ ଦେଇପାରିଲ ତୁମେ ଅଟକି ଗଲ ଏ ଜଗତରେ, ତୁମେ ଗୋଟେ ପ୍ରଣାମ ଯିଏ ଦେବ ସେଟା ହେଉଛି ପ୍ରଭୁଙ୍କର, ତୁମର କ'ଣଟା, ତୁମ ତୁମେ ମୂଳ ଭାଇ ସ୍ୱରଟା ଧରୁଛ, ତୁମେ କିଏ ପ୍ରଣାମ କରିବ ମ, ଆମର ହେଉଛି ଏଇ ପରମ୍ପରା ଜିନିଷଟା। ଏସିକତା ସେ କହିଲେ ପ୍ରାରବ୍ଧ କୃଷ୍ଟ ବିଷୟ ପ୍ରବଶ୍ୟନ୍ତି ନ ତୁ ବିକର୍ତ୍ତ ପ୍ରବନ୍ଧ ବିକର୍ତ୍ତ, ତା ଭିତରେ ବିକାର ଆଣିବନି, ବିଷୟଟା ବିକାର ଆଣିବନି, ଟଙ୍କା ପାଇଗଲା, ଗୋଟେ ଭଲ ଘର ପାଇଲା, ଗୋଟେ ଜାଗା ପାଇଗଲା, ଗୋଟେ ଏଟା ପାଇଲା, ତା ହୃଦୟ ଭିତରେ ବିକାର କିଛି ଆସିବନି। ଯେମିତି ଯେଭଳି ଥିଲା ସୁଦାମାଙ୍କର କିଛି ରାଜକୋଷକୁ ଯାଇକି କ'ଣ କୁହନ୍ତି ଆମର ଦ୍ୱାରକାପୁରକୁ ଯାଇକି ତାଙ୍କର ଗୋଟେ ପରିବର୍ତ୍ତନ, ତାଙ୍କ ଇଚ୍ଛା ହେଇଗଲାନି ମୁଁ ଏଇଭଳିଆ ଗୋଟେ ଘର କରିବି, କି କୃଷ୍ଣ ମୋତେ ଏମିତି ଗୋଟେ ଦେବେ ବୋଲି, କିମ୍ବା ସେ ଖୁସି ହଉଥିଲେ ଯେ ମୋ ମୋ ସଖା ଏମିତିଆ ଘରେ ରହିଛନ୍ତି, ତାଙ୍କର ଲୋଭ ଆସିଲାନି ଯେ ମୋର ଏମିତି ଗୋଟେ ଘର ହଉ, ନାହିଁ 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 ନାହିଁ, ସିଏ ଖୁସି ହଉଥିଲେ ଯାହା ମୋ ସଖା ଏମିତିଆ ଘରେ ରହିଛନ୍ତି। ଏଇଟା ହଉଛି ଆତ୍ମପ୍ରବଣା ବୁଦ୍ଧି, ଆମର ତ ସବୁ ଚେତନା ଗୁଡ଼ାକ ଅଲଗା, ଶାସ୍ତ୍ର ସିଦ୍ଧାନ୍ତ ଗୋଟେ ରହିଲାଣି, ଖାଲି ଏଇଟା ତ ଧରିବା ତାର ସଂସ୍କାର ନଥିଲେ ଧରିପାରିବନି, ମୁଁ ଗୋଟେ ଜିନିଷ ଦେଖୁଛି ଆଉ, ସେ ସରଳ ଚିତ୍ତ ନୁହେଁ, ତାର ସଂସ୍କାରଟା ପ୍ରବଳ ନାହିଁ, କି ଚେଷ୍ଟା ବି କରୁନି, ଆଉ ସେ ତ ଧରିପାରିବନି, ଏ ଜିନିଷଟା ବୁଝିପାରିବନି, ଏ ଜିନିଷଟା କ'ଣ, ଆଉ ଏ ଭଗବାନଙ୍କ ଜିନିଷଟା କେମିତି ବ୍ୟବହାର ହବ, ଏଟା କ'ଣ ହବ, ଏଟା ତ ପିଓର ଇଣ୍ଟେଲିଜେଣ୍ଟ ଆସିନଟା ହବ, ଶୁଦ୍ଧ ବୁଦ୍ଧି ତ ନ ଆସିଲେ ତୁମେ ସବୁ କୁଆଡ଼େ କୁଆଡ଼େ ରାସ୍ତା ଦେଖାଅ, କୁଆଡ଼େ କ'ଣ କରିପକେଇବ, ଆଉ ଏଟା ତ ବୁଦ୍ଧିର କଥା, ତୁମକୁ ଦୋଷ ଦେଇ କାହାକୁ ଦୋଷ ଦେଇକି ଲାଭ କ'ଣ ହବନି, ତାର ଜିନିଷଟା ସବୁ ନଷ୍ଟ, ପୋଡ଼ା ପୋପୋଡ଼ି ଭଲ ମନ୍ଦ, ଆରେ ଏଇଟା କ'ଣ, ଏଟା ଭଗବାନଙ୍କ ଜିନିଷଟା ସବୁ, ତା ତୁମର ଯଦି ସବୁ ବୁଦ୍ଧି ଗୁଡ଼ା ଆସୁନି ତା ତୁମର କ'ଣ ସବୁ ବିଷୟ ପ୍ରମାଣ ବୁଦ୍ଧି, ତୁମର ଯିଏ ଚିନ୍ତା କରୁଛନ୍ତି କଲ ଦେଖିବା କାର ବ୍ୟବହାରିକ ଜିନିଷ ଗୁଡ଼ିକ ଭଲ ନାହିଁ, ମୋତେ କୁହ, ଶୀତଦିନ ମାନେ ଆମର କମଳ ଖଣ୍ଡେ ଦରକାର, ଲୁଗା ଛିଡ଼ିଲା ମାନେ ସାଙ୍ଗେ ସାଙ୍ଗେ ଲୁଗା ଆଣ, ସମସ୍ତେ ପେଷ୍ଟ ସରିଲେ ପେଷ୍ଟ ଆଣ, ହେ ଦାଢ଼ି ବଢ଼ିଗଲାଣି ମୁଣ୍ଡ ଆଣ ମୁଣ୍ଡ ନବା, ଏଇଟା ଯେମିତି ଗୋଟେ ଆମର ସବୁବେଳେ ଆମର ନିଜର ନିଜ ଜିନିଷ ଉପରେ ନଜର ରହୁଛି, ସେଭଳିଆ କୃଷ୍ଣଙ୍କ ଉପରେ ସେଇଟା ନଜର ରହିବ, ଏଇଟା ଭଗବାନଙ୍କର, ଏଇଟା ନହେଲା ପର୍ଯ୍ୟନ୍ତ ଆଉ ଭଜନ ହବନି, ତୁମର ମମତ୍ଵ ହବ ନା ଯେତେବେଳେ ଆସିନି, ଭଜନ ମାଳି ଦ୍ୱାରା ହୁଏ ନା ବାପା, ମାଳି ତୁମର ଗଡ଼େଇ 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 ମାଳି କେତେ ମାଳି ଚେଞ୍ଜ ହେଇଯିବ ବାପା, ହବନି, ମମତ୍ଵ ନାହିଁ, ଆଉ ମମତ୍ଵ ମାନେ କ'ଣ, ମୋର ନିଜର ଭାବନାଟା ନାହିଁ, କୃଷ୍ଣ ମୋର, ତାଙ୍କର ସମ୍ପତ୍ତି ତାଙ୍କର ଜାଗା ତାଙ୍କର ସବୁ ଜିନିଷ ମୋର, ଏସବୁ ଗୁରୁକୃଷ୍ଣଙ୍କର, ତୁମର ଯଦି ସେ ମମତ୍ଵ ଭାବନାଟା ନାହିଁ, ଆନୁଷ୍ଠାନିକ ଭାବରେ ଭଜନ ହୁଏ ନା, ତୁମେ କେଉଁ ଦୀକ୍ଷା ନେଇଗଲେ କ'ଣ ନିଜର ହବ, ତୁମେ ଭଜନ କରିଦେବ ନା କ'ଣ, ନିଜର କରିପାରୁ ନା ଆଉ ଗୁରୁକୃଷ୍ଣଙ୍କୁ, ଆଉ ଭଗବାନଙ୍କୁ ନିଜର କରିପାରୁ ନା, ଆଉ ତୁ ନିଜର କରିବାକୁ ପଡ଼ିବ, ସେଟା ମୋର ନା, ଆଉ ନହେଲେ ଏଇଟା ରହିବ, ସେ କଥା ଆସି କହୁଛନ୍ତି, ଶବ୍ଦାଦିଷୁ ତତ୍ ଇନ୍ଦ୍ରିୟ ଗୋଚରେଷୁ ସତ୍ସ୍ୱ ଆତ୍ମାନନ୍ଦ ଅନୁଭବ ତୃପ୍ତେଇ ସ୍ତେଇ ବିକାର ଲେସମ୍ ଅପି ଅଭିନ୍ଦନ ସ୍ଥିତ ପ୍ରଜ୍ଞ ଇତ୍ୟର୍ଥ। ଶବ୍ଦାଦି ଭୋଗ୍ୟ ବସ୍ତୁ ଗୁଡ଼ିକ ଇନ୍ଦ୍ରିୟ ଗୋଚର ହେଲେ ମଧ୍ୟ ଶୁଣିବ କି ନାହିଁ, କିଛି ଗୋଟେ ଟ୍ୟୁନିଂ ଶୁଣିବ କି କ'ଣ ଶବ୍ଦାଦି ବିଷୟ ଶୁଣିବ, ଚକ୍ଷୁରେ ଦେଖିବ, ସବୁ ହେଲେ ମଧ୍ୟ ଆତ୍ମାର ଆନନ୍ଦରେ, ଯେମିତି ସମୁଦ୍ର ସହିତ ତୁଳନା କଲେ, ସମୁଦ୍ର ଯେମିତି ଗମ୍ଭୀର ହେଇକି ରହୁଛି, ଗାମ୍ଭୀର୍ଯ୍ୟ ହେଉଛି, ସୀମା ଅତିକ୍ରମ କରୁନାହିଁ, ବିଷୟ ଗୁଡ଼ାକ ଯେତେ ପଶିଲେ ବି ତା ପାଖରେ, ଟଙ୍କା ପଇସା ଯେତେ ଆସୁ, ଯେତେ ଯିଏ ଆସୁ, କେତେ ନାରୀ ଆସନ୍ତୁ, କେତେ ଧନ ଆସୁ, କେତେ ସମ୍ପତ୍ତି ତାକୁ ମିଳୁ, ତାର ଚିତ୍ତବୃତ୍ତି କିଛି ହବନି, କାହିଁକି ହବନି, ସେ ଆତ୍ମା, ଏଠି ଲେଖିଲେ ନା, ଏଠି ସତ୍ସୁ ଆତ୍ମାନନ୍ଦ ଅନୁଭବ ତୃପ୍ତି, ଆତ୍ମାନନ୍ଦର ତାଙ୍କର ଅନୁଭବ ଆସୁଛି, ଏଇଗୁଡ଼ା ଏଇ ଜିନିଷ ବିଷୟ ଗୁଡ଼ା ତା ହୃଦୟ ଭିତରେ ବିକାର ତିଆରି କରିପାରିବି କରିପାରିବିନି, ସେ କଥା ସେ କହୁଛନ୍ତି, ଯହ କାମ କାମୀ ବିଷୟ ଲିପ୍ସୁ, ଏଠି କହିଲେ ନା ସକାମ କାମୀ, ଯେ ବିଷୟ ଲିପ୍ସୁ, ଯାହାର ବିଷୟ ଦରକାର ଅଛି, ସତୁ ତତ୍ ଲକ୍ଷଣ ଶାନ୍ତି ନ ପାଉନାହାନ୍ତି, ଯାହାର ବିଷୟ ଲକ୍ଷଣ ଅଛି ସେ କେବେ ବି ଶାନ୍ତି ପାଇପାରିବ ନାହିଁ, ତାର କାମନାଟାରୁ ବହୁତ ପ୍ରଚୁର ହେଇକି ରହୁଛି, ଆଉ ଏଇଟା କରିବି ସେଟା କରିବି ଏହା କରିବି ତା କରିବି, ସେ କ'ଣ ଶାନ୍ତି ପାଇବ, ସେ ଶାନ୍ତି ପାଇପାରିବ, ଚକ୍ରବେଦ କ'ଣ ଲେଖିଲେ, ବିଷୟ ଗ୍ରହଣ କ୍ଷୋଭ ରାହିତ୍ୱମେବ ନିର୍ଲିପ୍ୟ ନିର୍ଲିପ୍ୟତେ ଇତି ଆହ, ବିଷୟ ଗ୍ରହଣରେ ତା ଚିତ୍ତ କ୍ଷୋଭିତ ହବନି ଆଉ ନିର୍ଲିପ୍ତ ନିର୍ଲିପ୍ତ, ଆମେ ଦେଖୁଛୁ ସେ ଯୋଉ ସେତେବେଳେ ତ ଏକ୍ସଚେଞ୍ଜ ନଥାଏ, ଆମର ଚୈତନ୍ୟ ପ୍ରଭୁ ସେତେବେଳେ ଚୈତନ୍ୟ ପ୍ରଭୁ ଥାନ୍ତି, ପ୍ରେସିଡେଣ୍ଟ ଥାନ୍ତି, ଆମର ବିଦେଶୀ ମାନେ ଯେଉଁ ଆସିବେ ଭିକ୍ଷା ସବୁ ଯିବେ ସିଙ୍ଗାପୁର ଯିବେ, ସେମାନେ ବହୁତ କଷ୍ଟ କରିଛନ୍ତି ନା, ଏ ମନ୍ଦିରଟା କେମିତି ଠିଆ ହେଇଛି ନା କ'ଣ, ତୁମେ ତ ଏଇଠି ଏଇଠି ମଠ ଏଇଠି ଯାଇକି ଖାଇବା, ଏଇଠି ଦୁଇ ଦିନ ଯିବ କୁଆଡ଼େ ପଳେଇ ଆସୁଛ, ତାଙ୍କର କିଛି ନଥାଏ, ତାଙ୍କୁ ସେମାନେ ଯାଇକି ସିଙ୍ଗାପୁରର ସେଠି ସେମିତି ବିକି ପାରିବେନି ପେଣ୍ଟିଂ ଗୁଡ଼ାକ, ମୁଁ ପେଣ୍ଟିଂ ସବୁ ତ ଜାଣିନ, ସେ ସବୁ ବିଦେଶରେ ପେଣ୍ଟିଂ ସବୁ କାନ୍ଥରେ ଲଗାନ୍ତି ସବୁ, ସେମାନେ ତେଣୁ ସବୁ ଜିନିଷ ଚିତ୍ର ଭିତରେ ଥିବ ସେଇଟା ବହୁତ ବହୁତ ପଇସା ଚାଇନାରୁ ଆସେ, ପେଣ୍ଟିଂ ବୁକ୍ସ ପାରାଫର୍ନେଲିଆ ଏସବୁ ନେଇକି ଏଠୁ ଶାଢ଼ୀ ନେଇକି ଯାଆନ୍ତି, ସମ୍ବଲପୁର ଶାଢ଼ୀ ଏସବୁ ଜିନିଷ ନେଇକି ଯିବେ, ନେଇକି ସେଠି ସବୁ ବିକିକି ଆଣିକି ପଇସା ଦେଇଛନ୍ତି ଗୁରୁଦେବ, ସେମାନେ ଯାହା କରୁଛନ୍ତି ଯେତିକି ସବୁ ବିଦେଶୀ ନା ଆଉ ସବୁ ସେମାନେ ସେ ଆଣିକି ଦିଅନ୍ତି ନା, ସେଠୁ ଫୋନ୍ କରିବେ ଗୁରୁଦେବ ମାସେ ହେଇଗଲା ଆମେ ଟିକେ କଥା ଶୁଣି, ଗୁରୁଦେବ ନାଇଁ 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 ତୁମେ ଆଉ ଆଉ 15 ଦିନ ରହିକି ଆସ, ଏ କାମଟା ଅଧା ବାକି ରହିଛି ନା, ଯାଅ ତୁମେ ସବୁ ଧରିକି ଆସ, ଆଉ ପଇସା କ'ଣ ଏଇଟା ଯେମିତି ଲୋକ କହୁଛନ୍ତି ବିଦେଶ ପଇସା ସବୁ ଆସି ଉଜେଡ଼ା ହଉଥିଲା ନା କ'ଣ, ଏ ଶିଶୁମାନେ ଏମିତି ଦେଇଛନ୍ତି ସବୁ ଯିବେ, ଏ ସିଙ୍ଗାପୁରକୁ ଯିବେ, ସିଙ୍ଗାପୁରଟା ବିଜନେସ୍ ମାର୍କେଟ, ସେଠୁ ସବୁ ସବୁ ରହିବେ କେଉଁଠି, ପୋଲିସ ଗୋଟେ ଗୋଟେ ଧରିବ, ସିଙ୍ଗାପୁର ପୋଲିସ ଦେଲା ମାନେ ଭିସା କ୍ୟାନସଲ୍ କରିଦେବ, ଡ୍ରେସ୍ ଏ ଡ୍ରେସ୍ରେ ନାହିଁ କର୍ମୀ ଡ୍ରେସ୍ରେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଝିଅ ପିଲାମାନେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ସେମିତି କରିକି ସେମାନେ ସବୁ ପେଣ୍ଟିଂ ବିକନ୍ତି, ଏ ସେ ପଇସା ଆଣି ସବୁ ଦେଇଛନ୍ତି, ଆଜି କ'ଣ ମନକୁ ମନ ହେଇଯାଇଛି ମନ୍ଦିରଗୁଡ଼ାକ କେଉଁ କଥା ଗୋଟେ କହୁଥିଲେ ଏଇ ଜିନିଷ ନିର୍ଲିପ୍ୟ କ୍ଷୋଭରେ, ହଁ ସେ ସେତେବେଳେ ଏକ୍ସଚେଞ୍ଜ ସବୁ ଯେଉଁ ଆସିବେ ସେଠୁ ତ ଡଲାର ଗୁଡ଼ାକ ଧରିକି ଆସିବେ କି ସିଙ୍ଗାପୁର ଡଲାର ଧରିକି ଆସିବେ, ସେତେବେଳେ ଏକ୍ସଚେଞ୍ଜ ଏଠି ନଥାଏ ଭୁବନେଶ୍ୱର ନଥାଏ, ଆଉ ସେଟା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏକ୍ସଚେଞ୍ଜ ରହୁଥିଲା, ଆଜିକାଲି ଯେମିତି ଏକ୍ସଚେଞ୍ଜ ଗୁଡ଼ା ସବୁଆଡ଼େ ଯେଉଁଠି ପଇସା ଦେଲେ ଦଲାଲ ମାନେ ଆସିକି ରହୁଛନ୍ତି, ସେତେବେଳେ ସେମିତି ନାହିଁ, ବହୁତ କମ୍ ଥିଲା, ଦିଲ୍ଲୀରୁ ହୁଏ, ଦିଲ୍ଲୀରୁ ସେ ଟ୍ରେନ୍ରେ ସବୁ ଧରିକି ଆସନ୍ତି, ତାଙ୍କର ଆଟେଜ ଫାଟେଜରେ ସେ ଧରିକି ଆସନ୍ତି, ଆଉ ସେ ଆସିବେ ଯେତେବେଳେ ଆଣିକି ଗୁରୁଦେବ ଦେଖିବେ, ଗୁରୁଦେବ ଏତିକି 1 ଲକ୍ଷ କି 2 ଲକ୍ଷ, ସେତେବେଳେ ତ ପଇସାର ମୂଲ୍ୟଟା ଅଲଗା, 2 ଲକ୍ଷ ଗୁରୁଦେବ ତାଙ୍କୁ ଦେଖି ଜୁହାର ହେବେ, ଗୁରୁଦେବ ତାଙ୍କୁ ଦେଖି ଜୁହାର ହେବେ, ଆଉ ଇଏ ସବୁ ଟଙ୍କା ଫୋପାଡ଼ି ଦେଉଛନ୍ତି, ଏଠି ପଡ଼ିଥିବ 50 ଟଙ୍କା, ସେଠି ପଡ଼ିଥିବ 100 ଟଙ୍କା, କେୟାରଲେସ୍ ଗୁଡ଼ା ତୁମେ ଗୋଟା କି ଭକ୍ତ ହବ କି, ପଇସା ଗୋଟେ ତୁମେ ଫୋପଡ଼ା ହେଉଛି ଲକ୍ଷ୍ମୀ, ସିଏ ଯେଉଁଠି ଦେଖ ପଇସା ପଡ଼ିଥିବ, ଏଠି ଗୋଟେ ମୋବାଇଲ ପଡ଼ିଥିବ, ଏ ମୋବାଇଲ ବାଟ ହେଠି ପିଡ଼ି କେହି ଝରକା ଗୋଟେ ମୋବାଇଲ ଥାଇଛି, ଏଇଟା କ'ଣ ତୁମର ଡିସିପ୍ଲିନ୍ ଲାଇଫ୍ ନାହିଁ, 10 ଟଙ୍କାଟା 5 ଟଙ୍କାଟା ଭଗବାନଙ୍କ ଟଙ୍କାଟା ପଇସା ପଡ଼ୁଛି ମାନେ, ଏଠି ପଇସା ପଡ଼ୁଥିବ ସେଠି ପଇସା ପଡ଼ୁଥିବ, ଟଙ୍କାଟା ଏପଟ ସେପଟେ ହବନି, ତୋର କେୟାରଲେସ୍ ନାହିଁ, ଗୋଟେ ଲୋକ ଠକେଇ ନେଇଯାଉଛି, ତୋର କିଛି ନାହିଁ, ପୂର୍ବ ରାଗୁଛନ୍ତି ଗୋଟେ ଲେକ୍ଚରରେ ରାଗୁଛନ୍ତି, ଆରେ ଚିଟିଂ କରି ନେଇଯାଉଛନ୍ତି ସେମାନେ ପଇସା ଗୁଡ଼ା, ତୁମେ କ'ଣ କରୁଛ ନନ୍ସେନ୍ସ ସବୁ, ସେ ଲେବର ଗୁଡ଼ା ସବୁ ଚିଟିଂ କରି ନେଉଛନ୍ତି, ଭଗବାନ ପଇସା ଯିଏ ତୁମକୁ ଦଉଛି ନା, ତୁମେ ଯେମିତି ବି ଆଣ ଭଗବାନଙ୍କୁ ଦଉଛନ୍ତି ନା, ଆଉ ତୁମେ ଏଇଟା ଆସୁନି, ତୁମର ଏ ଜ୍ଞାନଟା ନାହିଁ, ଆଉ ତୁମେ 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 ଭୋଗିବ, ତୁମେ ଗୋଟା ଭଜନ ହବନି ଭଗବାନ ପଇସା ଗୁଡ଼ା, ଗୁରୁଦେବ ତୁମେ ଦେଖିକି ପ୍ରଣାମ କରନି, ସାଙ୍ଗେ ଡାକିବେ ସେ ମହାପ୍ରଭୁ ଦାସ ଡାକିବେ, ଆକୁ ନିଅ, ଆଉ ଚୈତନ୍ୟଚନ୍ଦ୍ରକୁ ଜଣାଅ, ଚୈତନ୍ୟଚନ୍ଦ୍ରକୁ ଜଣାଇ ଦିଅ ଏ ଆସିଛି, ଆପଣ ଶୀଘ୍ର ବ୍ୟାଙ୍କରେ ଡିପୋଜିଟ୍ କର, ଟଙ୍କାକୁ କିଏ ଜୁହାର ହେଉଛି, କହିଲୁ କିଏ ଜୁହାର ହେଇଗଲେ ଟଙ୍କାକୁ, କିଏ ଜୁହାର ହୁଏ, କିଛି ଶିଖିନ, ଖାଲି ପକେଟରେ ପୁରା ଶିଖିଛ, ଟଙ୍କା କିଏ ଜୁହାର ହବ, ଜାଣିନ ତୁମେ ମାରୱାଡ଼ି ମାନଙ୍କୁ ଦେଖ ଯାଉଛ, ଦେଖ ଯେତେବେଳେ ଯୋଉ ତମକୁ ତୁମେ ଦେଇଦେବ ଆମର ପ୍ରଥମ ଯୋଉ ବହିନୀ କରିବେ ମୁଣ୍ଡରେ ମାରିକି ବହିନୀ କର, ଭାଇ ଆ ଟିକେ ବହିନୀ କର, ସେ ଯୋଉ ବିକାଳି ସବୁ ଆସନ୍ତିନି ମୁଣ୍ଡରେ ଟଙ୍କା ମାର, ଭକ୍ତ ମୁଣ୍ଡରେ ଟଙ୍କା ମାରୁଛ ନା, ତମର ଚଳ ମୁଣ୍ଡରେ ଟଙ୍କା ନାହିଁ, ତ ମୁଣ୍ଡ ମିଳିଗଲା ଆଉ, ଏ ବାହାର ଲୋକ ତୁ ଶିଖ, ଗରିବ ଲୋକମାନେ ସବୁ ଯେମିତି କାନେ ଦେଖେଇବେ, ଏ ଯୋଉ କାମ କାମ କରିକି ଆସିବେ ତାଙ୍କ ଗାମୁଛା ଦେଖିବେ, ବାବା ଦେ ଯାହା ବା ମିଳିଲା ମୁଣ୍ଡରେ ହାତ ମାରିକି ଯାଏ, ଆ ତୁମେ ତ ଏବେ ତ ସମୟରେ ଆଇଡ଼ିଆ ଇସ୍କନ ମାନେ ଆମକୁ ତ ପଇସା ମିଳିଯାଉଛି, ମୁଁ ତ ତିଲକ ମାରିଦେଲି ମୋତେ ପଇସା ମିଳିଗଲା, କି ପଇସା ମିଳିଲା, ତୁମେ ସବୁ ନରକକୁ ଯିବ, ଭଗବାନ ପଇସା ଗୁଡ଼ା ତୁମେ ଏପଟ ସେପଟ ସବୁ କଲ, କୁଆଡ଼େ କ'ଣ ଭୋଗ କଲ, ତୁମେ ନରକକୁ ପଳେଇବ ସିଧା, ଲୋକ ଖଟିକି ଭଗବାନଙ୍କୁ ଦେଉଛନ୍ତି, ତୁମକୁ କିଏ ଦେଉଛି ମ ପଇସାଟା, ମିସ୍ୟୁଜ୍ କରିଦେବ, ଆ ତୁମେ ଭୋଗିବ, ତୁମେ ପ୍ରଭୁଙ୍କର ପଇସା ଗୁଡ଼ା, ଗୋଟେ ଚେତନା ନିର୍ଲିପ୍ତ ରହିପାରୁନାହାନ୍ତି, କ୍ଷୋଭ ରହିତ, ଦେଖିଦେଲା ଆସିଗଲା, ଏଇଟା ଖାଇବା ପିଇବା ଧନ ଆସିଗଲା ଚିତ୍ତକ୍ଷୋଭିତ ହେଇଗଲା, ଭୋଜନ ଆସିଗଲା ଚିତ୍ତକ୍ଷୋଭିତ ହେଇଗଲା, ସମ୍ମାନ ଆସିଗଲା ଚିତ୍ତକ୍ଷୋଭିତ ହେଇଗଲା, ସ୍ଥିତି ବଢ଼ିଗଲା, ତୁମକୁ କିଏ ପୋଜିସନ ଆସିଗଲା, କିଏ ପ୍ରଶଂସା କରିଦେଲେ ଚିତ୍ତକ୍ଷୋଭିତ ହେଇଗଲା, ହବନି ବାପା, ସମାନ ରହିବାକୁ ପଡ଼ିବ, ସେ ଏ ଗୋଟେ ଶବ୍ଦ ଚକ୍ର ଧରିଦେଲେ, ଆଉ ବିଷୟଗ୍ରହଣ କ୍ଷୋଭ ରାହିତ୍ୟମେବ, ବିଷୟଗ୍ରହଣ ତେଲ କରିବ କ୍ଷୋଭ ରହିତ ହବ, ଆଉ କ'ଣ ହବ, ନିର୍ଲିପ୍ୟ ନିର୍ଲିପ୍ୟତେ ନିର୍ଲିପ୍ତ ରହିବ, କେମିତି ତା ଉଦାହରଣ ଦେଲେ ସମୁଦ୍ର, କେତେ ସମୁଦ୍ର ନଦୀ ପଶୁଛନ୍ତି ସେ ଯେମିତି ସେମିତି, ତାର ପରିବର୍ତ୍ତନ କିଛି ହେବନି, ନିର୍ଲିପ୍ୟତେ ଯଥା ବର୍ଷାସ୍ତୁ ଇତସ୍ତତ ନାଦୟ ଆପ ସମୁଦ୍ରମ ପ୍ରବିଶ୍ୟନ୍ତି, ଯେଭଳି ବର୍ଷାରେ ନଦୀମାନେ ଇତସ୍ତତ ଆସିକି ଆପ ନଦୀର ଜଳ ସମୁଦ୍ରମ ପ୍ରବିଶ୍ୟନ୍ତି, ସମୁଦ୍ରରେ ପଶନ୍ତି। କିଦୃଶମ, କିଭଳି ପଶନ୍ତି ନା ଆ ଆପୂର୍ଯ୍ୟମାଣମ, ଆ ଶବ୍ଦରେ କହୁଛନ୍ତି ଆପୂର୍ଯ୍ୟମାଣମ। ଈଷଦପି ଆପୂର୍ଯ୍ୟମାଣମ ତାବଦ୍ଭି ରପ୍ୟଦ୍ଭି ପୂରୟିତୁମ୍ ନ ଶକ୍ୟତି। ଆପୂର୍ଯ୍ୟମାଣମ, ଯେତେ ଆସିଲେ ବି ଜଳ ତାକୁ ପୂର୍ଣ୍ଣ କରିବାକୁ ସକ୍ଷମ ନୁହନ୍ତି। ଅଚଳମ ପ୍ରତିଷ୍ଠମ ଅନତିକ୍ରାନ୍ତ ମର୍ଯ୍ୟାଦମ ତଦବତ୍ ଚକ୍ରବତ ନା ଏଇ କହିଲେ ନା କେଉଁ ଶବ୍ଦ ରହିଲା ଅଚଳମ ପ୍ରତିଷ୍ଠମ, ଯେମିତି ଜ୍ଞାନୀ ପୁରୁଷ ତାର କେବେ ଚିତ୍ତକ୍ଷୋଭିତ ହବନି। ନାରୀ ଧନ ସମ୍ମାନ ଯାହା ଅଛି ସେ ଯାହା କରୁଛି ସେୟା, ଦାସ ତ ଦାସ ଆଉ ତାକୁ କହିଲେ କଣ୍ଟା ହବ, ତା ଦାସ ବଦଳିଯିବ ନା କ'ଣ, ସେ ସେ ସନ୍ୟାସୀ ହେଇଯାଉ, ଗୁରୁ ହେଇଯାଉ, ସେ କଣ୍ଟା ହେଇଯାଉ, ସେ କ'ଣ କହିଦେବ ମୁଁ ବଡ଼ ହେଇଗଲି ବୋଲି ନା କ'ଣ, ତାର ଯାହା ସେୟା ଦାସ ତ ଦାସ ଦାସ କ'ଣ ଗୁରୁଦେବ ସେ ଶବ୍ଦଟି କୁହନ୍ତି ଓଡ଼ିଆରେ, ଦାସ ଦାସ ସ୍ୱରୂପ ସ୍ଥିତିରେ ପ୍ରତିଷ୍ଠିତ ହବା, ଦାସ ଆମେ ନାଁକୁ ନେଇଯାଉଛୁ ସେ ସ୍ଥିତିରେ ପ୍ରତିଷ୍ଠିତ ହବା, ମୁଁ ହେଉଛି ଭଗବାନଙ୍କର ଦାସ, ମୁଁ କେବେ ପ୍ରଭୁ ହେଇପାରିବି ନାହିଁ, ମୋତେ ଲୋକ ବଡ଼ କହିଦେଲେ କ'ଣ ମୁଁ ପ୍ରଭୁ ହେଇଯିବି, ମୁଁ ଦାସ ବି ଠିକ ହେଇନି। ଆଉ ଏଠି କହିଲେ ଅଚଳମ ପ୍ରତିଷ୍ଠମ ଶବ୍ଦ କହିଲେ ଅନତିକ୍ରାନ୍ତ ମର୍ଯ୍ୟାଦମ, ସମୁଦ୍ର ଯେଭଳି ତା ମର୍ଯ୍ୟାଦାକୁ ଲଙ୍ଘନ କରୁନି, ସେ ସ୍ଥିତି ରହିକି ରହିଛି, ଆଉ ସେଭଳି ବିଶ୍ୱ ଗ୍ରହଣ କଲେ ବି ପ୍ରାରବ୍ଧ ହିସାବରେ ଯାହା ଆସୁଛି ବି ସେ ସ୍ଥିର ହବ, ତାହେଲେ ସେ କଣ ହବ ଆତ୍ମପ୍ରମାଣା ବୁଦ୍ଧି ଏଟା। ତଦବତ୍ ଏବ କାମା ବିଷୟା ଯ ପ୍ରବିଶ୍ୟନ୍ତି ଭୋଗତ୍ୱେନ ଆୟନ୍ତି, କାମା ବିଷୟା କାମାର୍ଥ ବିଷୟ ଯଂ ପ୍ରବିଶ୍ୟନ୍ତି ଭୋଗତ୍ୱେନ ଆୟନ୍ତି, ଭୋଗ ପାଇଁ ଯୋଉ କାମନାଟା ତାର ଦରକାର, ଭୋଗ ଭୋକ ଲାଗିଲା ଗୋଟେ ଭୋଜନ ପାଇବାର ଅଛି, ଯାହା ହେଲେ ପାଇଲା ତା ଚିତ୍ତର କ୍ଷୋଭିତ ହବନି, ସେଥିରେ ଭଲ ଆଜି ମିଳିଗଲା, ଆଜି ଖରାପ ମିଳିଲା, ଧନ ଆଜି ଏତିକି ମିଳିଲା, ସେମିତି ନାହିଁ, ତା ଚିତ୍ତ କ୍ଷୋଭିତ ହୁଏ ନା। ଯଥା ଆପ ପ୍ରବେଶ ଅପ୍ରବେଶ ବା ସମୁଦ୍ର ନ କମପି ବିଶେଷମ ଅପଦ୍ୟତେ, ଏବଂ ଜଳ ପ୍ରବେଶ କରୁ ବା ନ ପ୍ରବେଶ କରୁ ସମୁଦ୍ର ତାର ଯେମିତି ସ୍ଥିର ରହିଛି, କାମାନ ଭୋଗେ ଅଭୋଗେ ଚ କ୍ଷୋଭ ରହିତ ଏବ ସ୍ୟାତ୍ ସ୍ଥିତି ପ୍ରଜ୍ଞ। ଲେଖିଲେ ଅକ୍ଷଣ୍ଡା କାମାନମ କାମ ବି ବହୁବଚନ ଲେଖିଲେ ଭୋଗେ ଅଭୋଗେ ଚ, ଭୋଗ ହଉ ଅଭୋଗ କରୁ କ୍ଷୋଭ ରହିତମ ତାଙ୍କ ଚିତ୍ତ କ୍ଷୋଭିତ ହୁଏ ନା, ପ୍ରବେଶ କାମନା ବେଶୀ ଆସୁ କମ ଆସୁ ଅଳ୍ପ ଆସୁ ବେଶୀ ଆସୁ ଯାହା ବି ହଉ କି ନ ହଉ ସେ ଗୋଟେ ସ୍ଥିତିରେ ରୁହନ୍ତି। ସ୍ଥିତ ପ୍ରଜ୍ଞ କା ଭାଷ କୁଆଡେ କୁଆଡେ ସବୁ କହିସାରିଲେଣି, ସମାଜ କିମ୍ ପ୍ରଭାସ ସେତେ ବ୍ରଜେତ କିମ୍ କିମ୍ ଆସି ବ୍ରଜେତ କିମ୍ ଆଉ କଣ ରହିଲା ନା ଗୋଟେ ସ୍ଥିତ ପ୍ରଜ୍ଞ କା ଭାଷ ସମାଜ କିମ୍ ପ୍ରଭାସ ସେ କିମ୍ ଆସି ବ୍ରଜେତ କିମ୍, ତିନିଟା ଉତ୍ତର ଦେଇସାରିଲା ପରେ ପୁଣି ସ୍ଥିତ ପ୍ରଜ୍ଞ କଣ ପୁଣି କନକ୍ଲୁଜନ ଆଣିକି ଦଉଛନ୍ତି, ପୁଣି କଣ ତାର ସ୍ଥିତିରେ ସ୍ୱରୂପଟା କଣ ଏଇଆ, ସେ ଶାନ୍ତ କାମନା ହୃଦୟ ଭିତରେ ରହିଲା ମାନେ ତ ଚିତ୍ରକୁ ସେ କିନ୍ତୁ ପାଣି ଗୋଳାନ୍ତି ସେମିତି ଗୋଳେଇବା, କାମନାଟା ଗୋଟେ ବଡ ଚିତ୍ତବୃତ୍ତିର ଅଧିକାର କରିନବ ତୁମର, ଆମର ଏଥିରେ ଯେତେବେଳେ ଫେରିଲେ ପୂର୍ବଶୀ ଲୋକକୁ ପଳେଇଗଲା ନା କିଏ ପୁରବା, ଯଜ୍ଞ କଲେ ତ୍ରେତୟ ଆସିଗଲା ଯଜ୍ଞରେ ଲାଗିଗଲେ, ଯଜ୍ଞ ଲାଗିଗଲେ କ'ଣ ମୁଁ ଯିବି କେଉଁଠି ଉର୍ବଶୀ ଲୋକ, ଆଉ ଉର୍ବଶୀ ବି ବିକଳ ଲାଗୁଥାଏ ଦେଖି, ସେମାନେ ଅକୃତଜ୍ଞ ହୃଦୟ ସେମାନଙ୍କର ନୁହେଁ, ଯେଉଁମାନେ ଦେବଗୁଣ ସମ୍ପର୍ଣ୍ଣ ସେମାନେ ଅକୃତଜ୍ଞ ହୃଦୟ ହେବେ, କୃତଜ୍ଞ ହୃଦୟ ଅକୃତଜ୍ଞ ହୃଦୟ ଯାହାର ତାର ଭୋଜନ ହବନି। ତୁ ସମସ୍ତଙ୍କୁ ଗୋଟେ କର୍ମୀ କତୁରୁ ବି ଉପକାର ପାଇଛ, ଯାହାକୁ ଦେଖିବ ହାତ ଯୋଡ଼ି ଦେବ ସେ ଲୋକ ସାହାଯ୍ୟ କରିଛି, ଆଉ ଏଇଟା ଇଏ ତ ଆଜିକାଲି ସମାଜରେ ସବୁ ଅକୃତଜ୍ଞ ହୃଦୟ, ସାଧୁ ଗୁରୁ ବୈଷ୍ଣବ କାହା କତୁରୁ କ'ଣ ଶିକ୍ଷା କରିଛନ୍ତି କେଉଁଠି, ବା ପିତା ମାତା ଗୁରୁ ଗୁରୁଜନ କିଛି ନାହିଁ, କାହା ପାଞ୍ଚ ପଇସାରେ ଏତେ ପବ୍ଡପ୍ ଫେଲୋ ଏମାନେ ଯାହା କୁହାଯାଏ ଇଂଲିଶରେ, ଏତେ ମାନେ ଗର୍ବିତ ବ୍ୟକ୍ତି ସେ କାହା କିଛି ମାନିବାର ନାହିଁ, ଏମାନଙ୍କ ହୃଦୟରେ ଭକ୍ତି କ'ଣ ରହିବ। ଉର୍ବଶୀ ସବୁବେଳେ ଚିତା କରୁଥିଲେ କା କଥା ଜାଣୁଥିଲେ, ପୂର୍ବା ବହୁତ ଆସକ୍ତି ହେଇଛି ମୋ ପ୍ରତି କିନ୍ତୁ ତାଙ୍କର ମଙ୍ଗଳ ହବନି, କିନ୍ତୁ ଉର୍ବଶୀ କାହିଁକି ଚିନ୍ତା କରୁଥିଲେ, ଆରେ ଆମେ ଦେବଲୋକ ନା ଆମେ ତୁମଭଳି ଏତେ ତୁମେ ଯେମିତି ଚାହୁଁଛ ଯେମିତି ଭାବନାରେ ତୁମେ ରହୁଛ ନା ଆମେ ସେମିତି ଭାବନା ରହିପାରିବୁନୁ, କିନ୍ତୁ ମୁଁ ତ ଏଇଠି ମର୍ତ୍ତ୍ୟ ଲୋକରେ ରହିପାରିବିନି, କାରଣ ମୋର ବାସ ହେଉଛି କେଉଁଠି ସ୍ୱର୍ଗପୁରରେ, ମୁଁ ତ କେବଳ ଅଭିଶାପ ପାଇଁ ଆସିଥିଲି, କିନ୍ତୁ ଉର୍ବଶୀ ଚିନ୍ତା କରୁଥିଲେ ମୁଁ ଗୋଟେ ଭୁଲ କାମ ମାନେ ମୁଁ ଯଦି ଏଠି ତାକୁ ସାହାଯ୍ୟ ନ କରିବି ମୋର ଗୋଟେ ଅକୃତଜ୍ଞତା ହେଇଯିବ, କାହିଁକି ହେଇଯିବ ମୋ ବିପଦ ବେଳେ ସିଏ ମୋତେ ସାହାଯ୍ୟ କରିଥିଲେ। ସେଥିପାଇଁ ସେ ବର୍ଷ କୁରୁକ୍ଷେତ୍ରରେ ଥରେ ଥରେ ଆସୁଥିଲେ, ପ୍ରତି ବର୍ଷକୁ ଥରେ ନା କହିଥିଲେ ଠିକ ଅଛି ମୁଁ ବର୍ଷକୁ ଥରେ ଆସିବି, କାରଣ ତାଙ୍କ ବଂଶରେ ମହାନ ସନ୍ତାନ ମାନେ ଆସିଲେ ପୂର୍ବ ବଂଶ ନା, ଉର୍ବଶୀ ଗୋଟେ ଗୋଟେ ପ୍ରତିବର୍ଷ ଗୋଟେ ଗୋଟେ ସନ୍ତାନ ଦେଉଥିଲେ, କିନ୍ତୁ ସେଥିରେ ବି ସନ୍ତୁଷ୍ଟ ହେଉନଥିଲେ, ଏ କାମ ନକାମି କାମ ଇଜ କହିଲେନା ଶାନ୍ତି କାମନା ଗୋଟେ ଏଭଳିଆ ଜିନିଷ କେବେ ପୂର୍ଣ୍ଣ ହବନି, କାମନାର ପାତ୍ର କେବେ ପୂର୍ଣ୍ଣ ହୁଏ ନା। ନଜାତ କାମ କାମେନ ଉପଭୋଗ୍ୟନ ସାମ୍ୟତେ ହବିଷା କୃଷ୍ଣ ପତ୍ନୀ ଭୂୟ ଏବା ବିବର୍ଦ୍ଧତେ। ସେ ଦେଖିଲେ ଜୟାତ ଚରିତ୍ରରେ ଏ ଦୁଇଟା ଚରିତ୍ର ଗୋଟେ ଲୋକର ଆଖି ଖୋଲିବ। ଭାଗବତ ଯଦି ଏଇ ଦୁଇଟା ଚରିତ୍ର ସଂସାର ଲୋକଙ୍କୁ ବାରବାର କହିବା ଦରକାର। ସଂସାର ଶ୍ରେଷ୍ଠ ବ୍ୟକ୍ତି ଦୁଇ ଜଣ ଏମାନେ ପୁରା ଭକ୍ତି ଆବେଶ ଆଙ୍କର ମନ ଭକ୍ତିର ଆବେଶ ଆଙ୍କର ଥିଲା, ଭଗବାନ ଆଙ୍କ ଦ୍ୱାରା ଦେଖେଇଛନ୍ତି ସଂସାରରେ। ଦେଖୁନା ଜୟାତି କ'ଣ କରେ, ଜୀବନଟାକୁ ଗୋଟେ ବଳିଦାନ ଦେଇଦେଲେ। ଶୁକ୍ରାଚାର୍ଯ୍ୟ ଦେବଯାନୀଙ୍କ ବିବାହ ହେଲେ, ଦେବଯାନୀଙ୍କୁ ନିଜେ ସାହାଯ୍ୟ କରି ପୁଣି ଅଡ଼ୁଆରେ ପଡ଼ିଲେ। ଶର୍ମିଷ୍ଠା ତାଙ୍କୁ ଦାସୀ କରେଇଲେ, ଝଗଡ଼ା ଲାଗିଥିଲେ ତାଙ୍କୁ ଦାସୀ କରେଇକି ନେଲେ କିଏ, ଦେବଯାନୀ। ଶର୍ମିଷ୍ଠା ଅଭିଶାପଟା ପାଇଲେ ଶର୍ମିଷ୍ଠା ପାଇଁ ନା, ଗୋଟେ ଝିଅଟା ଏହା ଜୀବନଟା ନଷ୍ଟ ହେଇଯିବ, ତାର ଦାସୀ କରି ରଖିଛନ୍ତି, ରାଜ୍ୟର ରାଜକନ୍ୟା ଦାସୀ ହେଇଗଲେ ଆଜି ଗୋଟେ ରାଜବଂଶକୁ ରକ୍ଷା କରିବା ପାଇଁ। ଶୁକ୍ରାଚାର୍ଯ୍ୟ କହିଲେ ନା, ଶୁକ୍ରାଚାର୍ଯ୍ୟ ବସ ହେଇକି ରହିଛନ୍ତି ଦେବଯାନୀଙ୍କର, ଆଉ କହିଲେ ବାପା ଇଏ ମୋର ଦାସୀ ହେଲା ଯାଇକି ମୋ ପ୍ରତିଶୋଧର ପ୍ରତିଶୋଧ ଗୋଟେ ବର୍ଣ୍ଣି ଭଳିଆ ନା, ଅଗ୍ନି ଭଳିଆ, ମୋତେ କୁଆଡ଼େ ପକେଇଥିଲା ନା ଇଏ ମୋର ଦାସୀ ହବ। ଆରେ ବ୍ରାହ୍ମଣ ହୃଦୟ, ସେ ବି କହିଥିଲେ ହଁ, ଶୁକ୍ରାଚାର୍ଯ୍ୟ ଅନୁମତି ଦେଇଥିଲେ। କିନ୍ତୁ କଷ୍ଟ କାହାକୁ ଲାଗୁଥିଲା, ଜେଜାତି। ଏଇ ହେଲା, ଏଇ ହେଲା ଭକ୍ତ ହୃଦୟ, ଯେମିତି ଜ୍ଞାନର ହୃଦୟ। ଦେଖ ଶୁକ୍ରାଚାର୍ଯ୍ୟ କମ୍ ଲୋକ ନୁହଁନ୍ତି, ଭଗବାନଙ୍କର ବିଭୂତି, କିନ୍ତୁ ତାଙ୍କୁ କମ୍ପେୟାର କର, ତୁଳନା ଆମେ ମାନବିକ ତୁଳନା କରିବା ନା, ଭକ୍ତ ଭାବ ଭକ୍ତ ଭାବ ଧରିବା, ଜ୍ଞାନୀର ଗୋଟେ ଭାବ, ଭକ୍ତର ଗୋଟେ ଭାବ। ତାଙ୍କର କଣ ଆସକ୍ତି ହେଇଥିଲା ନା, କଣ କାହାର ଜୟତିଙ୍କର, ତାଙ୍କ ଦ୍ୱାରା ମୁଁ ଶିଖାଯାଉଛି। ଆଉ ହୃଦୟଟା କେତେ ସୁନ୍ଦର ହୃଦୟ, ସେ ଶର୍ମିଷ୍ଠାଙ୍କ କଥା ତାଙ୍କୁ ଚିନ୍ତା ଲାଗୁଥିଲା, ଏ ଝିଅଟି ଗୋଟେ ରାଜକନ୍ୟା କିନ୍ତୁ ଆଜି ଦାସୀ ହେଇକି ରହିଛି, ଦାସୀ ହେଇକି ରହିଛି ନା। ଆପଣ ତାଙ୍କୁ ସ୍ପେସିଫିକ୍ କହିଥିଲେ ନା, ତାକୁ କେବେ ବି ଆଧା କଲ୍ପେ ତଲ୍ପେ ନ କରାଚିତ, କେବେ ତଳ୍ପ ତାଙ୍କୁ ଶଯ୍ୟାରେ ଶୋଇବନି। କିଏ କହୁଛନ୍ତି ଏଟା, ୟାଙ୍କର କଥା କାର, ଦେବଯାନୀ, ଦେବଯାନୀ କହୁଛନ୍ତି ବାପା ତାକୁ କହିଦିଅନ୍ତୁ, କାହାକୁ, ମୋ ସ୍ୱାମୀଙ୍କୁ କହିଦିଅନ୍ତୁ, ବିବାହ ହେଲା ବେଳେ କହିଦିଅନ୍ତୁ, କେବେ ଶର୍ମିଷ୍ଠାଙ୍କୁ, ସେ ଦାସୀମାନେ ସବୁବେଳେ ଦାସୀ ହେଇକି ରହିବେ, କେବେ ତଳ୍ପରେ ଶୋଇପାରିବେନି। କାରଣ ରାଜାମାନେ ଆଗରୁ କ'ଣ କରୁଥିଲେ, ଦାସୀମାନଙ୍କୁ ସନ୍ତାନ ଦେଉଥିଲେ। ଏଇଟା ରାଜ ପରମ୍ପରା ଗୋଟେ ଭଲ ପରମ୍ପରା ଥିଲା, ଯେ ଏ କାମି ନୁହଁ ଯେ ସେମାନେ ଯେଉଁ ଦାସୀମାନେ, ନାଇଁ 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 ନାଇଁ, ଦାସୀମାନେ ଏଭଳି ସେବା କରୁଥିଲେ, ସେ ଚିନ୍ତା କରୁଥିଲେ ଏମାନେ ତ କାହାର ବିବାହ ହେବେନି ତାଙ୍କୁ। ଆଉ ଏମାନେ ଯିଏ ରାଜାର ସେବା କରୁଛି, ତାଙ୍କୁ ଗୋଟେ ସାଧାରଣ ଲୋକ ବିବାହ ହେଲେ କ'ଣ ତାଙ୍କୁ ସେଇ ସମ୍ମାନ ଦେଇପାରିବେ କି? ଯିଏ ରାଜାର ସେବା କରୁଛି ମାନେ ସେ କେତେ ମହାନ ଲୋକ ହେଇଥିବେ। ତ ରାଜାମାନେ ତାଙ୍କୁ ଧନ ଦେଉଥିଲେ, ସନ୍ତାନ ବି ଦେଉଥିଲେ, ନାଇଁ ତୁମେ ନିଅ, ତାଙ୍କ ଡେଡିକେସନ ପାଇଁ। ଭାଇ ମାନବ, ଆମେ ଗୋଟେ ମାନବ, ମୁଁ ବର୍ତ୍ତମାନ ତ ସବୁ ଯେଉଁ ପୁରାଣ ଇତିହାସ ପଟେ ବର୍ତ୍ତମାନ ପାଟି କହିବାକୁ ବହୁତ ଭଲ ଲାଗୁନି, ମାନବୀୟ ଗୁଣ, ଭକ୍ତ ତ କୁଆଡ଼େ ଯାଇ ଭକ୍ତ ରହିଲେଣି, ଏ ମାନବୀୟ ଗୁଣ ଯେଉଁଗୁଡ଼ିକ ରହିଛି ସେଇଟା ସବୁ ଆଜିକାଲି ଦେଖିବାକୁ ମିଳୁନି। ରାଜାମାନେ ଏଇଥିପାଇଁ ସନ୍ତାନ ଦେଇଦେଉଥିଲେ, ସେ ଦାସୀମାନେ ଏତେ ଡିସିପ୍ଲିନ, ଏତେ ତାଙ୍କ ଜୀବନଟାକୁ ଉତ୍ସର୍ଗ କରୁଥିଲେ ଯୁବତୀ ବେଳୁ ଆସିକି, ଠିକ ଅଛି ମା ତୁମକୁ ତୁ ସନ୍ତାନ ନେ, ଧନ ନେ, ଯା ଏରିଆରେ ତୋର ପିଲା ରହିବ। ଶର୍ମିଷ୍ଠା କୃତଜ୍ଞ ହୃଦୟ ନା ଜଜାତିଙ୍କର, ଆଉ ସେ ଜାଣିଛନ୍ତି ମୋତେ ଅଭିଶାପ ମିଳିବ, କହିଲେ ନାଇଁ ମୁଁ ଦେବଯାନୀକି ଦେଲି ମାନେ ଆକୁ ଦେବି, କାରଣ ଇଏ ଗୋଟେ ଦାସୀ, ରାଜକନ୍ୟା ଦାସୀ ହେଇଛି, ଦେଇଦେଲେ ନା। ତାପରେ ତାଙ୍କୁ ଅଭିଶାପ ଦେଲେ ନା ଶୁକ୍ରାଚାର୍ଯ୍ୟ, ଆଜି ସେଠି କହିଲେ ନା, ଯେତେ ପୃଥିବ୍ୟା ବ୍ରିହି ଯବ ହିରଣ୍ୟ ଜଜାତି ଗୀତ, ଯେତେ ପୃଥିବ୍ୟା ବ୍ରିହି ଯବ ହିରଣ୍ୟ ପ୍ରସବ ସ୍ତ୍ରୀୟ ନ ଦୁହ୍ୟତି ମନ ମନ ପ୍ରୀତ ପୁଂସ କାମ ହତ୍ୟତି। ଯାହାର ମନ କାମନାର ହାତ ହେଇଛି, ନ କାମି କାମା, ସେ କଣ ଶାନ୍ତି ପାଇବ? ଯାହା ହୃଦୟରେ କାମନା ରହିଛି ତ କେହି ବି ଶାନ୍ତି ଦେଇପାରିବେ। ପୃଥିବୀର ସବୁ ଧନ ସବୁ ସ୍ତ୍ରୀ, ଯେତେ ପୃଥିବ୍ୟା ବ୍ରିହି ଯବ ହିରଣ୍ୟ, ସବୁ ସୁନା ପଶବ ଘୋଡ଼ା ଗାଡ଼ି ଯାହା ସବୁ ଦେଇଦିଅ, ସ୍ତ୍ରୀ ସବୁ ସ୍ତ୍ରୀ ଦେଇଦିଅ, ସନ୍ତୁଷ୍ଟ ହେଇପାରିବେ। ନ ଦୁହ୍ୟତି ମନ ପ୍ରୀତ ପୁଂସ କାମ ହତ, ଭାଗବତ ମାଣିବା ଭୋଗୀ କ'ଣ ତୁମେ ସନ୍ତୁଷ୍ଟ ହବ? ଏ ଅନ୍ଧ ସେଠି ସିଏ ଶିଖେଇଲେ, ଇଏ ଶିଖେଇଲେ, ଇଏ ତ ଆଖି ଖୋଲିଦେଲେ। ଆଙ୍କ ବାକ୍ୟକୁ ଭଗବାନ କହିଲେ, କାହାର, ବିଶ୍ୱାନ୍ଧମାନଙ୍କୁ ଆଲୋକ ପ୍ରଦାନ କରିବା ପାଇଁ ବାକ୍ୟ ହେଉଛି ପୂର୍ବବାଙ୍କର। ସେଥିରେ ପ୍ରଭୁ ଉଦ୍ଧବଙ୍କୁ କହୁଛନ୍ତି ଏକାଦଶ ସ୍କନ୍ଧରେ, ଏଇଟା ଅଇଲ ଗୀତ କୁହାହେଲା ନା, ଅଇଲ ଗୀତ ଅଇଲ କହିସାରିଲା ପରେ ଭଗବାନ ସେଇଟାକୁ କହୁଛନ୍ତି ପ୍ରଭୁ, କହିଲେ ଶୁଣ ଅଇଲ କ'ଣ କହିଥିଲେ, ଯେତେବେଳେ ଯାଉଛନ୍ତି ସେ ଗୋଟେ ଶ୍ଳୋକ ଅଛି ନା, ନାହଂ ବେଦାବି ନିର୍ମୁକ୍ତ ସୂର୍ଯ୍ୟ ବା ଅଭିଉଦିତ ଦିତ ମୟାମ ମୁସିତ ବର୍ଷ ପୁଗାନମ ଗତାନ୍ୟୁତ ଫେରୁଛନ୍ତି ଉର୍ବଶୀ ଲୋକରୁ କହୁଛନ୍ତି ଆରେ ଉର୍ବଶୀର ଦୋଷ କ'ଣ ବିଶ୍ୱରେ କେତେ ବଡ଼ ପ୍ରଭାବ ନାହଂ ବେଦାବି ନିର୍ମୁକ୍ତ କେତେ ଦିନ ସୂର୍ଯ୍ୟ ଉଦୟ ହେଇଛନ୍ତି କେତେ ଅସ୍ତ ହେଇଛନ୍ତି ମୁଁ ଜାଣିପାରିଲି ମୁଁ ଉର୍ବଶୀର ଅଧରାମୃତରେ ଏମିତି ପାଗଳ ହେଇକି ରହିଗଲି କାମନାର କେତେ ବଡ଼ ପ୍ରଭାବ ଭଗବାନଙ୍କର ଭକ୍ତ ନା ସିଏ କାମନାଟାକୁ ଶାନ୍ତ କରିବାକୁ ତୁମେ ଚେଷ୍ଟା କରନା ନ କାମି କାମ ଆତ୍ମପ୍ରମାଣ ବୁଦ୍ଧି ଆଣ ଆଉ ସେଥିପାଇଁ ସରଳ ଉପାୟ ମହାପ୍ରଭୁ ଦେଲେ ସବୁବେଳେ ନାମ ଭଗବାନଙ୍କର ସେବା ଭକ୍ତ ସେବା ଏତେ ଲାଗି ଲାଗି ରହିବାକୁ ପଡ଼ିବ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଆଗରୁ ଏତେ ଖାଇବା ପିଇବା ପିନ୍ଧା ବୁଲା କଥା ଏଟା ସବୁ ନଥିଲା ବର୍ତ୍ତମାନ ବହୁତ ହେଇଗଲାଣି କ'ଣ ଜଣେ ଜଣଙ୍କର ମନସ୍ଥିର ରହିବ ନାହଂ ବେଦାବି ନିର୍ମୁକ୍ତ ସୂର୍ଯ୍ୟ ବା ଅଭିଦିତ ମୟା ସୂର୍ଯ୍ୟ କେତେବେଳେ ଅଭିଦିତ ହେଇଛନ୍ତି କେତେ ମୁଁ ଜାଣିପାରିନି କେତେବେଳେ ଉଦୟ ହେଇଛନ୍ତି କେତେବେଳେ ଅସ୍ତ ହେଇଛନ୍ତି ଭୂଷିତ ବର୍ଷ ପୋଗାନ ବର୍ଷ ବର୍ଷ ବ୍ୟତୀତ ହେଇଗଲା ପୁରୁଣା କହୁଛନ୍ତି ସେ ବୋତ ବର୍ଷ ପୋଗାନ ମେ ଉର୍ବଶ୍ୟାଧରାମୃତମ ନ ତୃପ୍ତ୍ୟନ୍ତାତ୍ମ ଭୂ କାମ ବର୍ଣ୍ଣ୍ୟାହୁତି ଭି ଯଥା ସେଠି ଯାହା କହିଥିଲେ ସେୟା କହୁଛନ୍ତି ଘୃତରେ ଅଗ୍ନି ଦେଲେ ଯେମିତି କେବେ କେବେ ବି ସନ୍ତୁଷ୍ଟ ହେବନି ସେ କଥା କହିଲେ ସେବତ ବର୍ଷ ପୁଗାନ ମେ ଉର୍ବଶ୍ୟା ଅଧରାମୃତମ ଉର୍ବଶୀ ବର୍ଷ କେତେ ଶହ ଶହ ବର୍ଷ ମୁଁ ଉର୍ବଶୀର ଅଧର ଅମୃତ ପାନ କରୁଥିଲି ଆଉ ଉର୍ବଶୀ ଦେହରୁ ପଦ୍ମଗନ୍ଧ ଆସୁଥିଲା ଆଉ ଉର୍ବଶୀ ବହୁତ ଭଗବାନଙ୍କର କନ୍ୟା ନା ବହୁତ ସୁନ୍ଦର ଉପଦେଶ ତାଙ୍କର ବଚନ ମାଧୁରୀଯତା ଥିଲା ଇଏ କହିଲେ ମୁଁ କେତେବାର ସେବନ କରିଛି ନ ତୃପ୍ତ୍ୟନ୍ତ୍ୟାତ୍ମଭୂ କାମ ମୁଁ କେବେ ବି ମୋ ମନ ଆତ୍ମଭୂ ମୋର ମନ କେବେ ସନ୍ତୁଷ୍ଟ ହେଇପାରିଲାନି କାହିଁକି ହେଇପାରିଲାନି କହିଲେ ବର୍ଣ୍ଣି ଆହୁତି ଭି ଯଥା ବର୍ଣ୍ଣିର ଆହୁତି ଦେଲେ ବୃତ୍ତାଦି ଦେଲେ ସେ କ'ଣ କେବେ ସନ୍ତୁଷ୍ଟ ହବ କେବେ ହବନି ନକାମି କାମ ସେଥିପାଇଁ ସେ କହିଲେ ମୁଁ ଖାଇଦେବି ଏଇଟା ଖାଇବି ସେଇଟା ଖାଇବି ଏଇଟା କରିବି କନ୍ୟା ଜୀବନ ସାରା ତୃପ୍ତି ହେଇଯିବ ନା କ'ଣ ହବନି ତଥାପି ନୋପସଜ୍ୟତେ ସ୍ତ୍ରୀ ସୂତ୍ରଣେ ତଥାପି ନୋପସଜ୍ୟତେ ସ୍ତ୍ରୀ ସୂତ୍ରଣେଷୁ ଅର୍ଥବିତ୍ ବିଷୟ ଇନ୍ଦ୍ରିୟ ସଂୟୋଗାନ ମନ ଖୁବ୍ କ୍ଷିବ୍ୟତି ନାନ୍ୟଥା ଅଥ ଲାଷ୍ଟ ସବୁ କହିକି ଲାଷ୍ଟ ଗୋଟେ କହୁଛନ୍ତି ଭାଇ ତୁମେ ସତର୍କ ଟିକେ ରୁହ କାହା ପ୍ରତି ସ୍ତ୍ରୀ ସୂତ୍ରଣେଷୁ ସେ ସ୍ତ୍ରୀ ପ୍ରସଙ୍ଗ ପଡ଼ିଛି ଧନ ସ୍ତ୍ରୀ ହେଲା ଉପଲକ୍ଷଣ ଭାଗବତରେ ତ ଖାଲି ଜଣଙ୍କ ଖାଲି ନାରୀ ବିଷୟରେ କୁହାଯାଉଛି ଆରେ ବାପା ନାରୀ ବିଷୟ ନୁହେଁ ସଂସାରର ସବୁଠୁ ବଡ଼ ବିଷୟ ହେଲା ସିଏ ନାରୀ ପାଇଁ ପୁରୁଷ ପୁରୁଷ ପାଇଁ ନାରୀ ଆଉ ଯାହା ରହିଲା ଧନ ସମ୍ମାନ ଆଉ ଯାହା ରହିଲା ଇଏ ଉପଲକ୍ଷଣ ନାରୀ ପ୍ରତି ଆସକ୍ତି ଯେତିକି କଷ୍ଟ ଦିଏ ଧନ ପ୍ରତି ଆସକ୍ତି ବି ସେତିକି କଷ୍ଟ ସେଠି ସେ ପ୍ରସଙ୍ଗ ଶୁଣିଲେ ସ୍ତ୍ରୀ ଶୁଖାଗଲା ସ୍ତ୍ରୀ ଉପଲକ୍ଷଣ ସ୍ତ୍ରୀ ଦ୍ୱାରା ଦେଖାଗଲା ସ୍ତ୍ରୀ ମୁହଁରେ ଲୋକ ଯେତିକି କଷ୍ଟ ପାଏ ଧନ ମୁହଁରୁ ବି ସେତିକି କଷ୍ଟ ପାଇବ ସମ୍ମାନ ମୁହଁରୁ ବି ସେତିକି କଷ୍ଟ ପାଇବ ସମାନ କିନ୍ତୁ ସବୁଠୁ ଶ୍ରେଷ୍ଠ ସେଇଟା ପୁରୁଷ ପ୍ରତି ସ୍ତ୍ରୀର ଆକର୍ଷଣ ସ୍ତ୍ରୀ ପ୍ରତି ପୁରୁଷର ଆକର୍ଷଣ ଏଇଟା ସବୁଠୁ ବନ୍ଧନ ଏଇଟା ତ ବନ୍ଧନ ବନ୍ଧନଟା କ'ଣ ଦେହଟା ସେଥିପାଇଁ ମିଳିଛି ଏଠି ଭଦ୍ର କିଏ ତୁମେ ମୋର କିଏ ଭଦ୍ର ଲୋକ ମୁଁ ଭଲ ଲୋକ ବାଛି ଏଠି ଭଲ ଲୋକ ତୁମେ ଯେଉଁ ତ ଆସିଛ କି ଶରୀର ମିଳିଛି ମାନେ ତୁମେ କିଛି ଅଛି କାମନା କିଛି ଅଛି ନା କାଇଁ ଶରୀରଟା ଅଥ ଅଥାପି ନୋପସଜ୍ୟତେ ସେ କହୁଛନ୍ତି ଭାଇ ଦେଖ ମୁଁ କହିଦେଇକି ଯାଉଛି ବଣକୁ ପଳାଇଯିବା ନା କିଏ ପୂର୍ବା ବଣକୁ ଯାଉଛନ୍ତି ଅଥାପି ନୋପସଜ୍ୟତେ ତୁମେ ସଜ୍ଜତେ ମାନେ ଆସକ୍ତି ସଜ୍ଜତେ ଇଏ ଆପଟେ ଆସିବ ଆଉ ଶ୍ଳୋକ ଆସିବନି ଭଗବାନ କହିବେ ସଜ୍ଜତେ ସବୁ ସେଠି ଲଗେଇଛନ୍ତି ସଜ୍ଜତେ ସଜ୍ଜତେ ମାନେ ସଟେ ଲାଗି 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 ସଜ୍ଜତେ କୁହାଯାଏ ଅଥାପି ନ ପସଜ୍ଜତେ ସ୍ତ୍ରୀ ସୁ ସ୍ତ୍ରୈଣେଷୁ ଅର୍ଥବିତ୍ ଯିଏ ପରମାର୍ଥ ଚାହୁଁଛି ସ୍ତ୍ରୀ ଆଉ ସ୍ତ୍ରୈଣ ପୁରୁଷ ପ୍ରତି ସେ ସଜ୍ଜତେ ଆସକ୍ତି ହେଇକି ରହିବନି କାହିଁକି ନା ବିଷ ଇନ୍ଦ୍ରିୟ ସଂଯୋଗ ମନ କ୍ଷୁବ୍ୟତି ନା ଅନ୍ୟଥା ମନଟା କ୍ଷୋଭିତ ଏମିତି ହୁଏ ନା ଯେମିତି କହିଲେ ନା ସମୁଦ୍ର କ୍ଷୋଭିତ ହୁଏନି ଯେତେ ଜଳ ବସିଲେ ବି ମନ କାହିଁକି କ୍ଷୋଭିତ ହୁଏ ନା ସ୍ତ୍ରୀ ସ୍ତ୍ରୈଣେଶ ସ୍ତ୍ରୀ ବା ସ୍ତ୍ରୀ ପ୍ରତି ଆସକ୍ତି ପୁରୁଷ ପୁରୁଷ ସେଭଳିଆ ପୁରୁଷ ପାଇଁ ସେଇଟା ଆଉ ସ୍ତ୍ରୀ ପାଇଁ ସେଭଳିଆ ପୁରୁଷ ବା ପୁରୁଷ ଆସକ୍ତି ପୁରୁଷ ଯେ ସ୍ତ୍ରୀ ସଙ୍ଗ କଲା ଏଇଟା ହେଲା ବନ୍ଧନ ଜଗତରୁ ଏଇଥିରୁ ବନ୍ଧନଟା ଷ୍ଟାର୍ଟ ହେଇଛି ମନ ବିଶ୍ୱ ସଂଯୋଗରେ ଲାଗିଗଲେ କ୍ଷୋଭିତ ହବ ହିଁ ହବ କହିଲେ ନ ଅନ୍ୟଥା ନ ମନ କାହିଁକି ଏମିତି ହବ ତାଙ୍କ ଆଖି ଖୋଲିଦେବା ପ୍ରବଚନ ଏ ଲଗିତ ବିଷୟରେ କେତେ ବଡ଼ ପ୍ରଭାବଶାଳୀ ଦେଖି ଦେଇଛନ୍ତି ଆଉ ଅର୍ଥବିତ୍ ଯେଉଁମାନେ ପରମାର୍ଥ ଚାହୁଁଛନ୍ତି ସେମାନେ ସତର୍କ ରହିବେ ବିଷୟକୁ ଆଉ ସେଟା କେମିତି ହବ ଏଠି କହିଲେ ଉଦାହରଣ ଦେଲେ ଶୀତ ପ୍ରଜ୍ଞା ଲକ୍ଷଣ କହିଲେ କେତେ ପ୍ରାରବ୍ଧରେ ହିସାବରେ ଯେତିକି ବିଷୟ ଆସିବ ଯେତେ ତା ଚିତ୍ତ କେବେ କ୍ଷୋଭିତ ହବନି ତାକୁ ଗ୍ରହଣ କରିବ ସେ ତାର କୌଣସି ଅସୁବିଧା ହବନି କାହିଁକି ନା ଚିତ୍ତବୃତ୍ତିରେ ତାର ଭଗବତ ଚେତନାଟା ରହିଛି ପ୍ରୂପଶିକତା ଭାବ ପ୍ରପଦ ଭାରତରେ ଲେଖୁଛନ୍ତି ବିରାଟ ସମୁଦ୍ରକୁ ଦେଖ ଯଦିଓ ସେ ସର୍ବଦା ଜଳରେ ପରିପୂର୍ଣ୍ଣ ହୋଇଥାଏ ବର୍ଷା ଦିନରେ ସେଥିରେ ଯେତେ ପରିମାଣର ଜଳ ପ୍ରବେଶ କଲେ ସୁଦ୍ଧା ସେ ସେହି ପରିସ୍ଥିତିରେ ରହେ ଏସବୁ ଟିକା ପୁରା ଅନୁବାଦ କରିକି ତାତ୍ପର୍ଯ୍ୟ କରି କେତେ ସୁନ୍ଦର ବୁଝିକି ଲେଖିଛନ୍ତି ସେଥିରେ ଆଦୌ ଉଦ୍ବେଳନ ଦେଖାଯାଏ ନାହିଁ କିମ୍ବା ବେଳାଭୂମି ଲଙ୍ଘନ କରେ ନାହିଁ କୃଷ୍ଣ ଚେତନାରେ ସ୍ଥିର ଥିବା ବ୍ୟକ୍ତି ପକ୍ଷରେ ଏହା ମଧ୍ୟ ପ୍ରଯୁଜ୍ୟ ସେଠି ସ୍ଥିତ ପ୍ରଜ୍ଞ କିନ୍ତୁ ପ୍ରଭୁପଦ କେବେ ସ୍ଥିତ ପ୍ରଜ୍ଞା ଲେଖି ଆମର ହେଲା ଭାଷା ହେଲା କୃଷ୍ଣ ଚେତନା କାରଣ ଭଗବତ ଚେତନା ନହେଲେ ତୁମେ କ'ଣ ସ୍ଥିତ ପ୍ରଜ୍ଞ ହବ ସୀତା ୱାଡିଂ ଯାହା ଆମର ରହୁ ଜ୍ଞାନୀ ପାଇଁ ରହୁ ଯୋଗୀ ପାଇଁ ରହୁ ଯାହା ୱାଡିଂ ଆମର ସବୁ କୃଷ୍ଣ ଚେତନ ଲାଗିବ କାରଣ ଭକ୍ତିମାନେ ଦେବ କିଛି ଫଳ ହବନି ଆଉ ଯେ ପର୍ଯ୍ୟନ୍ତ ଏଇ ଜଡ଼ ଶରୀର ଅଛି ସେ ପର୍ଯ୍ୟନ୍ତ ଜଡ଼େନ୍ଦ୍ର ତୃପ୍ତି କାମନା ରହିଛି କିନ୍ତୁ ଭକ୍ତ ଏ ପ୍ରକାର କାମନାରେ ବିଚଳିତ ହୁଏ ନାହିଁ କାରଣ ସେ ସର୍ବଦା କୃଷ୍ଣ ଭାବନାରେ ପରିପୂର୍ଣ୍ଣ ଥାଏ କୃଷ୍ଣ ଚେତନଶୀଳ ବ୍ୟକ୍ତି କିଛି ଦରକାର କରେ ନାହିଁ କାରଣ ଭଗବାନ ତାର ସମସ୍ତ ଆବଶ୍ୟକତା ପୂରଣ କରନ୍ତି ତେଣୁ ସେ ସମୁଦ୍ର ପରି ସର୍ବଦା ନିଜ ମଧ୍ୟରେ ପୂର୍ଣ୍ଣ ସବୁବେଳେ ଗୋଟେ ଭକ୍ତ ହେଇକି ଭିକାରି ଭଳିଆ ଆମର ଏଇଟା ହେଇଗଲା ଆମର ସେଟା ହେଲା ଏଇଟା ଟଙ୍କା ନାହିଁ ଆଜ୍ଞା ଅଭାବ ଆଉ ଦୌଡ଼ୁଥିବ ଦିନ ରାତି ଦିନ ରାତି କହିଲେ ପଇସା ପଇସା କି କ'ଣ ତୁମେ କାହିଁ ତିଳକ ଲଗାଉଛୁ କାହିଁ ମାଳ ଜପ କରୁଛୁ ତୁମ ହୃଦୟ ଯଦି ଏତେ କାମନା ରହୁଛି ତୁମେ ଗୋଟେ ପ୍ରେସ୍କ୍ରାଇବ୍ ଡ୍ୟୁଟି ତୁମେ କରିପାରୁନ ଜପ ଭଜନ ତୁମେ ତାପରେ ତୁମେ ଧ୍ୟାନ ଦେଉନ କାହିଁ ତୁମେ ତିଳକ ମାଳି କରୁଛ କାହିଁ କରୁଛ ଏଇଟା ଏଇଟା ଆମର ଗୋଟେ ସମ୍ପ୍ରଦାୟ ଜିନିଷଟା ବଡ଼ ଶ୍ରେଷ୍ଠ ଜିନିଷ ସବୁବେଳେ ଧନ ତାମାନେ ତ ଚାକିରି କରନି ତୁମ ପ୍ରେସ୍କ୍ରାଇବ୍ ଡ୍ୟୁଟି ଗୋଟେ ତୁମେ ଆଗେ କର ତୁମର କାମ ହେଲା ମଙ୍ଗଳରେ ଆସିବା ଭଗବାନଙ୍କ ଜପ କରିବା ଭାଗବତ ପଢ଼ିବା ଜପ ମୋର ସାଧାରଣଟା ମୁଁ କରିବି ତାପରେ ତୁମର ଧନଟା ଦରକାର ତୁମେ ଆଣ କିଛି କେତେ ବସିକି ରହିଲି ନା ସାଧୁ ବି ସକାଳୁ ଉଠି ଯାଉଛି ଭିକ ମାଗିବା ଆଉ ତୁମେ 24 ଘଣ୍ଟା ଖାଲି ଧନ 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 ଏଗୁଡ଼ା ହେଲ ତେଣୁ କ'ଣ ତୁମର ଆଉ ଭୋଜନ ହେଲା ସେ ପୂର୍ବ ସେଥିପାଇଁ କରେ ସେ କିଛି ଆବଶ୍ୟକ ଷ୍ଟ୍ରେଟ ତୁମର ପୂର୍ବ ପୁରା କ୍ଲିଅର ୱାର୍ଡ ଲେଖିଦେଲେ ଭଗବାନ କୃଷ୍ଣ ଚେତନ ସେ ବ୍ୟକ୍ତି କିଛି ଦରକାର କରେନି ଭଗବାନ ତାର ସମସ୍ତ ଆବଶ୍ୟକତା ପୂର୍ଣ୍ଣ କରନ୍ତି ତେଣୁ ସେ ସମୁଦ୍ର ପରି ନିଜ ମଧ୍ୟରେ ପୂର୍ଣ୍ଣ ଅଭାବ ଗୋଟେ କ'ଣ ଏଇଟା ନାହିଁ ମୋର ସେଟା ନାହିଁ ମୋର ପଇସା ନାହିଁ କ'ଣ ଏଇଟା ଅଭାବ କିଛି ଅଭାବ ନାହିଁ ଭଗବାନ ସବୁ ଯୋଗାଇବେ ସମୁଦ୍ର ମଧ୍ୟକୁ ନଦୀମାନଙ୍କର ପ୍ରଭାବ ପରି କାମନା ଗୁଡ଼ିକ ତା ମଧ୍ୟରେ ପ୍ରବେଶ କରିପାରନ୍ତି କିନ୍ତୁ ସେ ତାର କର୍ମରେ ସ୍ଥିର ଥାଏ କେତେ କେତେ ସୁନ୍ଦର ଭାବରେ ବୁଝେଇଦେଲେ ସମୁଦ୍ର ଭିତରକୁ ଜଳଟା ପଶୁଛି ସେ ଯେମିତି ସ୍ଥିର କୃଷ୍ଣ ଚେତନଶୀଳ ବ୍ୟକ୍ତି ଭିତରୁ କାମନା ପଶିବ ପଶିବନି ଗୋଟେ କିଛି ମାନେ ନାହିଁ ସଂସାର ତୁମେ ରହିଛ ଆଉ କ'ଣ ଦେଖିବ କ'ଣ ଆସିଲା ଟଙ୍କା ପଇସା ଭଲ ସେ ସ୍ଥିର ରହିବ ତା କର୍ମରେ ସ୍ଥିର ଏଇଟା ମୋର ଡ୍ୟୁଟି ଆଉ ସ୍ଥିର ରହିବ ଏବଂ ଇନ୍ଦ୍ରତୃପ୍ତି କାମନାରେ ସେ ଟିକେ ବିଚଳିତ ହୁଏ ନାହିଁ ଏହା ହେଉଛି କୃଷ୍ଣ ଚେତନଶୀଳ ବ୍ୟକ୍ତିର ପ୍ରମାଣ ବା ଲକ୍ଷଣ ଯଦିଓ କାମନା ଗୁଡ଼ିକ ଅଛନ୍ତି ତଥାପି କୃଷ୍ଣ ଚେତନଶୀଳ ବ୍ୟକ୍ତି ଇନ୍ଦ୍ରିୟ ସୁଖ ଭୋଗ ନିମିତ୍ତ ଆଦୌ ଅଭିଳାଷ ନୁହେଁ ସେ ପ୍ରକାର କାମନା ସେ ହରାଇଛି କାମନା ନାହିଁ ବୋଲି କିଛି ନାହିଁ ତୁମେ ପ୍ରେମ ପାଇଲା ପରେ ତୁମର ଆଉ ଏଠି କାମନା ରହିଛି ଯେମିତି ତୁମେ ଗୋଟେ ଘର କରିବା ପାଇଁ ଚାହୁଁଛ ତୁମର ଖଣ୍ଡେ ଘର କରିବା ପାଇଁ ଚାହୁଁଛ ତାହେଲେ ତୁମେ କ'ଣ କରିବ ତୁମେ ଘର କରିବା ପାଇଁ ଚାହୁଁଛ ମୋର ଘରଟା ହେଇଯିବ ତ ତୁମର ତ ଗୋଟିଏ ନାତି ପୁଅ ଦିନ ଥିଲେ 10ଟା ଘର ଥିବ କ'ଣ ବୁଝିପାରୁଛ ନା ନାହିଁ ଗୋଟେ ଘର କେତେଟା ତୁମର ପୁଅ 2ଟା କିନ୍ତୁ ଘର 10ଟା ତୁମେ ଯେମିତି ଚାହୁଁଛ ତୁମର ଘର ହେଉଛି ମଠରେ କ'ଣ କ'ଣ କରାହବ ଆଉ 2ଟା ଘର ହେଲା ଭଗବାନ ଆସିକି ରହିବ କାମନାଟା ରହିବ ଏ ଜଗତରେ ତୁମେ ବିଷୟ ପାଇଁ କରିପାର ଭଗବାନ ପାଇଁ କରିପାର କାରଣ କାମନା ତୁମେ ଶୂନ୍ୟ ତୁମେ ହେଇପାରିବ ଗୋଟେ ତୁମେ ଆତ୍ମା ଆଉ ତୁମର କାମନା ତ ଆସିବ ଅଟୋମେଟିକ ଆଉ ରହିବନି କେମିତି କିନ୍ତୁ କାମନା ଗୁଡ଼ିକ ଅଛନ୍ତି କୃଷ୍ଣ ଚେତନା ବ୍ୟକ୍ତିର ପ୍ରମାଣ ହେଉଛି ଯଦିଓ କାମନା ଗୁଡ଼ିକ ଅଛନ୍ତି ତଥାପି କୃଷ୍ଣ ଚେତନା ବ୍ୟକ୍ତି ଇନ୍ଦ୍ରିୟ ସୁଖ ଭୋଗ ନିମିତ୍ତ ଆଦୌ ଅଭିଳାଷ ନାହିଁ କାମନା ରହିଛି କିନ୍ତୁ ଅଭିଳାଷ କରିବନି ସେଟାକୁ ଏନ୍ଜୟ କରିବା ସେ ଚାହିଁବନି ସେ ପ୍ରକାର କାମନା ସେ ହରାଇଛି ଏ ତୁମର ଗୋଟେ ଏସି ଟ୍ରେନ୍ରେ ଯାଉଛ ହଁ ବୁଝିପାରୁଛ ନାହିଁ ଏସି ଟ୍ରେନ୍ରେ ତୁମେ ଦିଲ୍ଲୀ ଯାଉଛ କାର କିଏ ସୁପ୍ରିମକୋର୍ଟ କେସ୍ରେ ଯାଉଛି କିଏ ଅପରେସନ୍ ହେବା ପାଇଁ ଯାଉଛି କିଏ ଟୁର୍ କରିବା ପାଇଁ ଯାଉଛି ଏସି ଟ୍ରେନ୍ଟା ସମାନ କ'ଣ ବୁଝ ନା ବୋଲେ କିଏ ପରୀକ୍ଷା ଦେବା ପାଇଁ ସେ ଛୁଆମାନେ ଯାଉଛନ୍ତି କ'ଣ ନିଟ୍ ଫିଟ୍ ଯେଉଁ ପରୀକ୍ଷା ଦେବେ ବାବାଜୀ ତୀର୍ଥ କରିବା ପାଇଁ ଯାଉଛି ଦେଖ ସେ ଗୋଟିଏ ଟ୍ରେନ୍ରେ ସବୁ ଫାସିଲିଟିଜ୍ ଅଛି ସେ ଗୋଟେ ଫାସିଲିଟି ନା ଏସି ଲାଗିଛି ସବୁ ଲାଗିଛି କିନ୍ତୁ କାମନା ଯାର ଯେଉଁ କାମନା ସେଇଭଳିଆ କାମନା ପରେ କଥା ତୁମେ କ'ଣ କରୁଛ କ'ଣ ନାହିଁ ଫ୍ୟାସିଲିଟି ସମାନ ଅଛି ଏଇ ମଠ ମଠ ମନ୍ଦିରରେ ପ୍ରଭୁପାଦ ଇସ୍କନ କରିଦେଇଛନ୍ତି ତୁମେ ତୁମର ଯାହା ଦରକାର ତୁମେ ତା ନେବ ତ କୃଷ୍ଣ ତୁମର ଦରକାର ତୁମେ କୃଷ୍ଣମୟ ବ୍ୟବସ୍ଥା ଅଛି ତୁମର ମାୟା ଦରକାର ମାୟା ବ୍ୟବସ୍ଥା ଅଛି ମାନେ ସମ୍ମାନ କମେଇବ କମା ଧନ କମେଇବ କମା ସବୁ ବ୍ୟବସ୍ଥା ଅଛି ଟ୍ରେନ୍ ଗୋଟେ ତୁମ ଚେତନା କେଉଁଠି ରହୁଛି ତୁମେ ଦେଖ ତୁମେ ସେଇ ହିସାବରେ ଏନ୍ଜୟ କରିବ କିନ୍ତୁ କୃଷ୍ଣ ଚେତନାଶୀଳ ବ୍ୟକ୍ତି ବିଷୟଭୋଗ ପ୍ରତି ଲେଖିଲେ ନା ବିଷୟଭୋଗ ଅଭିଳାଷ ତାର ଆଦୌ ନାହିଁ ସେ ପ୍ରକାର କାମନା ସେ ହରାଇଛି ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତ ହୋଇ ସେ ବରାବର ସନ୍ତୁଷ୍ଟ ଥାଏ ତେଣୁ ସେ ସମୁଦ୍ର ପରିସ୍ଥିତିରେ ରହିପାରେ ଏବଂ ସେଇଥିପାଇଁ ସେ ପୂର୍ଣ୍ଣ ଶାନ୍ତି ହିଁ ଉପଭୋଗ କରେ ତୁମ ଅନ୍ତରେ ତୋର ସବୁ କାମନା ରହିଲା ଏଇଟା ହେଲା ନାହିଁ ଏଇଟା ହେଲା ଅଭାବ ଅଭାବ ଯାହା ଅନ୍ତର ରହିଲା ସେ କ'ଣ ହରିଭଜନ କରିବ କଳିଯୁଗର ଥିଲା ଲୋକଗୁଡ଼ା ଅଭାବୀ ଗୁଡ଼ା ମୋର ଏଇଟା ନାହିଁ ମୋର ସେଇଟା ନାହିଁ ଖାଲି ଦୌଡ଼ୁଛନ୍ତି ଯାହା ଅନ୍ତର ସବୁ ଗୋଟେ ଅଭାବ ରହିଲା ସେ ଭଜନ କ'ଣଟା କରିବ ତେଜ ବିପ୍ରଶ୍ୟ ବର୍ଧତେ ଆଜି ପଡ଼ୁଥିଲା ପାବନଦେବ ସେ ପ୍ରବଚନ ଦେଉଛନ୍ତି ସନ୍ତୁଷ୍ଟ ବ୍ରାହ୍ମଣ ସନ୍ତୁଷ୍ଟ ହେଲେ କେହି ସନ୍ତୁଷ୍ଟ ହୁଅନ୍ତୁ ନ ହୁଅନ୍ତୁ ସାଧୁ ବ୍ରାହ୍ମଣ ଭଗବାନଙ୍କର ଭକ୍ତ ବ୍ରାହ୍ମଣ ଏମାନେ ସନ୍ତୁଷ୍ଟ ହେବେ କାହିଁକି ତାଙ୍କ ତେଜ ବଢ଼ିବ ତପଟା କରିପାରିବ ସନ୍ତୁଷ୍ଟ ହେଲେ ତାଙ୍କ ମନଟା ସ୍ଥିର ରହିଲା ଯାହା ପ୍ରଭୁ ଦେଇଛନ୍ତି ଆଗ୍ରସ୍ତ ସେଗୁଡ଼ା ତୁମେ ସନ୍ତୁଷ୍ଟ ହେବ ଯେଭଳି ସ୍ତ୍ରୀ ସାର୍ଟିଫିକେଟ୍ ହେଲେ କ'ଣଟା ହେବ ମୋ ସ୍ତ୍ରୀ ଏମିତି ହେଇଗଲା ମୋ ସ୍ୱାମୀ ଏମିତି ହେଇଗଲା କାହିଁକି ତୁମେ ହଉଛୁ କାହିଁକି କରମ ଫଳଟା ସେମିତି ତୁମେ ମିଳିଛି ଆଉ ସନ୍ତୁଷ୍ଟ ରୁହ ସନ୍ତୁଷ୍ଟ ରୁହ ସନ୍ତୋଷ ହେଲେ ଭୋଜନ କରିପାରିବ ସନ୍ତୋଷ ନହେଲେ ଭୋଜନ କରିପାରିବ ସେଥିପାଇଁ ଶୀଘ୍ର ପୂର୍ବଦ ଏଇଟା କହିଲେ ପୂର୍ଣ୍ଣ ଶାନ୍ତି ଉପଭୋଗ କରେ ସମୁଦ୍ର ପରିସ୍ଥିତି ରହିପାରେ ଅନ୍ୟମାନେ ଯେଉଁମାନେ ମୁକ୍ତିକାମୀ ସେ କାମନା ଯେଉଁମାନେ ପୂର୍ଣ୍ଣ କରନ୍ତି ସେମାନଙ୍କର କୌଣସି ପ୍ରକାର ଶାନ୍ତି ଲାଭ କରିପାରନ୍ତି ନାହିଁ ସେମାନଙ୍କ ପକ୍ଷରେ ଭୌତିକ ସଫଳତା କଥା କ'ଣ ବା କହିବା କୌଣସି ଦିଗରେ ସେମାନେ ସଫଳତା ଲାଭ କରିପାରନ୍ତି ନାହିଁ କର୍ମୀଗଣ ଅର୍ଥାତ୍ ସକାମୀ କର୍ମୀ ଯେଉଁମାନେ ଫଳଭୋଗ କାମନା ଥାଏ ଅର୍ଥାତ୍ ଭୁକ୍ତିକାମୀ ମୁକ୍ତିକାମୀ ଓ ସିଦ୍ଧାମୀ ଅର୍ଥାତ୍ ଯେଉଁ ଯୋଗୀଗଣ ଯୋଗସିଦ୍ଧି କାମନାରେ ଲିପ୍ତ ଏମାନେ ସମସ୍ତେ ଅଶାନ୍ତ ଆମର ଚତୁର୍ଥ ଏଠି ଲାଗିବ ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ ତାର ଅନୁବାଦ ଏଇଟା ଭୁକ୍ତିକାମୀ ମୁକ୍ତିକାମୀ ସିଦ୍ଧିକାମୀ ଯୋଗୀ ଯେଉଁମାନଙ୍କ ଯୋଗୀ ଗୁଡ଼ା ସିଦ୍ଧି ଯାଆନ୍ତି କର୍ମୀ ଲୋକଗୁଡ଼ାକ ଭୁକ୍ତି ଯାଆନ୍ତି ଭୋଗ କରିବା ଧନ ସମ୍ପତ୍ତି ଗୁଡ଼ା ଭଲ ଘର ଭଲ ମିଳିବ ଏ ଯେଉଁ ସାହେବ ଭାଇବା ସବୁ ପୂଜା କରନ୍ତି କ'ଣ ଏଗୁଡ଼ା ସବୁ ଭକ୍ତିକାମୀ ଗୁଡ଼ାକ ନା ଆଉ କ'ଣଟା ତାଙ୍କର ସେ ଯେତେବେଳେ ସାହେବା ପୂଜା ନ ହଉଥିଲା ସଂସାର ସବୁ ଭିକାରୀ ଥିଲେ ନା କ'ଣ ସବୁ ଭିକାରୀ ଥିଲେ ସିଏ ଯେତେବେଳେ ଜଗତରେ ଲୋକ ନଥିଲେ ସେତେବେଳେ ଆଉ ଟଙ୍କା ସୁନାମ ନଥିଲା ବୋଧେ ଭକ୍ତିକାମୀ ଗୁଡ଼ାକ ଭକ୍ତିକାମୀ ତାଙ୍କର କାହାକୁ ପୂଜା କରି ପକେଇବେ ସକାମୀ କର୍ମ କରିବେ ସକାମ କର୍ମ କ'ଣ ଭକ୍ତିକାମୀ ସକାମ କର୍ମ କଲେ ଭୋଗ ପାଇବେ ଆଉ ଯୋଗ ଯେଉଁମାନେ କଲେ ସିଦ୍ଧିକାମୀ ଜ୍ଞାନୀମାନଙ୍କର ମୁକ୍ତିକାମୀ କର୍ମୀ ଜ୍ଞାନୀ ଯୋଗୀ ସକଲି ଅଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ ଦେବ ଶାନ୍ତ ତୁମେ ଖାଲି କୃଷ୍ଣ ଭକ୍ତ ହେଲେ ସୁଖ ପାଇଯିବ ନା କ'ଣ କୃଷ୍ଣ ଭକ୍ତର ବିଶେଷଣ କ'ଣ ରହିଲା ନିଷ୍କାମ ସେଇଟା ବାପା ମୁଖ ଚାପି କ'ଣ ଭାବିଲା ବୁଝୁଛ କି ଖାଲି କଡ଼ା ତେଲ ଗୋଟେ ଲଗେଇ ଦେଇକି ଯୋଉ ବୁଲି ପଡ଼ୁଛ ସେ ବାପା ଛାଡ଼ ସେ ବୁଦ୍ଧି ଛାଡ଼ ଇଏ ସେ ଅ ପାଠ ତୁମ ବଢିଆ ପାଠ ନୁହେଁ ଇଏ କଟା ତେଲକୁ ମାରିଦେଇ ତୁମେ ବୁଲି ପଡ଼ିବ ହଁ ମୁଁ ଭକ୍ତ ହେଇଗଲି ମୋତେ କାଇଁ ଶାନ୍ତି ମିଳୁନି ମୁଁ ଏତେ ଦିନ ଭୋଜନ କଲି ବାବା ଏତେ ଦିନ ଭୋଜନ କଲୁ ନିଷ୍କାମ ହେଇଛୁ କି ତୋ ଭିତରେ ତ ଭରିପୁରି ହେଇକି ରହିଛି କାମନା ଗୁଡ଼ାକ ହବନି ଅଟକିଲୁ ସନ୍ତୁଷ୍ଟ ହୁଅ କାମନା ଗୁଡ଼ା ରହିଲେ ତୁମେ ସକାମୀ ହେଇଗଲେ ତୁମେ ଆଉ ତୁମର ଭୋଗ କାମନାଟା ଆସିବ ଆଉ ମୋତେ ଯାହା ପ୍ରଭୁ ଦେଇଛନ୍ତି ସନ୍ତୁଷ୍ଟ ସନ୍ତୋଷ ଯେତେ ତୁଇ ହରି କି ବଜ ସଂସାରେ ପଡ଼ି ଆଉ ନପା ଓ ଲାଜ ସେ ତାଙ୍କ ପଦରେ ଲେଖିଥିଲେ ସନ୍ତୋଷ ଯେତେବେଳେ ତୁମେ ଭୋଜନ କର ଲାଜ ତୁମକୁ ଲାଗୁନି ସେ କହୁଛନ୍ତି ବା ଲାଜ ତୁମକୁ ଲାଗୁନି କିଏ ତୁମକୁ ଭଲ ପାଉଛି ମ କିଏ କାହାକୁ ଗୋଟେ ଭଲ ପାଉଛି କହୁନା ସାଧୁକୁ ଲୋକ କହିଦେଉଛନ୍ତି ତୁମକୁ କିଏ ଭଲ ପାଇବ ଭାବିଲେ ବୁଝୁଟି ତୁମକୁ କିଏ ଭଲ ପାଇବ କହୁଛ ମୁଁ ଏତେ କରିଛି ତୁମେ କ'ଣ କରୁଛ ମ ସାଧୁ ବା ଜଗତର ପିତା ମାତା ସବୁ ଛାଡ଼ି ଆସି ଲୋକ ଜ୍ଞାନ ବୁଝେ ତା ପଛରେ ଲୋକ ତାକୁ କହୁଛନ୍ତି ଏଇଟା ଗୋଟେ ଲାଜ ଏ ସଂସାରକୁ ଆସିକି ଯିଏ ବୁଝିପାରୁନି ସଂସାର ଗୋଟେ ଏଭଳି ଗୋଟେ ନେଷ୍ଟି ପ୍ଲେସ୍ ଆମ ଗୁରୁଦେବ କୁହନ୍ତି ଏଇଟା ଗୋଟେ ନେଷ୍ଟି ପ୍ଲେସ୍ ସେ ଏଠି ଆଉ କହିବି ମୁଁ ବଡ଼ ହେବି ସେ କ'ଣ ଅଜ୍ଞାନୀଟା ନା ଆଉ ଏଇଟା ଭଲ ଜାଗା ନୁହେଁ ଏଇଟା ଭଦ୍ରଲୋକର ବାସସ୍ଥାନ ନୁହେଁ ଭକ୍ତିନାଥ ଠାକୁରଙ୍କ ଭାଷାରେ ଶାନ୍ତି ଯାଉମାନେ ଚାହୁଁଛନ୍ତି ସେ ଜଗତ ରହିବା ପାଇଁ କେବେ ଚାହିଁବେ ଏଠି ଶାନ୍ତିପୂର୍ଣ୍ଣ ବାତାବରଣ ନାହିଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ନାହିଁ ଏଠି କିଏ କାହାକୁ ଭଲ ପାଆନ୍ତିନି ସ୍ୱାର୍ଥରେ ରଞ୍ଜିତ ଗୋଟେ ହୃଦୟ ଗୋଟେ ଓଡ଼ିଆରେ କୁହନ୍ତିନି ସ୍ୱାର୍ଥର ଗୋଟେ ପୋଷାକ ମୁଖ ପିନ୍ଧିଛନ୍ତି ଦେଖାଉଥିବ ଗୋଟେ ତୁମର ବନ୍ଧୁବାନ୍ଧବ ତୁମ ରିଲେଟିଭ୍ସ ସ୍ୱାର୍ଥର ଗୋଟେ ମୁଖା ପିନ୍ଧିଛନ୍ତି ଏମାନେ ନିଷ୍ଠି ୱାର୍ଲ୍ଡଟା ଲାଜ କଥା ନା ଆଉ, ଆମେ ତା ଦେହରେ ଗୋଟେ କ୍ରେଡିଟ୍ ନବା ସଂସାରକୁ ଆସି, କ୍ରେଡିଟ୍ ତୁମ ନୋବେଲ ପୁରସ୍କାର ମିଳୁ ଯାହା ବି ମିଳୁ, ଲାଜ ଆମ ପାଇଁ ସନ୍ତୋଷ ଚିତ୍ତରେ ଭଗବାନଙ୍କୁ ଡାକ, ଯାହା ପ୍ରଭୁ ଯେଉଁ ସ୍ଥିତି ରଖିଛନ୍ତି, ଯେଉଁଠି ତୁମେ ରହିଛ, ଯାହା ମିଳିଛି ଭଗବାନଠୁ, ପ୍ରଭୁ କେବେ ଅନ୍ୟାୟ କରିବେ ମୋ ପାଇଁ? ଆଉ ସିଏ ଅନ୍ୟାୟ କରିବେ, ମୁଁ କାହା ପାଖରେ ଶରଣ ଯିବି? ସେ ଯାହା କରୁଛନ୍ତି ବିଚାର କରି କରିଛନ୍ତି, ମୁଁ ତମେ ଡାକୁଛି, ସେ ତାର ନାମକୁ ଆଶ୍ରୟ କରିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ମାନେ ସେ ଗୋଟିଏ କଥାରେ ଛିଡ଼େଇ ଦିଅନ୍ତି, କପାଳ ଲେଖନ କି କରିବ, କପାଳ ଲେଖା ହେଇଛି ଆମେ କଣ କରିବା? ତା ମନୁଷ୍ୟ ବୁଝେଇ ଦିଅନ୍ତି, ପୂର୍ବ ସେଟା ଲେଖୁଛନ୍ତି, ଭକ୍ତି ମୁକ୍ତି କାମୀ ସବୁଗୁଡ଼ିକ ଅଶାନ୍ତି, ମୁକ୍ତିକାମୀ ସିଦ୍ଧିକାମୀ ଯେଉଁ ଯୋଗୀଗଣ ସିଦ୍ଧ କାମନାରେ ଲିପ୍ତ, ଏମାନେ ସମସ୍ତେ ଅଶାନ୍ତ, କାରଣ ଏମାନଙ୍କର ଏକ ପ୍ରକାର କାମନା ମାନ ରହିଛି, ସେ ପ୍ରକାର କାମନା ପରିପୂର୍ଣ୍ଣ ଲାଭ କରିପାରେ ନାହିଁ, ପରିପୂର୍ଣ୍ଣତା ଲାଭ କରିପାରେ ନାହିଁ। କିନ୍ତୁ କୃଷ୍ଣ ଚତୁଶୀଳ ବ୍ୟକ୍ତି କୃଷ୍ଣ ସେବାରେ ନିଯୁକ୍ତ ହୋଇ ସର୍ବଦା ଦିବ୍ୟ ଆନନ୍ଦ ଓ ଶାନ୍ତି ଲାଭ କରିଥାଏ, ଭଗବାନଙ୍କ ସେବାରେ ସେ ରହିଛି, ତାକୁ ଦିବ୍ୟ ଆନନ୍ଦ ଶାନ୍ତି ମିଳିବ। ଆଉ ସେ ସେବା କରିକି ତାକୁ ଯଦି କଷ୍ଟ ଲାଗିଲା, ସେ କି ଭକ୍ତ ହବ? ସେ ତାକୁ କେଉଁଠି କ'ଣ ମିଳିବ? ସେବା କରିକି ତାକୁ ଆନନ୍ଦ ଲାଗୁନି, ତାର ଆଉ ଗୋଟେ କିଛି ପାଇବାର ଆଶା ଅଛି, ମୁଁ ଗୋଟେ ବଡ଼ ହେଇଯିବି, ରାତାରାତି ବଡ଼ ହେଇଯିବି, ମୋ ଜଗତର ସମ୍ମାନ ଦରକାର, ଧନ ଦରକାର। ସିଏ ମାୟାର କେବଳ ମାୟା ଦ୍ୱାରା ପ୍ରତାରିତ ହେବେ ଆଉ କିଛି ମାୟା ଠକିବ ତୁମକୁ ଉପସ୍ଥିତିରେ ସେୟା। କୃଷ୍ଣ ଦଂଶ ବ୍ୟକ୍ତି କୃଷ୍ଣ ସେବାରେ ରହି ସର୍ବଦା ଦିବ୍ୟ ଆନନ୍ଦ ଓ ଶାନ୍ତି ଲାଭ କରୁଥାଏ, ତାର ଆଉ କୌଣସି କାମନା ପରିପୂର୍ଣ୍ଣ ହେବାର ନଥାଏ, ଏପରିକି ସେ ତଥାକଥିତ ଭୌତିକ ବନ୍ଧନରୁ ମୁକ୍ତ ହେବା ପାଇଁ ମଧ୍ୟ କାମନା ରଖିନଥାଏ। ସେ କାମନା କରିବନି ଯେ ପ୍ରଭୁ ମୋତେ ଉଦ୍ଧାର କରିଦିଅନ୍ତୁ, ତାକୁ ତ ଆନନ୍ଦ ମିଳୁଛି, ଆଉ କାମନା କଣଟା କରିବ? ଏଠି ଯାହା କରୁଛି, ଢିଙ୍କି କୁହନ୍ତି ନା ଓଡ଼ିଆରେ, ଢିଙ୍କି ସ୍ୱର୍ଗଲେ ଧାନ କୁଟିବ, ଚକ୍ରବାସୀ ଏଇଟା ଲେଖୁଛନ୍ତି। ସାଧନ ଆଉ ସିଦ୍ଧ ଏଇ ଅବସ୍ଥାରେ ଦୁଇଟା ଜିନିଷ ଅବସ୍ଥା, ଏଠି କଞ୍ଚା ଆମ୍ବ, ସେଟା ହଉଛି ପାଚିଲା ଆମ୍ବ, ସେଇ କାମ। ସେ ଆମ୍ବଟା କଞ୍ଚା ଆମ୍ବଟା ପାଚୁଛି କି ନାହିଁ? ବର୍ତ୍ତମାନ ଯାହା କରୁଛି ସେଠି ସେୟା କରିବା, ଏଇ ଯେଉଁ ସେବା ଯାହା ସବୁ କରୁଛି କରିବା, ଯେହେତୁ ସାଧକ ଅବସ୍ଥାରେ ଅଛି ଏଇଟା ଆମକୁ କଷ୍ଟ, ଆଉ ଏତେ କରିବି କ'ଣ? ଆଉ ସେଠି ଯେଉଁ ସଖୀମାନେ ମଞ୍ଜରୀମାନେ ଅଛନ୍ତି କୁଞ୍ଜରେ, ସେଠି କ'ଣ ତାଙ୍କୁ ଆଣୁଛନ୍ତି? ସେତେ କ'ଣ ଦିଲ୍ଲୀ ଟାଉନ୍ ଥିଲା କି? ବୃନ୍ଦାବନରେ କୃଷ୍ଣ ଥିଲେ, ଦିଲ୍ଲୀ ଟାଉନ୍ରୁ କ'ଣ ମଗଉଥିଲେ କି ଫୁଲ ସଜେଇବା ନେଇକି? ଆଉ ଆଜିକାଲି ଯେମିତି ମଗେଇ ଦେଉଛନ୍ତି, କ'ଣ ଏଟା କ'ଣ ଆପଣ ଆଜି ମୁଁ କହୁନଥିଲି, କ'ଣ ଏଟା ଫୁଲ ବଙ୍ଗଳା ନା କ'ଣ ଫୁଲ ବଙ୍ଗଳା? ଏବେ ଡାକି ଦେଉଛନ୍ତି ସବୁ ଆମର ସଜେଇବା ନେଇକି, ଯେଉଁ ବାଙ୍କ ବିହାରୀଙ୍କର ଆଉ ରାଧାରମଣଙ୍କର ମନ୍ଦିର ସଜାଉଛି, ଏ ଫୁଲବାଲା ଆସ ସଜେଇକି ଯିବ। ଆଚ୍ଛା କୁଞ୍ଜରେ କିଏ ସଜାଉଥିଲା? ବେଙ୍ଗଲୁରୁ ଆସୁଥିଲେ ଫୁଲବାଲା, ବଙ୍ଗାଳୀ ଫୁଲ ଧରିକି ଆସିକି ବସ୍ରେ ସଜେଇକି କୁଞ୍ଜକୁ ଯାଉଥିଲେ ନା କ'ଣ? ମୋତେ ପାଠ ପଢ଼ିବୁନି ତୁମେ, ଆମେ ଏତେ କ'ଣ କରିବୁ? ଆମେ ତୁ କ'ଣଟା କରିବୁ କିରେ ବାପା? ବାବୁ ଭାଉକୁ ଆସୁଛୁ ସେଠି, ବାବୁ ଭାଉକୁ ଆସୁଛୁ ନା ଆମେ? ଏ ସଖୀ ମଞ୍ଜରୀ ରାଧାରାଣୀ ରାତିରେ କୁଞ୍ଜ ଜାଣିକି ସେ ଲେଖୁନାହାନ୍ତି, ସେ କ'ଣ ସେ ଭଜନ ମୁଁ ଗାଏନି, ସେଥିରେ ଲେଖିଛନ୍ତି ବା, କୁଞ୍ଜକୁ ମଣି ଜାଳିଲା ପରା ଜାଗର, କୁଞ୍ଜକୁ ଜାଗର ବତି ଜାଳିକି ରାଧାରାଣୀ ବସିଛନ୍ତି କୁଞ୍ଜ ସଜେଇକି ସଖୀମାନଙ୍କୁ ନେଇକି, ରାତାରାତି ସେ ଜଗିକି ବସୁଛନ୍ତି, ସେ କୁଞ୍ଜ ସଜେଇଛନ୍ତି କିଏ? କିଏ ବୃନ୍ଦାବନ କୁଞ୍ଜ ସଜାନ୍ତି? ସେ ରାତି ଅନିଦ୍ରା ହେଇ ବସି ଜଗିକି ବସୁଛନ୍ତି, ଆଉ ତୁମେ କ'ଣଟା କରିବ? ଏଠି ଯାହା କରୁ ସେଠି ସେୟା ହବ, କିନ୍ତୁ ଏଠି ଏଇଟା ଆମେ ଯେହେତୁ ବଦ୍ଧ ଅବସ୍ଥାରେ ଅଛେ, ସର ଅଛି, ଏଇଟା ଆମକୁ କଞ୍ଚା ଆମ୍ବ ଭଳିଆ ଲାଗୁଛି, କିନ୍ତୁ ସେଟା ପାଚିବାକୁ ଦିଅ, ସେଠି ସେୟା କରିବ, ସେଠି ସେବା ନା ଆଉ ସେଠି କ'ଣ ଅଛି? ସେଠି ସମସ୍ତେ ସେବକ ଆଉ ସେ ଦିବ୍ୟ ଆନନ୍ଦ ଦିବ୍ୟ ସେବା, ଏଇଟା ଜଡ଼ ସରରେ କାମନା ଗୁଡ଼ା ରହିଛି, ଏଇଟା ଭଲ ଲାଗୁ, ସେବାଟା କାହାକୁ ଭଲ ଲାଗିବନି, ତାର କାମନା ରହିଲା, ଅଲଗା କାମନା ରହି ତାକୁ ସେବା ତ ଦବ, ତାର ତ କାମନା ପ୍ରଶ୍ନ ଦରକାର, ଆଉ ଏ ସେବାଟା ତାକୁ ଗୋଟେ ଡ୍ୟୁଟି ଭଳିଆ ଲାଗିବ, ଆଉ ସେ ଆଉ କ'ଣ ଜାଣିପାରିବ? ଏଇଟା ଜାଣିପାରିବେ ଆଉ ସଖୀ ମଞ୍ଜରୀ ମାନେ କ'ଣ କରନ୍ତି? ଆଉ ସେବା ଏପଟ ଉପରେ ଡାଇରେକ୍ଟ ଲେଖି ଦେଉଛନ୍ତି ନା? ଆଉ କୃଷ୍ଣ ଚେତନଶୀଳ ବ୍ୟକ୍ତି କୃଷ୍ଣ ସେବାରେ ନିଯୁକ୍ତ ରହି ସର୍ବଦା ଦିବ୍ୟ ଆନନ୍ଦ ଓ ଶାନ୍ତି ଲାଭ କରୁଥାଏ, ତାର ଆଉ କୌଣସି କାମନା ପରିପୂର୍ଣ୍ଣ ହେବାର ନଥାଏ। କ'ଣ କାମନା ହେବା ଦରକାର ଅଛି? ଭଗବାନଙ୍କ ସେବା ଯୋଉଟା ହେଲା, ପ୍ରଭୁଙ୍କର ସେବା, ଗୁରୁଦେବ ସେବା କୁହନ୍ତି, ସବୁ ତ ସେବା ଆଉ, କୋଉଟା ଝାଡ଼ୁ ମାରିବା ଏଠି ସେବା, ରୋଷେଇ କରିବା ସେବା, ତୁ ଭିକ୍ଷା କଲେକ୍ସନ କରିକି ଆଣ, ପୂଜାରେ କର, ସବୁ ତ ପ୍ରଭୁଙ୍କର ସେବା। ଏଟା ଏଟା କୋଉଟା କ'ଣ? ଏଟା ଗୋଟେ ବଡ଼ ସେବା କ'ଣ, ଛୋଟ ସେବା କ'ଣ, ଏଟା ଏମିତି କ'ଣ, ସେମିତି କ'ଣ? ଆଉ ସେବାରେ ଯାହାକୁ ଆନନ୍ଦ ମିଳୁନି, ତାକୁ ବୁଝିଦେବ ଗୋଟେ କୁଟ ୱାଡ଼ିଙ୍ଗରେ ଧରିଦେବେ, ତାକୁ ସେବାଟା କଷ୍ଟ ଲାଗୁଛି, ମାନେ ତାର ଅଲଗା କାମନା କିଛି ରହିଛି, ଆଉ ଆସି କ'ଣଟା କରିବ? ତା ସ୍ୱରୂପ ସ୍ଥିତିରେ ରହିପାରୁନି, ଆଉ ତାର କାମନାଟା ଅଲଗା ରହୁଛି, ଆଉ ସେଟା ସବୁ ବାହାନା। ଆଉ ଯାହା କରୁଛି ସବୁ ଭକ୍ତି ନାଁରେ ଆଡ଼େଇକି, ମୁଁ ଏଠିକି ଯିବି, ସେଠିକି ଯିବି, ଏଠି ଭଜନ, ସେ ସବୁ ବାହାନା। କିନ୍ତୁ ତୁମେ ଗୋଟେ ଡ୍ୟୁଟା କରୁନ କେମିତି? ମୁଁ ଗୋଟେ କର୍ମୀ କଥାରେ କେମିତି, ଦିଓଳି ପ୍ରସାଦ ପାଉଛ, ଭଗବାନଙ୍କର ତୁମ ପ୍ରଭୁଙ୍କର ସବୁ ଜିନିଷ ବ୍ୟବହାର କରୁଛ, ପ୍ରଭୁଙ୍କ ଜାଗାରେ ରହୁଛ, ଘରଟା କେତେ ହେଲାଣି? ମୁଁ ବ୍ରହ୍ମଚାରୀ ମାନଙ୍କୁ ତ ଡାଇରେକ୍ଟ ଖୋଲିକି କୁହେ ସବୁ, ମୁଁ ଡରିବି ନା କ'ଣ କାହାକୁ? ତୁମେ ଯେଉଁ କହୁଛ ତୁମେ କେତେ ଘଣ୍ଟା ସେବା କରୁଛ ମୋତେ କୁହ, ଦିନକୁ ଲୋକ 300 ଟଙ୍କା କମାଉଛନ୍ତି, କେତେ ଘଣ୍ଟା ସେବା କରିବି ଭାବିଲେ? 8 ଘଣ୍ଟା ସରକାର ଲେଖୁ, 6 ଘଣ୍ଟାରେ ମନେକର କମେଇବ 300 ଟଙ୍କା ତ? ଆଚ୍ଛା ତୁମେ ବମ୍ବେରେ ଯୋଉ ବ୍ରହ୍ମଚାରୀ ରହୁଛି, କି ଦିଲ୍ଲୀରେ ରହୁଛି, କି ଭୁବନେଶ୍ୱର ଯୋଉ ବ୍ରହ୍ମଚାରୀ ରହୁଛି, କି ଯୋଉ ସିଟିରେ ରହୁଛି, କି ତୁମେ ଏଠି ରହୁଛ, ଏଠି ଘରଗୁଡ଼ା କେତେ ହେଲାଣି? ତୁମ ଗାଁର ଘରଗୁଡ଼ା କେତେ ଦେଖୁନା? ଯିଏ ଚିନ୍ତା କରୁଛି ମୁଁ କ'ଣ କରୁଛି, ତୁମ ଏଟା ଅଳସୁଆ କେମିତି ଲାଗିବ? ଆଜି ଘରେ ରହୁଛୁ, ସେ ଭଗବାନ ପାଇଁ କରିବ କ'ଣ? ଏଟା ସବୁ ଭଗବାନଙ୍କର ସେବା। ତୁମେ ଲେଜିନେସ୍ ହେଲେ, ତୁମେ ସଂସାର ସଂସାର ଲେଜି ହେଲେ ବଞ୍ଚିପାରିବ? ଅଳସୁଆ ହେଲେ ତୁମେ ସଂସାର ବଞ୍ଚିପାରିବ? ଏଠି କେମିତି ଲେଜିନେସ୍ ଆସୁଛି? ଯିଏ ଯାହାକୁ କଷ୍ଟ ଲାଗୁଛି, ଯାହାର ତାକୁ ଇମିଡିଏଟଲି ବୁଝିଦେବ, ତାର ଭଗବାନଙ୍କୁ ଖୁସି କରିବା ଛଡ଼ା ଅଲଗା କିଛି ନିଜର କାମନା ଗୋଟେ ରହୁଛି, ମୋ ତାର ଗୋଟେ ଟାର୍ଗେଟ କିଛି ରହିଛି, ମୁଁ ଏଇଟା କରିବି, ତାର ସେଇଟା ନହେଲେ ସେ କରିବନି ସେବା। ସେଥିପାଇଁ ତାକୁ ସବୁବେଳେ ଜୀବନସାରା ଦୁଃଖ ଭୋଗିବାକୁ ପଡ଼େ। ତାର ଟାର୍ଗେଟ ଗୋଟେ ମୁଣ୍ଡରୁ ଗାଳି ଦିଏ ଏମାନଙ୍କୁ, ମୁଣ୍ଡ ଡରେ ମୁଁ ସିଧା କରିଦେବେ। ତୁମେ କି ବଜାର, ତୁମେ ମୁଣ୍ଡରୁ ପ୍ଲାନ୍ ପକେଇକି ଆସିଛ, ପ୍ଲାନ୍ଟା ପୁରେଇ ଦେଇଛ, ମୁଁ ଏଇଟା କରିବି। ଆମ ଜୀବନର ପ୍ଲାନ୍ ନଥିଲା, ଆଜି ବି ଜାଣିନ ଆମ ପ୍ଲାନ୍ କ'ଣ। ତୁମେ ମୁଣ୍ଡରେ ପଶିକି ଆସିଛି, ମୁଁ ଏଇଟା କରିବି, ମୁଁ ସେଇଟା କରିବି, ମୁଁ ସେଇଟା କରିବି। ତୁମ ମୁଣ୍ଡରେ ଭୂତ, ହେଟା ଭୂତ ଭକ୍ତର ମୁଣ୍ଡରେ, ଏଟା ଗୋଟେ ଭୂତ ଯୋଜନା, ଗୋଟେ ଭୂତ ତୁମର। ତୁମେ କୃଷ୍ଣ ଯୋଜନା ଜାଣିନ ନା, କୃଷ୍ଣ ତୁମକୁ ଭଗବାନଙ୍କ ହାତରେ ଆମେ କଣ୍ଢେଇବା ପାଇଁ ଆସିଛେ ନା, ଭଗବାନଙ୍କୁ କଣ୍ଢେଇ କରିବା ପାଇଁ ଆସିଛ? ତୁମର ଯୋଜନା ଅଛି, ତୁମେ ଭଗବାନଙ୍କୁ ସେବା କରୁଛ, ତୁମେ ତ ଭଗବାନଙ୍କୁ କଣ୍ଢେଇ କରିବା ପାଇଁ ଚାହୁଁଛ, ତୁମେ ପ୍ରଭୁଙ୍କ ହାତରେ କଣ୍ଢେଇବା ପାଇଁ ଆସିଛ। ତୁମ ଯୋଜନା କ'ଣ? ମାରବି ରଖବି ଯୋଉ ଇଚ୍ଛା ତୁମର, ତୁମେ ଯାହା କରିବ କରିବ, ମାରିନି ମାରିବ, ରକ୍ଷଣ ରଖିବ ନା। ଆମେ ପ୍ରବଚନ ଦେବା ପାଇଁ ଆସିଥିଲୁ, ଆମେ ଯେଉଁ ଘର ଛାଡ଼ିଥିଲୁ ପ୍ରବଚନ ଦେବା ପାଇଁ ଆସିଥିଲୁ। ତୁମେ ଏବେ ସବୁ ପ୍ରବଚନ ଶୁଣିକି ହଁ ଇଏ ଏତେ ପ୍ରବଚନ ଦେଲାଣି, ଏତେ ଲୋକ ପ୍ରଶଂସା ପାଉଛି, ଆମେ ପ୍ରବଚନ ଦେବୁ। ତୁମେ ଏବେ ସବୁ ଶିଖୁଛ, ଆମେ କ'ଣ ଆସିଥିଲୁ? ସେଥିପାଇଁ ଆମେ ଝାଡ଼ୁ ମରାଟା ଯେତିକି ଆନନ୍ଦ ପାଉଥିଲୁ, ଏତେ ସେତିକି ଆନନ୍ଦ ଏଥିରେ ବି ନାହିଁ, ମନେ ରଖ। ଆମେ ଆଜି ବି ସେବା କଲେ ଯେତିକି ଆନନ୍ଦ ମିଳେ, ତୁମକୁ ପ୍ରବଚନ ବହୁତ ବଡ଼ ଲାଗିପାରେ, ଆମକୁ ସେତିକି ବଡ଼ ଲାଗେ ନା। କାମ ପାଇଁ ସବୁ ସମାନ, ପ୍ରବଚନଟା ଯେତିକି, ଝାଡ଼ୁ ମାରିବାଟା ସେତିକି, ସବୁଟା ଆମ ପାଇଁ ସମାନ, କାରଣ ସବୁ ଭଗବାନଙ୍କର ସେବା। ଆଉ ଗୋଟେ ପୋଜିସନ ଆମର କିଛି, ଆମର ପୋଜିସନ ହେଲା ଆମ ସେବକ। ଯୋଜନା ରଖିଲେ ତୁମେ କେମିତି ସକ୍ସେସ ହେଇପାରିବନି, କେବେ ସକ୍ସେସ ହେଇପାରିବନି। ଏଟା ସେବାଟା ଆଉ ସେବାରେ ପରିପୂର୍ଣ୍ଣ ହବ। ଏଠି ପ୍ରବଦ ଲେଖିଥିଲେ, କୃଷ୍ଣ ଯତ୍ନଶୀଳ ବ୍ୟକ୍ତି କୃଷ୍ଣ ସେବାରେ ନିଯୁକ୍ତରେ ସର୍ବଦା ଦିବ୍ୟ ଆନନ୍ଦ ଓ ଶାନ୍ତି ଲାଭ କରୁଥାଏ, ତାର ଆଉ କୌଣସି କାମନା ପରିପୂର୍ଣ୍ଣ କରିବାର ନଥାଏ, ଏପରିକି ସେ ତଥାକଥିତ ଭୌତିକ ବନ୍ଧନରୁ ମୁକ୍ତି ହେବାର କାମନା ରଖିନଥାଏ, ଏଥିପାଇଁ ସେମାନେ ପୂର୍ଣ୍ଣ ଶାନ୍ତି ଲାଭ କରନ୍ତି। ଏଟା ସେବା ମାର୍ଗଟା ଆଉ ସେବା ଯଜ୍ଞ ଗୁରୁଦେବ କୁହନ୍ତି, ଭଗବାନଙ୍କ ସେବା କଲେ ତୁମେ ବଞ୍ଚିଯିବ, ସ୍ୱୀକୃତିଟା ପ୍ରାପ୍ତ ହବ। ଗୋଟେ ସାଇଣ୍ଟିଫିକ ଯାହା ବୈଜ୍ଞାନିକ ଭିତ୍ତିକ ଆଚାର୍ଯ୍ୟ ପରମ୍ପରା ନା, ଏକ ହେଲା ଆମର ସ୍ୱୀକୃତିଟା ନାହିଁ, ଚିତ୍ତ ସରଳ ନୁହେଁ, ସଂସ୍କାର ହେଲା କମ, ତା ଭିତରେ କାମନା ହେଲା ଅଧିକା। ଆଉ ତୁମେ ଆସିକି ଭଗବାନଙ୍କୁ ପାଇବ କେମିତି, ପ୍ରଭୁଙ୍କୁ କେମିତି ପାଇବ, ସେଥିପାଇଁ ଆଚାର୍ଯ୍ୟମାନେ ଗୋଟେ ସାଇଣ୍ଟିଫିକ ନୁହଁ। ତ କାହିଁକି ସେ ମଠ ମନ୍ଦିର କରିକି ଯେଉଁ ସମସ୍ୟା, ଯେଉଁ ଭକ୍ତ ଆଜିକାଲି ଆସୁଛନ୍ତି, କି ଦୀକ୍ଷା ନବ କିଏ କ'ଣ କରିବ, ସିଏ ତାଙ୍କ କଥା ହିଷ୍ଟ୍ରି ଶୁଣିଲା ତ ମୁଣ୍ଡ ଗରମ ହେଇଯାଉଛି, ଏତେ କୁସଂସ୍କାର। ଏମାନେ ପାଇଁ ଆଚାର୍ଯ୍ୟମାନେ କାହିଁକି ଗୋଟେ ସବୁ ଅଡ଼ୁଆ କାମ ଭଳିଆ, ମଠ ମନ୍ଦିର ଗୁଡ଼ାକ ସବୁ ଲୋକ ଭାବୁଛନ୍ତି ଏଟା ଗଣ୍ଡଳ ବେଶୀ ଚାଲିଛି, ଏଠି ଏମିତି ହେଉଛି ସେମିତି, ଏଟା କାହିଁକି ଏସବୁ କଲେ? ଜୀବ ଗୁଡ଼ାକ ଅସଂସ୍କାର ଜୀବ, ଏମାନଙ୍କର କିଛି ଗୋଟେ ସ୍ୱାଭାବିକ ଭଜନ ସ୍ପୃହା ନାହିଁ, ସ୍ୱାଭାବିକ ନାହିଁ, ସେଥିପାଇଁ ତାଙ୍କୁ ଏଠି ସ୍ୱୀକୃତି ପ୍ରଦାନ କରାଯାଏ, ତାଙ୍କୁ ଗୋଟେ ବ୍ୟବସ୍ଥା କରାଯାଇଛି। ବଡ଼ ଉଦାର ମନା ଆଚାର୍ଯ୍ୟମାନେ ଆଶ୍ରୟ ଦେଇଛନ୍ତି, ଆଉ ନିରାଶ୍ରୟ ଜୀବକୁ ଆଶ୍ରୟ ଦେଇଛନ୍ତି। ଆଉ ଭକ୍ତି ଠାକୁରଙ୍କୁ ସେ ଚିଠି ଲେଖୁଥିଲେ ବାରମ୍ବାର, ଆନନ୍ଦ ବଜାର ପତ୍ରିକାର ମୁଁ ସେ ଯେଉଁ ଏଡିଟର, ସେ ବାରମ୍ବାର ଚିଠି ଲେଖୁଥିଲେ, ଆପଣ କାହିଁକି ମଠରେ ଏମାନଙ୍କୁ ରଖିଛନ୍ତି, ଏମାନଙ୍କର ତ କିଛି ପରିବର୍ତ୍ତନ ଆସୁନି। ସେ ବାରମ୍ବାର ସବୁ କମ୍ପ୍ଲେନ୍ କରନ୍ତି, ଶିକ୍ଷିତ ଲୋକ ନା, ସେ ଦେଖନ୍ତି ଆମର କଥାବାର୍ତ୍ତାରେ କିଛି ପରିବର୍ତ୍ତନ ଆସୁ, ସେ ଲେଖିଛନ୍ତି ହରିଭଜନ କଲା ପରେ ଏତେ ଏଇ ନିରାଶ୍ରୟ ଲୋକମାନଙ୍କ ପାଇଁ ଆଶ୍ରୟ କେଉଁଠି ଜଗତର ଅଛି ଯେ ମୁଁ ଆଶ୍ରୟ ନଦେବି? ଯଦି ଭଗବାନଙ୍କ ଆଶ୍ରୟ ନେଇକି ଏମାନଙ୍କର ପରିବର୍ତ୍ତନ ହେଇପାରୁନି, ଆମକୁ ବାହାର କରିଦେଲେ ଆମ ସମାଜରେ ଏମାନେ କ'ଣ କରିବେ? ଆଚ୍ଛା ସେମାନେ ଜାଣିଥିଲେ ନା ସବୁ, ଆଉ ତୁମେ କହିଦେବ ଏଇଟା ଏମିତିକା ସେମିତିକା, ସେଟା କହିଦେବ। ତେଣୁ ଇଏ ବହୁତ ବଢ଼ିଆ ସେବା ଅନୁଷ୍ଠାନଟା, ଆଉ ଗୁରୁଦେବ କୁହନ୍ତି ଏଟା ସେବାଯଜ୍ଞ, ଆଉ ଆମେ ନିଜେ ଦେଖିଛୁ। ଆଉ ପ୍ରଭୁପା ତାଙ୍କ ଶିଶୁମାନଙ୍କୁ କେବେ କିଛି ଟିକେ ବି ଛାଡ଼ୁ, ମୁଁ ଯେତେ ଲେକ୍ଚର ଶୁଣୁଛି ଦେଖୁଛି, ହେ ଚାରୁ ମାରିଥିଲେ ଚାଲିଗଲେଣି, ଅପ୍ରକଟ ହେଇଗଲେଣି, ସେ କହୁଥିଲେ ମୁଁ ଟିକେ ସଂସ୍କୃତ ପଢ଼ିବାକୁ ଯିବି, ଥରେ କହିଲେ ପ୍ରଭାତ ମୁଁ ଟିକେ ସଂସ୍କୃତ ପଢ଼ିବି। ପ୍ରଭାତ କହିଲା ଏଠି ତୁମେ, ଆରେ ସେମାନେ ସବୁ କେଡ଼େ ବଡ଼ ଘର ଛୁଆ, କେତେ ସ୍କଲାର ସବୁ, ଆମର ଯେତେ ମହାରାଜ, ଆମ ପୂଜାପତ ମହାରାଜ ହୁଅନ୍ତୁ, ପୂଜା ଜୟପତ ମହାରାଜ ହୁଅନ୍ତୁ, ସବୁ ମହାରାଜ, ସବୁ ବଡ଼ ବଡ଼ ପାଠ ପଢ଼ା ଲୋକ ନା, ସେମାନେ ଯଦି ଆମ ଭଳିଆ ହେଇଛୁ, ତୁମେ ସବୁ ବହିପତ୍ର ଧରିକି ଟିପା କ'ଣ କମ୍ପ୍ୟୁଟର ଫମ୍ପ୍ୟୁଟର ଖୋଲିକି ବାଡ଼ା ପଡ଼ି ଲେଖା ପକା କରିକି ଯାହା ହେଉଛ ସବୁ ଉତ୍ପାଦ କରିବି, ମୁଁ ଏହା ପ୍ରବଚନ କରିବି, ସେ ସେମିତି କରିଥାନ୍ତି, ସେ ବିଶ୍ୱକୁ ଉଠେଇକି ପକେଇଥାନ୍ତି। ବାପା ତାଙ୍କର ସେସବୁ କିଛି ନାହିଁ, ପ୍ରଭୁପାଦ କହିଛନ୍ତି ଆମେ ଏଠି ତୁମେ ସ୍କଲାର ହବାକୁ ଆସିନ, ଆମର କାମ ହେଲା କୃଷ୍ଣ ପାଖ ଆମେ ରେକଗ୍ନାଇଜ୍ ହେବା। ପ୍ରଭୁପଦ ପ୍ରଭୁପଦ ଏମିତି ୱାର୍ଡିଂ କହୁଥିଲେ ସବୁ ବସିଯାଉଥିଲେ। କୃଷ୍ଣଙ୍କ ଦ୍ୱାରା ଆମେ ରେକଗ୍ନାଇଜ୍ ହେବା, କୃଷ୍ଣ ଆମକୁ ଚିହ୍ନିବା ଦରକାର। ତୁମେ ଜଗତର କଣ୍ଟା କରିବ ହଁ ପ୍ରଭୁପଦ କୁହନ୍ତି, ତୁମେ ଜଗତର କଣ୍ଟା କରିବ, କୃଷ୍ଣ ତୁମକୁ ଚିହ୍ନିବେ ରେକଗ୍ନାଇଜ୍ କରିବ, ହଁ ଏ ମୋ ଭକ୍ତଟା। ସେଥିପାଇଁ କ'ଣ କରିବାକୁ ପଡ଼ିବ, ଯାଅ ମୁଁ ଯାହା କହୁଛି କର, ପ୍ରଚାର କର, ଯାଅ ହେଠି ମନ୍ଦିର କର, ହେଠି ଏଇଟା କର, କୃଷ୍ଣ ତୁମକୁ ରେକଗ୍ନାଇଜ୍ କରିବ, ରେକଗ୍ନାଇଜ୍ ଡିବୁଟି ହୁଅ କୃଷ୍ଣଙ୍କ ଦ୍ୱାରା। ବଡ଼ ସୂକ୍ଷ୍ମ ପଏଣ୍ଟ ପ୍ରଭୁପଦ ଗୋଟେ ଗୋଟେ କଥା ଏଟା କହୁଛନ୍ତି, ଏତେ ସୂକ୍ଷ୍ମ ଜିନିଷ କହୁଛନ୍ତି। ଆମେ ଏମିତି କର୍ମ କରିବା ଦରକାର, କୃଷ୍ଣ ଆମ ଆଡ଼କୁ ଚାହିଁବେ, ଆରେ ଲୋକଟି ମୋ ପାଇଁ କିଛି କରୁଛି। ତୁମେ ବହୁତ ବଡ଼ ଜ୍ଞାନୀ ହେଇ ଜଗତର ବଡ଼ ସାର୍ଟିଫିକେଟ୍ ଆଣିଲେ କ'ଣଟା, ତୁମ ମନ ଖୁସି ହେଉଛି, ତୁମେ ଭଲ ଗୋଟେ ପ୍ରବଚନ ଆଜି ଦେଇଦେଲ, ଭଲ କହିଦେଲ, ପାଞ୍ଚଟା ଲୋକ ବୁଝେଇଦେଲ, ଆମ ମନଟା ଖୁସି ହେଇଗଲା। କୃଷ୍ଣ ଖୁସି ହେଲେ କି, କୃଷ୍ଣ ଖୁସି ହେଲେ କି, ସେଇଟା ଚିନ୍ତା କରିବାକୁ ପଡ଼ିବ। ମୁଁ ଯାହା କରୁଛି ପ୍ରଭୁଙ୍କ ଖୁସି ପାଇଁ ଅଛି କି? ଆମେ କୃଷ୍ଣ କୃଷ୍ଣ କହିବା, କୃଷ୍ଣଙ୍କୁ ଭଜନ କର, ଜପ କର, ଏଇଟା କର, କୃଷ୍ଣ ଲୀଳା କହିଦେବା, ତାହେଲେ କୃଷ୍ଣ ଖାଇଛନ୍ତି କି ନାହିଁ, ତାଙ୍କ ସେବା କ'ଣ ହେଲା? ଇଏ ବାପା ନୁହେଁ, ଆମର ହେଉଛି ସେବାନୁଷ୍ଠାନ, ଆମ ପରମ୍ପରାର ମର୍ଯ୍ୟାଦା ଶିକ୍ଷା ପ୍ରାଣ ସବୁ ଅଛି, ତାକୁ ଶିକ୍ଷା ବୁଝିବାକୁ ପଡ଼ିବ। ପ୍ରଭୁପଦ କହିଲେ ନାହିଁ, ମନା କରିଦେଲ ମହାରାଜ, କହିଲେ ନାହିଁ ସେସବୁ କିଛି ଦରକାର ନାହିଁ, ଆମର ସଫିସିଏଣ୍ଟ, କୃଷ୍ଣ ଭଲ ପାଇବାର ଅଛି, ଆମର ଗୋଟେ ସ୍କଲାର ହେବାର ନାହିଁ, ସେଥିପାଇଁ ତୁମକୁ ଯାହା କୁହା ତୁମେ ସେସବୁ ସେୟା କର। ବସେ ଉଠେଇ ଦେଉନଥିଲେ କାହାକୁ, ଆଉ ବହୁ ଲଗେଇ 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 ଲଗୁଥିଲେ। ପ୍ରଭୁପଦ କହିଲେ ସିମ୍ପଲି ମୁଁ ଯାହା କୁହ ତୁମେ ଶୁଣ, ସେତିକି ରିପିଟ୍ କର, ସବୁ ହେଇଯିବ, ବେଶୀ ପଢ଼ିବା କି ଦରକାର ନାହିଁ। ଆମର ଶିକ୍ଷା ହେଲା ଏଇଟା ପୂର୍ଣ୍ଣ ଭାବରେ, ଏ ଯେଉଁ ଆବର୍ଜ୍ୟମାନ ଶ୍ଳୋକରେ ଯାହା ତ ଆଜି ଆଲୋଚନା କଲେ, ତାର ଅର୍ଥ ହେଉଛି ଏଇଟା, କାମନାଠାରୁ ତୁମେ ରୋକିପାରିବ ନାହିଁ, କେବେ ବି ରୋକିପାରିବନି, ଆସ୍ଥିତ ପ୍ରଜ୍ଞା ହେବାକୁ ପଡ଼ିବ। ତା ନାଁ କୃଷ୍ଣ ଚେତନ, କୃଷ୍ଣଙ୍କ ସେବାରେ ଲାଗି 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 ରହିଲେ ଗୁରୁ କୃଷ୍ଣ କୃପା ଯଦି ପ୍ରାପ୍ତ ତୁମେ ହବ, ସମ୍ଭବ ନହେଲେ ହବନି। ଆଉ ସେବା ସେପାଇଁ ନିହାତି ଆବଶ୍ୟକ, ଆଉ ବିଶେଷ କରି ଏମାନେ ମାନେ ଯେଉଁମାନେ ହାୟର ଷ୍ଟାଟସ୍ ରହିଲେ, ତାଙ୍କ ମାନସିକ ସେବାଟା ରଖା ହେଲା ନା, ଆଉ ମନରେ ସେ ସେବା କରିବେ, ତୁମେ ମନ ସେବା କଲ ଦେଖିବା, ସେ ମତେ ମନରେ ସେବା କର, ମନ ମନରେ ମୁଁ ରାଧାକୃଷ୍ଣଙ୍କୁ ସେବା କରୁଛି, ତାଙ୍କୁ କରିଲେ ଦେଖିବା କ'ଣ ମନକୁ କୁଆଡ଼େ ଯାଉ ଦେଖିବ। ସେ ମନରେ ସେବା କରୁଥିଲେ, ମନରେ ଭୋଜନ କରିଦେଉଥିଲେ, ରଘୁନାଥ ଗୋସ୍ୱାମୀ ମାନସିକ ସେବା କରୁଥିଲେ, ମନରେ ଭୋଜନ କରିଦେଉଥିଲେ। ଆଉ ତୁମେ କହିବି ମୁଁ ଏତେ କ'ଣ ଖଟିବି, ଏତେ କ'ଣ ପରିଶ୍ରମ ଗୋଟେ କରିବି, ଆଉ ବାବୁ ହବ, ବାବୁ ହବ ସେ ବାବୁ ହବ, ମାୟା ମା କୋଳ ମାୟା କୋଳ ଗୁଡ଼ାକ ନେଇଯିବ, ଚାଲ ବାପା, ଏଥିରେ କାହାକୁ ମାୟା ଛାଡ଼ିବନି, ମାୟା କାହାକୁ ଛାଡ଼ିବନି, ନିର୍ଦ୍ଦୟ ଭଳିଆ ସିଏ ହବ ଯଦି ହରି ହରିସେବା କିଏ ହରିଭଜନ ଛାଡ଼ିବ। ସେଥିରେ ଆମକୁ ବହୁତ ସତର୍କରେ ବଞ୍ଚିବାକୁ ପଡ଼େ, କାରଣ ଏଇଟା ଆମ ପାଞ୍ଚ ଦଶ କୋଡ଼ିଏ ଯୋଉ ପଚିଶ ବର୍ଷ ଭିତରେ ମୁଁ ଦେଖିଲି, ଆମର ଏଇଟା କିଛି ନଥିଲା, ଏଇ ଖାଇବା ପିଇବା ଏତେ ପ୍ରଭାବ ଏତେ ସବୁ ଯୋଉ ବିଷୟରେ କିଛି ଜିନିଷ ନଥିଲା, ଏବେ ଏଇଟା ଏମିତି ସୌକିନା ଯୁଗ ହେଇଗଲାଣି, କ'ଣ ଭଜନ କରି ଭାସିଯିବ କିଏ କେତେବେଳେ ତା ଠିକ ନା, ତାଙ୍କ ଡ୍ରେସ୍ ପତ୍ର ତାଙ୍କର ସବୁ ସବୁ ଷ୍ଟାଟସ୍ ମେଣ୍ଟେନାନ୍ସ ତାଙ୍କର ଯୋଉ ହେଲାଣି ଅଦ୍ଭୁତର କ'ଣ ସବୁ ଦେଖାହଉଛି, ପୁରା ଲାଗି ଲାଗି ସେବା କରିବାକୁ ପଡ଼େ ସବ। ଏ ଭଗବାନଙ୍କ ସେବାରେ ଲାଗି ରହିଲେ କମସେ କମ ସ୍ୱୀକୃତି ପ୍ରାପ୍ତ ହେଲେ ସ୍ଥିରଚିତ୍ତ ହବ, ସାଧୁଗୁରୁଙ୍କର କୃପା ଟିକେ ପ୍ରାପ୍ତ ହେଲେ କାମନା ଯାଇକି ଯିବ, ନହେଲେ ଯିବନି। ହରେ କୃଷ୍ଣ, ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୁରୁ ପ୍ରମାନନ୍ଦେ।